देवाय आज अंतिम दिन में आपण मानू पुणे अंतराष्ट्रीय कृष्ण चेतना संघ भुवनेश्वर शाखा तरफ धन्यवाद अर्पण कर चतुर्थ अध्याय आम जो आलोचना करूँ से विषय ही अधिक आलोचना करवा गत आम मैंने शुणुले चतुर्थ अध्याय आरंभ में भगवान श्रीकृष्ण किभली अर्जुन को निजर तत्व निजर रहस्य ही निजे करुणा करी कहते अर्जुन जदि प्रश्न करना कि भगवान प्रथम ही कहते मु सूर्यदेव को ये भगवद गीता कही हे अर्जुन तुमर आ मोर ये बहु जन्म अतीत होमें जान ना मु सब जाने गत काल आम मैंने शुणुले कि परस्पर श्लोक गुड़िक अर्जुन आ भगवान भितर वार्तालाप चली तेज आज आम मैंने शुणा गत काली कथा यू विश्राम थिले अर्जुन जो कहले भगवान जो कहले जे परित्राणाय साधुनाम विनाशाय च दुष्कृतम धर्म संस्था पनार्थाय संभवामी जुगे जुगे मु प्रति युग मानक संभवामी आविर्भाव हो साधु मानू परित्राण करवाई तेरे साधु शब्दर अर्थ आम मैंने कल शुणुले जो मैंने सुधर्म पालन व्रत से मानकर आ परित्राण साधुनाम विनाशाय च दुष्कृतम यदि प्रश्न करा जाए अच्छा साधु माने तो भगवान को केवे कष्ट पाइले से माने तो भगवान को केवे जनांती नहीं साधु आउ असाधु भीतर ये होची पार्थक्य जी वास्तविक साधु स्वधर्म परायण रत व्यक्ति सी तार दुख को केवे भगवान को जनाए ना साधु माने केवे कहंती ना जे प्रभु मु दुखरे अच्छे मत आसी उद्धार करते भगवान किंतु कहते परित्राणाय साधुना तेणु यार अर्थ जे भगवान साधु मानक परित्राणार अर्थ भगवान जो आसती साधु मानक आनंद विदान करने श्रवण कीर्तनाक्ष रूपक भक्ति को ही प्रचार करती लीला विधान लीला करती जहाँ श्रवण कर साधु माने जो संतापित होती ये जगत रे भगवान कृष्ण कथा व्यतीत भगवान लीला कथा व्यतीत आ सब समय दुख मिले ए जगत ये तैयारी किभली दुख ए शरीर ए जगतटा ना तप्त जीवन साधारण ए जगत रे लोक माने जो जीवन रे बास करुछन्ते आमे जेमिति बास करुछे जो संसार रे ए पिला ए जीवन को तप्त जीवन बोली कह जाए तप्त जीवन अर्थ जब गोटे माछ को आम तेल कड़ा भाजुछे वंचित अवस्था जब गोटे माछ को आम तेल कड़ा भितर पकई दौचे मछटी केते जंत्रणा पाउछि उपलब्धि करुछि वर्तमान मोर मृत्यु आसीगला जाणी जाणी कि बाहरी पारुनि ता भितर भगवान का कथा भगवान का नाम व्यतीत ए संसार जीवन हूँ तप्त जीवन तेना गोपी मैंने कहते तब कथा अमृतम तप्त जीवन हे प्रभु हे कृष्ण आपणकर कथा हूँ अमृत कहाँपाई अमृत ना तप्त जीवन जो मैंने संसार रही अति क्लिष्ट पाँच कष्ट संसार दुख किभ दूर हम यार गोटे समाधान भगवान कृष्ण कथा श्रवण कीर्तन मनन पठन बास आ दुख दूर कही दूर करें ब्रह्माजी शिवजी ए तांकर दुख को दूर करने से माने ये उपाय कर अलग कौन सी उपाय ना तेणु साधु मान परित्राण अर्थ साधु माने भगवान जेहेतु ये अवतरण करना लीला करूना आ लीला कथा शुणुना से दुखरे था तेणु भगवान कहते परित्राणाय साधु नाम माने साधु माने दुखरे न था साधु माने मत दुख जनाती ना କିନ୍ତୁ ତାଙ୍କର ମତି ମୋ ନିକଟ ରହିବ କିଭଳି, ମୁଁ ଯଦି ଲୀଳା ନ କରିବି ସେମାନେ କାହା କେଉଁ କଥା ସ୍ମରଣ କରିବେ? ଆଜି ଭଗବାନ ଅର୍ଜୁନଙ୍କ ସହିତ ଗୀତାର ଲୀଳା କରିଛନ୍ତି ବୋଲି ତ ଆମେ ଗୀତା ପଢ଼ୁଛେ, ଆମେ ଆଜି ଆନନ୍ଦ ପାଉଛେ, ଇଏ ହେଉଛି ପରିତ୍ରାଣ ଶବ୍ଦର ଅର୍ଥ। ଆଚ୍ଛା, ବିନା ସାହାଯ୍ୟ ଦୁଷ୍କୃତମ, ଯଦି ଅର୍ଜୁନ ପଚାରିବେ ହେ କୃଷ୍ଣ ଆପଣ ତ ସବୁ ସମୟରେ ଅବତାର ନିଅନ୍ତି ନା, ଭଗବାନ ଶ୍ରୀକୃଷ୍ଣ ଭଗବାନ ରାମଚନ୍ଦ୍ର ମହାପ୍ରଭୁ ଏମାନେ ସବୁ ଦ୍ୱାପର ସବୁ ତ୍ରେତୟରେ ଆସନ୍ତି ନା, ରାମଚନ୍ଦ୍ର ମହାପ୍ରଭୁ ସବୁ ତ୍ରେତୟରେ ଆସନ୍ତି ନା, କିମ୍ବା ଭଗବାନ ଶ୍ରୀକୃଷ୍ଣ ସବୁ ଦ୍ୱାପରେ ଆସନ୍ତି ନା? ଭଗବାନ ଶ୍ରୀକୃଷ୍ଣ କେଉଁ ଦ୍ୱାପରେ ଆସନ୍ତି? ବୈବସୁତମନୁଙ୍କର ଶାସନ କାଳରେ ଅଷ୍ଟା 27 ଚତୁର୍ଯୁଗ ଗଲା ପରେ 28 ଚତୁର୍ଯୁଗରେ ଭଗବାନ ଶ୍ରୀକୃଷ୍ଣ ଆସନ୍ତି। ଆପଣଙ୍କୁ ଟିକେ ବୁଝିବା ପାଇଁ କଷ୍ଟ ହେବ, ମୁଁ ସଂକ୍ଷେପରେ କହୁଛି, ଆପଣ ବୁଝନ୍ତୁ। ଭାଗବତରେ ଏସବୁ ବର୍ଣ୍ଣନା ଅଛନ୍ତି। ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଶାସନ କରନ୍ତି। ବ୍ରହ୍ମାଙ୍କର 24 ଘଣ୍ଟା ଭିତରେ 14 ଜଣ ମନୁ, ଯେଉଁମାନେ ମାନବ ସମାଜକୁ ନୀତି ଦିଅନ୍ତି, ସେମାନେ ପାସ୍ କରିକି ଯାଆନ୍ତି, 14 ଜଣ ମନୁ। ଏବଂ ଗୋଟିଏ ମନୁଙ୍କର ଶାସନ କାଳ ହେଉଛି 71 ଚତୁର୍ଯୁଗ। 71ଟା ସତ୍ୟ, 71ଟା ଦ୍ୱାପର, 71ଟା ତ୍ରେତୟା, 71ଟା କଳି। ଏତିକି ଗଲା ପରେ ବ୍ରହ୍ମାଙ୍କର ଗୋଟେ ଦିନ ଯିବ, ରାତି ପରିମାଣ ସେତିକ, ଦିନ ମାନେ 12 ଘଣ୍ଟା, ରାତି ପରିମାଣ ସେତିକ। ତେଣୁ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଯାଆନ୍ତି। ତେଣୁ ଏଇ ବ୍ରହ୍ମାଙ୍କର ଯେତେବେଳେ ଗୋଟିଏ ଦିନରେ 14 ଜଣ ମନୁ ଯାଆନ୍ତି, ଏଇ 14 ଜଣଙ୍କ ମନୁଙ୍କ ଭିତରେ ଦ୍ୱାଦଶ ମନୁ, ଯିଏ ବୈବସୁତ ମନୁ, ବୈବସୁତ ମନୁଙ୍କ ଶାସନ କାଳରେ, ଗୋଟିଏ ମନୁ ତ 71ଟା ଚତୁର୍ଯୁଗ ଶାସନ କରିବେ, ଏଇ ବୈବସୁତ ମନୁଙ୍କ ଯେତେବେଳେ ଶାସନ କାଳ ଆସିକି ପହଞ୍ଚିବ, ତାଙ୍କର 27ଟା ଚତୁର୍ଯୁଗ, 27 ବାର ସତ୍ୟ, 27 ବାର ତ୍ରେତୟା, 27 ବାର ଦ୍ୱାପର, 27 ବାର କଳି ଗଲା ପରେ 28 ବାରର ସତ୍ୟ ଯାଇଥିବ, ତ୍ରେତୟ ଯାଇଥିବ, ସେଇ ତ୍ରେତୟରେ 28 ବାର ତ୍ରେତୟରେ ରାମଚନ୍ଦ୍ର ଆସିବେ, ତାପରେ 28 ବାର ଯେଉଁ ଦ୍ୱାପର ଆସିବ ସେଇଥିରେ ଭଗବାନ ଶ୍ରୀକୃଷ୍ଣ ଆସିବେ। ଭଗବାନ ଶ୍ରୀକୃଷ୍ଣ ସବୁ ଦ୍ୱାପରେ ଆସନ୍ତି। ଏ ଯେଉଁ ସମ୍ଭବାମୀ ଯୁଗେ ଯୁଗେ କହିଲେ, ଏ ଯୁଗେ ଯୁଗେ ଶବ୍ଦର ଅର୍ଥରେ ଶ୍ରୀଧର ସ୍ୱାମୀ ବଳଦେବ ବିଦ୍ୟାଭୂଷଣ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏସବୁ ବ୍ୟାଖ୍ୟା କରିଛନ୍ତି। ଅର୍ଥାତ୍ ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ ଥରେ ଆସନ୍ତି, ଏଇ ସବୁ ଦ୍ୱାପରେ ଆସନ୍ତି ନା, କି ରାମଚନ୍ଦ୍ର ମହାପ୍ରଭୁ ସବୁ ତ୍ରେତୟରେ ଆସନ୍ତି ନା। ତେଣୁ ଏଇଠି ଯେଉଁ କହିଲେ ବିନା ସାହାଯ୍ୟ ଦୁଷ୍କୃତମ, ଯଦି ଅର୍ଜୁନ ପଚାରିବେ ପ୍ରଭୁ ଆପଣ ଯଦି ଅସୁରମାନଙ୍କୁ ମାରିବା ପାଇଁ ଆସୁଛନ୍ତି, ଆପଣ ତ ବ୍ରହ୍ମାଙ୍କର ଗୋଟିଏ ଦିନରେ ଥରେ ଆସୁଛନ୍ତି, ଅଲଗା ଯୁଗମାନଙ୍କର ଅସୁର ତ ଆପଣଙ୍କର ଅବତାରମାନେ ମାରୁଛନ୍ତି, ଆପଣଙ୍କର ଯେଉଁ ଯୁଗାବତାର ମାନେ ସେମାନେ ତ ଅସୁରକୁ ମାରୁଛନ୍ତି, ଆପଣ ଆସିକି ଅସୁର ମାରିବା କ'ଣ ଦରକାର? ଭଗବାନ କହିଲେ ନା, ଯେଉଁ ରାବଣ, କୁମ୍ଭକର୍ଣ୍ଣ, ଶିଶୁପାଳ, ମୁଁ ଯେଉଁ ଅସୁରମାନଙ୍କୁ କୃଷ୍ଣ ଅବତାର ରାମ ଅବତାର ଯେଭଳି ରାବଣଙ୍କୁ ମାରିବା ରାମଙ୍କ ପାଇଁ ସମ୍ଭବ, ଆଉ କାହା ପାଇଁକି ନୁହେଁ, ସେଭଳି ଭଗବାନ ଶ୍ରୀକୃଷ୍ଣଙ୍କ ଅବତାରରେ ଶିଶୁପାଳ, ଦନ୍ତବକ୍ର, କଂସ ଏମାନେ ମୋ ବିନା ଏମାନଙ୍କର ବୋଧ ସମ୍ଭବ ନୁହେଁ। କାହିଁକି ନା, ଏମାନେ ସ୍ୱରୂପ ତ ଅସୁର ନୁହନ୍ତି, ଏମାନେ ମୋର ଭକ୍ତ, ଏମାନେ ମୋ ସହିତ ଲୀଳା କରି ମୁଁ ଏମାନଙ୍କୁ ଉଦ୍ଧାର କଲା ପରେ ଏମାନେ ବୈକୁଣ୍ଠକୁ ଯିବେ ନା, ତେଣୁ ଆଙ୍କୁ କେବଳ ମୁଁ ହିଁ ନିହତ କରିବି ବାହ୍ୟ ଦୃଷ୍ଟିରେ। ସେଇଥିପାଇଁ ବିନା ସାହାଯ୍ୟ ଦୁଷ୍କୃତ ଶବ୍ଦ ଅର୍ଥ ହେଉଛି। କିନ୍ତୁ ଅର୍ଜୁନ ତାପରେ ଶ୍ଳୋକରେ ପ୍ରଶ୍ନ ପଚାରିଲେ, ଆଚ୍ଛା ଆପଣ ଏଇ ଜଗତକୁ ଆସନ୍ତି, କିନ୍ତୁ ଆପଣଙ୍କର କଥା ଶୁଣିଲେ ଆମର କ'ଣ ଲାଭ ହେବ? ଗତକାଲି ଆମେମାନେ ଶୁଣୁଥିଲେ, ଭଗବାନ କହିଲେ ଅର୍ଜୁନ, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯୋବେତି ତତ୍ତ୍ୱତଃ ତେକ୍ତା ଦେହମ ପୁନର୍ଜନ୍ମ ନୈତି ମାମିତି ସ ଅର୍ଜୁନ। ହେ ଅର୍ଜୁନ, ମୋର ଜନ୍ମ, ମୋର କର୍ମ, ଏ ଜଗତରେ ମୋର ଆବିର୍ଭାବ ଆଉ ମୋର କର୍ମ, ମୋର ଲୀଳା, ଇଏ ହେଉଛି ଅଲୌକିକ। ଆଉ ଏବଂ ଯୋବେତି ତତ୍ତ୍ୱତଃ, ତତ୍ତ୍ୱତଃ ଶବ୍ଦ ଅର୍ଥ ଆମେ କାଲି ଶୁଣୁଥିଲେ, ଶ୍ରୀଧର ସ୍ୱାମୀ କହୁଛନ୍ତି ପରାନୁଗ୍ରହାର୍ଥମ, ମୁଁ ଏ ଜଗତକୁ ଆସେ ଅନ୍ୟକୁ ଅନୁଗ୍ରହ କରେ। ଭଗବାନ ରାମଚନ୍ଦ୍ର ମହାପ୍ରଭୁ, ଭଗବାନ ଶ୍ରୀକୃଷ୍ଣ, ଏମାନଙ୍କ ଲୀଳାରେ ପରାନୁଗ୍ରହତା ଅଛି, ନିଜର କିଛି ଆନନ୍ଦ ବିଧାନ ନାହିଁ, ଭଗବାନ ନିଜ କାମ ପାଇଁ ଆସୁନାହାନ୍ତି। ଯେଭଳି ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବି, ତତ୍ତ୍ୱ ବିଚାର ଆଉ ବାହ୍ୟ ବିଚାର, ଯେଭଳି ରାମଚନ୍ଦ୍ର ମହାପ୍ରଭୁଙ୍କ ଲୀଳାରେ ଯଦି କେହି ଖୋଜନ୍ତି ରାମାୟଣ ଭିତରେ, ରାମଚନ୍ଦ୍ର ମହାପ୍ରଭୁଙ୍କ ଲୀଳାରେ ଗୋଟିଏ ଜାଗାରେ ରାମଚନ୍ଦ୍ର ମହାପ୍ରଭୁ ତାଙ୍କର କରୁଣାକୁ ପ୍ରକାଶ କରିନାହାନ୍ତି। ଯିଏ ପଢ଼ନ୍ତି ରାମାୟଣ ସେ ଭାବନ୍ତି ରାମଚନ୍ଦ୍ର ମହାପ୍ରଭୁ ଏଇଠି ଭୁଲ କରିଦେଲେ। କେଉଁଠି? ଯେତେବେଳେ ସୁପର୍ଣ୍ଣେଖାର ନାସାକୁ ଛେଦନ କଲେ। ବାହ୍ୟ ଦୃଷ୍ଟିରେ ଯିଏ ଯାହାକୁ ବି ପଚାରିବେ ରାମଚନ୍ଦ୍ର ମହାପ୍ରଭୁ ଭଗବାନ ହେଇ ଏ କାର୍ଯ୍ୟ କାହିଁ କରେ? ଯଦି ସୀତା ତାଙ୍କର ପତ୍ନୀ ଅଛନ୍ତି, ଯଦି ସୁପର୍ଣ୍ଣେଖା ବିବାହ ପାଇଁ କହିଲେ ତୁମେ ମନା କରିଦେଇଥାନ୍ତ। ଗୋଟିଏ ନାରୀର ନାକକୁ କାଟିଦେବାଟା ଏଇଟା ପୁଣି ମର୍ଯ୍ୟାଦା ପୁରୁଷୋତ୍ତମ, ମର୍ଯ୍ୟାଦାକୁ ରଖିବେ। ଆଉ ନାରୀ କେବେ ଦଣ୍ଡର ଯୋଗ୍ୟ ନୁହନ୍ତି, ନାରୀ ଯେତେ ଦୋଷ କଲେ ବି ତାଙ୍କୁ କ୍ଷମା କରାଯାଏ। ଆଉ ସୁପର୍ଣ୍ଣେଖାର ଯେଉଁ ନାସାକୁ ବିରୂପ କଲେ ଲକ୍ଷ୍ମଣ, ଭଗବାନଙ୍କ ଆଦେଶରେ ତ ଲକ୍ଷ୍ମଣ କାଟିଲେ ନା, ଯଦି ଭଗବାନ ଆଦେଶରେ ଦେଲେ କ'ଣ ଲକ୍ଷ୍ମଣ କରିଥାନ୍ତି କି? ତେଣୁ ଦୋଷଟା ରାମଚନ୍ଦ୍ର ମହାପ୍ରଭୁ ଆସୁଛି ନା। ଆଉ ଠିକ୍ କଲେ କି ଭୁଲ କଲେ? ଗୋଟେ ନାରୀ ଆମ ବାହ୍ୟ ଦୃଷ୍ଟିରେ ଭୁଲ କଲେ, ସୁପର୍ଣ୍ଣେଖାର କି ଦୋଷ ନାହିଁ, ତାର ତ ନାରୀଙ୍କର ସ୍ୱଭାବ ତ ହେଲା ନୀଚ, ପୁଣି ସିଏ ରାକ୍ଷସ କୁଳରେ ଜନ୍ମ। ଆଉ ସିଏ ଯେତେବେଳେ ସୁନ୍ଦର ରାମଚନ୍ଦ୍ର ମହାପ୍ରଭୁଙ୍କର କନ୍ଦର୍ପ କୋଟି କମନୀୟ ରୂପକୁ ଦେଖିଛି, ଲକ୍ଷ୍ମଣଙ୍କ ରୂପକୁ ଦେଖିଛି, ତ ସ୍ୱାଭାବିକ ଆକର୍ଷିତ ହେବ, ତାର ଦୋଷ କ'ଣ? ତୁମେ ମନା କରିଦେଇଥାନ୍ତ ଆଉ ଲକ୍ଷ୍ମଣଙ୍କ ଦ୍ୱାରା ନାସାଟା କଟେଇଦେଲ, ଠିକ୍ କଲ ନା? ଏ ଦିବ୍ୟ ଜନ୍ମ କର୍ମ ଚମେ ଦିବ୍ୟ, ଏ ଅଲୌକିକ ବା, ଭଗବାନ ଚିନ୍ତା କରୁଛନ୍ତି, ଆରେ ଇଏ ରାବଣର ଭଉଣୀ କିନ୍ତୁ କେତେ ବଡ଼ ସୁନ୍ଦର କାମନା କରିଛି। ଯେଉଁ ରାବଣଙ୍କୁ, ଯଦି ରାବଣ ଆଜି ମୋର ଶରଣ ଯାଆନ୍ତା ମୁଁ ତାକୁ ଆଜି ଅଯୋଧ୍ୟାରେ ବସେଇ ଦିଅନ୍ତି ରାଜା କରିକି, ସିଏ ଆଜି ସେ କାମନା କରୁନି, ସିଏ ମୋ ସହିତ ଶତ୍ରୁତା ବାନ୍ଧୁଛି, କିନ୍ତୁ ତାର ଭଉଣୀ ହେଇକି ଇଏ ମୋତେ ସ୍ୱାମୀ ରୂପରେ ପାଇବା ପାଇଁ ଚାହୁଁଛି। ଯେମିତି କରେଣ୍ଟ, କରେଣ୍ଟଟାକୁ ଆପଣ ହସି ହସିକି ଛୁଇଁଲେ ବି କରେଣ୍ଟ କ'ଣ କରିବ, ମାରିବ କି ନାହିଁ? କାନ୍ଦି କାନ୍ଦିକି ଛୁଇଁଲେ ବି ମାରିବ, ଜାଣିକି ଛୁଇଁଲେ ବି ମାରିବ, ଅଜାଣତ ଛୁଇଁଲେ ବି ମାରିବ, କାରଣ କରେଣ୍ଟର ଧର୍ମଟା ହେଲା ସେ ସକ୍ ମାରିବ। ତେଣୁ ଭଗବାନଙ୍କ ସହିତ ଯିଏ ଯେଉଁ ଭାବରେ ଯୁକ୍ତ ହେଇଗଲା ମାନେ ଭଗବାନ ତାକୁ ଗ୍ରହଣ କରିଦିଅନ୍ତି। କିନ୍ତୁ ସୁପର୍ଣ୍ଣେଖା କେତେ ଖରାପ ମନୋଭାବରେ ଆସିଛି, କିନ୍ତୁ ଭଗବାନ ଜୀବର ଦୋଷକୁ ଦର୍ଶନ କରନ୍ତି ନା। ଜଗତରେ ସାଧାରଣ ଲୋକ ଆଉ ଭଗବାନଙ୍କ ଭିତରେ ଏଇ ପାର୍ଥକ୍ୟ, ଲୋକନାଥ ବାବା ଆପଣ ଦେଖନ୍ତୁ ଜୀବନ ସାରା ଆପଣ ଏ ଜଗତ ପାଇଁ, ଏ ସଂସାର ପାଇଁ ସବୁକିଛି କାର୍ଯ୍ୟ କରନ୍ତୁ, ଲୋକ ଆପଣଙ୍କର ଗୋଟିଏ ଭୁଲଟାକୁ ଘୋଷିବେ, ଘୋଷିବେ କି ନାହିଁ? ମହାତ୍ମା ଗାନ୍ଧୀ ଦେଶର ସବୁକିଛି କାର୍ଯ୍ୟ କଲେ, ତାଙ୍କୁ ମହାତ୍ମା ଉପାଧି ଦେଲେ, କିନ୍ତୁ ତାଙ୍କର ଶେଷକୁ ଲୋକ ଦୋଷ ବି କହିଲେ, ତାଙ୍କ ପାଇଁ ଆମ ଦେଶ ଭାଗ ହେଇଗଲା, ହିନ୍ଦୁ ମୁସଲମାନ ଦୁଇ ଭାଗ ହେଇ ଆଜି ପର୍ଯ୍ୟନ୍ତ ଲୋକ ହିଁ କହୁଛୁ। ତେଣୁ ଲୋକ ସବୁ ସମୟରେ ଦୋଷକୁ ଦେଖିବେ, କିନ୍ତୁ ଭଗବାନ ଦୋଷ ଦେଖନ୍ତି ନା। ଜଗତର ଲୋକ ଗୁଣ ଦେଖିବେ ନା କେବଳ ଦୋଷକୁ ଦେଖିବେ, କିନ୍ତୁ ଭଗବାନ ଦୋଷ ଦେଖିବେ ନା କେବଳ ଗୁଣକୁ ଦେଖିବେ। ଆମର ଲକ୍ଷ ଲକ୍ଷ ଦୋଷ ଥାଉ, ଭଗବାନ ତାକୁ ଦେଖିବେ ନା, କେବଳ ଗୋଟିଏ ଭଲ ଗୁଣକୁ ଦେଖିବେ, ଇଏ ମୋ ପାଇଁ କ'ଣ କରିଛି। ସୁପର୍ଣ୍ଣେଖାର ଜାତି, ତାର ନାରୀ ଶରୀର, ସେ ମୋର ଶତ୍ରୁର ଭଉଣୀ, ଏ ଜିନିଷ ଭଗବାନ ଦେଖିଲେ ନା? ତାର କାମନାଟାକୁ ଦେଖିଲେ, କ'ଣ କାମନା କରିଛି? ମୋତେ ପାଇବ, ପୁଣି କେମିତି ପାଇବ? ଦାସୀ ରୂପରେ ନୁହେଁ, ସ୍ୱାମୀ ରୂପରେ। ଏ କାମନା କିଏ କରିବେ? ଯିଏ ଭକ୍ତିରେ, ଯିଏ ସର୍ବୋଚ୍ଚ ସ୍ଥିତିରେ ଅଛି, ସିଏ କାମନା କରିବ, ଇଏ ଏତେ ବଡ଼ କାମନା କରିଛି, ତା କାମନାକୁ ମୁଁ ପୂର୍ଣ୍ଣ କରିବି। କିନ୍ତୁ କାମନାଟାକୁ କେମିତି ପୂର୍ଣ୍ଣ କରିବି? ଯଦି ଆକୁ ବର୍ତ୍ତମାନ ଛାଡ଼ିଦେବି, ଏମିତି ସେ ନାରୀ ନା, ସେ ଯାହାକୁ ହେଲେ ଯାହାକୁ ବିବାହ ହେଇପଡ଼ିବ, ତାକୁ ମୁଁ ଏମିତି ବିରୂପ କରିକି ରଖିବି ଯେମିତି କେହି ଏ ଜଗତରେ ବିବାହ ହେବେନି। ଆଉ ନାକଟା କାଟିଦେଲେ ତ କିଏ ବିବାହ ହେବ? ତେଣୁ ଭଗବାନ ତାର ନାସାକୁ ଛେଦନ କରିଦେବେ, ତାକୁ ବିରୂପ କରି ରଖିଲେ ରାମଚନ୍ଦ୍ର ମହାପ୍ରଭୁ, ଯେଉଁଥିପାଇଁ ତାକୁ ଆଉ କେହି ବିବାହ ହେଇପାରିବେ ନା। କାରଣ ଭଗବାନ ଯାହାକୁ ପତ୍ନୀ ରୂପରେ ଗ୍ରହଣ କରିବେ, ତାକୁ ଜଗତର କୌଣ ମର ପୁରୁଷ ତାଙ୍କୁ କେମିତି ପତ୍ନୀ ରୂପରେ ଭୋଗ କରିବ? ଭଗବାନଙ୍କର କର୍ମଟା କିଭଳି ଅଲୌକିକ ଦେଖନ୍ତୁ, ତାଙ୍କୁ ରଖିଲେ ଦ୍ୱାପରରେ, କୁବ୍ଜା ହେଇକି ଦ୍ୱାପରରେ ମଥୁରାର ଜନ୍ମ ହେଲେ, କଂସର ସେବିକା ହେଲେ, କିନ୍ତୁ କୁବ୍ଜା ହେଇଥିଲେ ନା ଆଉ ସେ କୁଜ, ଆଉ ପିଠିରେ ତ ବଡ଼ କୁଜ ଅଛି, ବଙ୍କା ହାଇ ଲୋକ, ତାକୁ କିଏ ବିବାହ ହେବ? କିଏ ବିବାହ ନାହାନ୍ତି? ଭଗବାନ ତ୍ରେତୟାରୁ ଦ୍ୱାପର ପର୍ଯ୍ୟନ୍ତ ଏଭଳି ବିରୂପ କରି ରଖିଲେ ତାକୁ, କିନ୍ତୁ ବାହ୍ୟ ଦୃଷ୍ଟିରେ ଯିଏ ଦେଖିବେ ସେ କ'ଣ କହିବେ? ରାମଚନ୍ଦ୍ର ମହାପ୍ରଭୁ ଏଗୁଡ଼ା ଅନ୍ୟାୟ କରିଦେଲେ,
ଏ ଯେଉଁ ଆଜିକାଲି ପଣ୍ଡିତ ସେମାନେ ସବୁ ବାହାରୁଛନ୍ତି, ଫିଲୋସଫି ଲେଖୁଛନ୍ତି, ଦର୍ଶନ ଲେଖୁଛନ୍ତି, ସିଏ ରାମାୟଣରେ ଏଇଟାକୁ ଭୁଲ ବାହାର କରି ନା, ଜନ୍ମ କର୍ମ ଚମେ ଦିବ୍ୟମ୍, ଏ ଅଲୌକିକ ବସ୍ତୁ, ଆଉ ପରାନୁଗ୍ରହାର୍ଥ କେତେ ବଡ଼ ଅନୁଗ୍ରହ କଲେ, କୋଟି ଜନ୍ମ ତପସ୍ୟା କରିଥିଲେ ସିଏ ଭଗବାନଙ୍କର ସେବିକା ହେଇପାରିଥାନ୍ତା, ପୁଣି ପତ୍ନୀ ରୂପରେ ଗ୍ରହଣ କଲେ। ଭଗବାନ ଯେତେବେଳେ ଆସୁଛନ୍ତି ଅକ୍ରୁର ନେଇକି ଆସିକି ପହଞ୍ଚି ଯାଇଛନ୍ତି ଗୋପପୁରରେ, ଏ ମଥୁରାରେ, କୁବ୍ଜା ସେତେବେଳେ କହିଛି, ପ୍ରଭୁ ଆପଣ ଆସନ୍ତୁ ମୋର ଗୃହକୁ ଆସନ୍ତୁ। ଅକ୍ରୁର ଡାକିଛି, କୁବ୍ଜା ବି ଡାକିଛି। ଭଗବାନ କହିଲେ ନା, ମୁଁ ବର୍ତ୍ତମାନ ଯିବି ନା, ମୁଁ କଂସକୁ ବିନାଶ କଲା ପରେ ଯିବି। କିନ୍ତୁ ଭଗବାନ ସେହି ସମୟରେ ସାଙ୍ଗେ ସାଙ୍ଗେ କୁବ୍ଜାକୁ ସୁନ୍ଦର ରୂପ କଲେ, କାରଣ ଭଗବାନ କୁବ୍ଜାକୁ ଦେଖିଲା ପରେ ଆମେ ସିନା ସର ସମ୍ବନ୍ଧଟା ଭୁଲି ଯାଉଛେ, ଯେମିତି ଆମର ପିତା ଆମର ବାବାଙ୍କୁ ଆମେ ଏଇ ରୂପରେ ଚିହ୍ନିପାରିବା, କିନ୍ତୁ ବାପା ମୃତ୍ୟୁବରଣ କରି ଯଦି ଆମ ବଂଶରେ ଆଉ ଗୋଟେ ଛୋଟ ପିଲା ହେଇ ଜନ୍ମ ହେବା, ଆମେ ଗୋଟେ ଚିହ୍ନିପାରିବୁ? ଚିହ୍ନିପାରିବୁ, କାରଣ ଆମେ ସ୍ୱରକୁ ଚିହ୍ନିଛେ, ଆମେ ତ ଆତ୍ମାକୁ ଚିହ୍ନିନେ ନା, କି ସେ ତ ପରମାତ୍ମା ନା, ଆଉ ପ୍ରତ୍ୟେକ ଜୀବକୁ ସେ ଜାଣନ୍ତି। ବେଦହଂ ସମତିତାନି ବର୍ତ୍ତମାନାନି ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାତୁ ବେଦନ କଶ୍ଚନ। ବେଦହଂ ସମତିତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ନତୁ ବେଦମା କଶ୍ଚନ। ଏ ଗୀତାର ବାଣୀ କିଏ ବିଶ୍ୱର ଅଛି ଏମିତି କଥା କହିବ? କେହି କେହି କୌଣସି ଅବତାରରେ ଭଗବାନ କହିନାହାନ୍ତି ଯାହା ଗୀତାରେ କହିଛନ୍ତି। ବେଦ ଅହମ୍, ବେଦମାନେ ଅହମ୍, ବେଦମାନେ ମୁଁ ଜାଣେ, ବେଦମାନେ ଜାଣିବା, ଅହମ୍ ମୁଁ ଜାଣେ। ବେଦହମ୍ ସମତିତାନି ସମସ୍ତ କ'ଣ ଜାଣେ ନା, ବର୍ତ୍ତମାନାନି ଚ ଅର୍ଜୁନ, ଅର୍ଜୁନ ପ୍ରତ୍ୟେକ ଜୀବର ମୁଁ ବର୍ତ୍ତମାନ ଜିନିଷଟାକୁ ଜାଣେ, ପ୍ରେଜେଣ୍ଟ ଜିନିଷ ପ୍ରତ୍ୟେକ ଜୀବର। ଅର୍ଜୁନ କାଳେ ପଚାରିବେ, ସ୍ଥାବର ଜଙ୍ଗମ ସମସ୍ତଙ୍କର କଥା ଜାଣନ୍ତି, କେଉଁ ବୃକ୍ଷ କେତେବେଳେ କଟା ହେବ, କେତେବେଳେ ଫଳ ଦେବ, ତାର ଫଳ କେମିତି ହବ, ସେ କେଉଁଠି ଜନ୍ମ ହବ। ଚ ଭୂତାନି, ଚ ଶବ୍ଦ ଯେଉଁ ଅଛି ସିଦ୍ଧର ସ୍ୱାମୀ ବଳଦେବ ବିଦ୍ୟାଭୂଷଣ, ଚ ଭୂତାନି ଜୀବଙ୍କ ସହିତ ଚ ଯେଉଁ ଲାଗିଲା, ସ୍ଥାବର ଜଙ୍ଗମ ପ୍ରତ୍ୟେକ ଜୀବର ସବୁ ମୁଁ ଜାଣେ। କ'ଣ ଜାଣେ? ବର୍ତ୍ତମାନ ଜାଣେ। ଆଉ ଭବିଷ୍ୟାଣି ଚ ଭୂତାନି, ଭବିଷ୍ୟକୁ ବି ଜାଣେ। ଆମେ ଅତୀତରେ କେଉଁଠି ଥିଲେ, କେତେ ଜନ୍ମ ବିତେଇକି ଆସିଛନ୍ତି, ବର୍ତ୍ତମାନ କ'ଣ କରିବା, ଆଉ ଏ ଭବିଷ୍ୟତରେ ଆମର କ'ଣ କ'ଣ ହବ, କେଉଁ ଦିନେ କେଉଁଠି ଖାଇବା, କେଉଁଠି ଶୋଇବା, କ'ଣ କରିବା, ମୁଁ ସବୁ ଜୀବର ଜାଣେ ଭଗବାନ କହୁଛନ୍ତି। କିନ୍ତୁ ମା ତୁ ବେଦନ କଶ୍ଚନ, କିନ୍ତୁ ମୋତେ କେହି ଜାଣେ, ଭଗବାନ ସବୁ ଜାଣନ୍ତି, କାରଣ ସେ ପରମାତ୍ମା। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ କୁବ୍ଜାକୁ ଦେଖିଦେଲେ, ମନରେ ପଡ଼ିଗଲା ରାମଚନ୍ଦ୍ର ମହାପ୍ରଭୁ ବୋଲିଲା, ଆରେ ମୁଁ ତାକୁ କରୁଣା କରିବା କଥା, ମର୍ଯ୍ୟାଦା ପୁରୁଷୋତ୍ତମ, କିନ୍ତୁ ଲୀଳା ରସରେ ଏତେ ମଗ୍ନ ହେଇଗଲି, ଇଏ ମୋତେ ଏତେ ବଡ଼ କାମନା କରିଦେଲା, ମର୍ଯ୍ୟାଦାକୁ ଭାଙ୍ଗି ଦେଇକି ଆର ନାକଟାକୁ ମୁଁ କାଟିଦେଇଥିଲି, ଆକୁ ତ କୁବ୍ଜା ରୂପରେ ଜନ୍ମ ଦେଇଛି ନା ମଥୁରାରେ, ଆକୁ ତ ମୋତେ କରୁଣା କରିବାକୁ ପଡ଼ିବ, ମୋତେ ଆକୁ କରୁଣା କରିବାକୁ ପଡ଼ିବ। ଦେଖିଦେଲା ପରେ କୁବ୍ଜାଙ୍କୁ, କୁବ୍ଜା କ'ଣ କରୁଛନ୍ତି ନା, କଂସ ପାଇଁ ଚନ୍ଦନ ଧରି ଆସୁଛନ୍ତି। କୁବ୍ଜାଙ୍କର କାମ ଥିଲା ସେ ଚନ୍ଦନ ଘୁରୁଥିଲେ, ଦେଖନ୍ତୁ ଭଗବାନ ପୁଣି କିଭଳି କରିଛନ୍ତି, ସେଇ ରାକ୍ଷସର ପୁଣି ସେବା କରୁଛି, ଅସୁରର ସେବା କରୁଛି, କିନ୍ତୁ ଯେତେବେଳେ ଚନ୍ଦନ ଧରି ଆସୁଛି ଭଗବାନଙ୍କ ରୂପ, ଆତ୍ମା ତ ପରମାତ୍ମାକୁ ଜାଣେ, ପରମାତ୍ମା ଆତ୍ମାକୁ ଜାଣେ, ପରମାତ୍ମାଙ୍କର ଆତ୍ମାଙ୍କର ମିଳନ ବେଳେ ଯେଭଳି ନଦୀ ଆସୁଛି ସମୁଦ୍ରରେ ମିଶିବା ପାଇଁ, ଆପଣ ବନ୍ଧ ଦେଲେ ସେ ମାନିବ? ଆପଣ ଯେତେ ବନ୍ଧ ତିଆରି କରିବେ, ନଦୀର ସ୍ରୋତଟା ବଢ଼ିବ ନା କମିବନି? ଏ ତ ଭଗବାନ ରାମଚନ୍ଦ୍ର ମହାପ୍ରଭୁ ଦର୍ଶନ କରିଛନ୍ତି। କୁବ୍ଜା ଯେତେବେଳେ ଦେଖିଦେଲେ ଭଗବାନ ଶ୍ରୀକୃଷ୍ଣଙ୍କୁ, କୃଷ୍ଣ ବଳରାମଙ୍କୁ, ସ୍ୱାଭାବିକ ତାଙ୍କର ପ୍ରେମ ଜାଗ୍ରତ ହେଇଗଲା। ଏ କଂସ ପାଇଁ ଯେଉଁ ଚନ୍ଦନ ନେଉଛନ୍ତି ସେ ଭୁଲିଗଲେ, ସେ ପ୍ରଭୁଙ୍କୁ ଆଜି ଚନ୍ଦନ ଲଗେଇ ଦେଉଛନ୍ତି। ଆଉ ଭଗବାନ ତ ସବୁ ଜାଣନ୍ତି, ଆରେ ଇଏ ତ ସେଇ ସୁପର୍ଣ୍ଣରେଖା। ଭଗବାନ କ'ଣ କଲେ, ନିଜ ବୃଦ୍ଧ ଅଙ୍ଗୁଷ୍ଠିରେ ତାର ପାଦକୁ ଧରିଲେ, ମାରିଦେଲେ, ଏବଂ ଓଠକୁ ଯେଭଳି ସ୍ତ୍ରୀର ଓଠକୁ ସ୍ୱାମୀ ଧରେ, ଅତି ଆଦରରେ ସ୍ୱାମୀ ଏଠି ଧରନ୍ତି ନା, ତେଣୁ ସ୍ୱାମୀ ଯେମିତି, କାରଣ କହିଥିଲେ ମୋତେ ପତି ରୂପରେ, ପତ୍ନୀ ରୂପରେ ଗ୍ରହଣ କର, ତେଣୁ ପତି ଭଳି ଭଗବାନ ତାଙ୍କର ଓଠକୁ ଧରି ସିଧା କରେ। ଆଉ କୁବ୍ଜା ସାଙ୍ଗେ ସାଙ୍ଗେ ଦିବ୍ୟ ସୁନ୍ଦରୀ ରୂପ, ତାର କୁଜ ଚାଲିଗଲା, ଦିବ୍ୟ ସୁନ୍ଦର ରୂପ ହେଲା। ତାପରେ ଭଗବାନ ବହୁତ ପ୍ରାର୍ଥନା କଲା, ଭଗବାନ କହିଲେ ନା, ମୁଁ କଂସକୁ ମାରିସାରିଲା ପରେ ତୋର ଗୃହକୁ ଯିବି, ତାପରେ ଭଗବାନ ତାଙ୍କ ଗୃହ। କିନ୍ତୁ ବାହ୍ୟ ଦୃଷ୍ଟିରେ ଦେଖିଲେ ରାମଚନ୍ଦ୍ର ମହାପ୍ରଭୁ ଭୁଲ କରିଦେଲେ, କାହିଁ ଦ୍ୱାପର ଏ ତ୍ରେତୟା, କାହିଁ ଦ୍ୱାପର, ଏ ପର୍ଯ୍ୟନ୍ତ କୁବ୍ଜାର ଏ ସୁପର୍ଣ୍ଣରେଖାର ନାକ କାଟିକି ରଖିଲେ, ଏବଂ ତାଙ୍କୁ ପୂଜି କରିକି ରଖିଲେ ଏବଂ କୃଷ୍ଣ ଅବତାର ତାଙ୍କୁ ଉଦ୍ଧାର କଲା। ତେଣୁ ଭଗବାନ ଯେଉଁ କହୁଛନ୍ତି ଜନ୍ମ କର୍ମ ଚମେ ଦିବ୍ୟମ, ଦିବ୍ୟମ ମାନେ ଅଲୌକିକମ, ଆଉ ତତ୍ତ୍ୱମ ପରାନୁଗ୍ରହାର୍ଥମ। ଭଗବାନଙ୍କର ସମସ୍ତ ଲୀଳା, ଗୋଟିଏ ଗୋଟିଏ ଲୀଳା ଆମେ ଯଦି ବ୍ୟାଖ୍ୟା କରିବା, କେହି ଜଗତରେ ଜଣେ ନାହିଁ ଆସିକି କହିଦେବ ଯେ ଭଗବାନ ଶ୍ରୀକୃଷ୍ଣ ଭଗବାନ ରାମ ଏଇଟାକୁ ଭୁଲ କରିଛନ୍ତି ବୋଲି ନା। ସମସ୍ତ ଲୀଳା ଅନ୍ୟର, ଅନ୍ୟକୁ କୃପା କରିବା ପାଇଁ, ଅନ୍ୟକୁ କୃପା ଆମେ ବୁଝିପାରୁନା, ଆମେ ତତ୍ତ୍ୱ ଜାଣିନେ, ଆଚାର୍ଯ୍ୟମାନେ ସବୁ ରଚନା କରିଛନ୍ତି। ଯେଭଳି ଗୋଟିଏ ଦିନର ଘଟଣା, ଅର୍ଜୁନ ଆଉ ଭଗବାନ ଶ୍ରୀକୃଷ୍ଣ ଦୁଇ ଜଣ ଯାଉଛନ୍ତି, ମହାଭାରତ ଯୁଦ୍ଧ ସରିଛି, ଭଗବାନ ଭଗବତ ଗୀତାରେ କହିଲେ ମା ତୋ ବେଦର କସନ, ମୋତେ କେହି ଜାଣିପାରିବେ ନା, ନିଜର ଜ୍ଞାନ ବୁଦ୍ଧି ବଳରେ କେହି ଭଗବାନଙ୍କୁ ଜାଣିପାରିବେ ନା। ଯେଭଳି ସୂର୍ଯ୍ୟଦେବ, ସୂର୍ଯ୍ୟଦେବଙ୍କୁ କେହି ନିଜର ଜ୍ଞାନ ବୁଦ୍ଧି ବଳ ଜାଣିପାରିବେ ନା, ସୂର୍ଯ୍ୟ କେଉଁଠି ଅଛନ୍ତି, ତାଙ୍କ କିରଣ କେତେ, ସୂର୍ଯ୍ୟ ଆକାଶରେ ଥିବେ କେଉଁ ଜାଗାରେ ଅଛନ୍ତି, ସୂର୍ଯ୍ୟଙ୍କ କିରଣ ବିନା ଆମେ କ'ଣ ସୂର୍ଯ୍ୟଙ୍କୁ ଦେଖିପାରିବେ କି, ଆମେ କେତେ ବଡ଼ ଜ୍ଞାନ ହେଲେ ବି ଦେଖିପାରିବା। ସୂର୍ଯ୍ୟଙ୍କ କିରଣରେ ସୂର୍ଯ୍ୟଙ୍କୁ ଦେଖାଯାଏ। କେହି ଯଦି ଭଗବାନଙ୍କୁ ଦେଖିବା ପାଇଁ ଚାହୁଁଛି, ଜାଣିବା ପାଇଁ ଚାହୁଁଛି, ସେ ଭଗବାନ ନିକଟରେ ପ୍ରାର୍ଥନା କରିବ, ପ୍ରଭୁ ଆପଣ ଜଣେଇଲେ ମୁଁ ଜାଣିବି ନା, ଆପଣଙ୍କର କୃପା କିରଣଟା ପଡ଼ିଲେ ମୁଁ ଜାଣିବି, ମୋର ଜ୍ଞାନ ବୁଦ୍ଧି ବଳରେ ବା ମୋର ଜପ ତପ ବଳରେ ମୋର ଧ୍ୟାନ ବଳରେ ମୁଁ ଆପଣଙ୍କୁ ଜାଣିପାରିବି, କାରଣ ଆପଣ ଅନାଦି ଅନନ୍ତ ବସ୍ତୁ। ଅର୍ଜୁନ ଯେତେବେଳେ ଯାଉଛନ୍ତି ରଥରେ ଚଢ଼ି, ଦୁଇ ଜଣ ଯାଉଛନ୍ତି, ଅର୍ଜୁନ ରଥ ହାଙ୍କୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ବସିଛନ୍ତି। ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ଭେଟିଲେ ଗୋଟିଏ ରାଜକୁମାର, ରାଜକୁମାରକୁ ଭେଟି କହୁଛନ୍ତି ରାଜପୁତ୍ର ସତମ ଜୀବ, ହେ ରାଜକୁମାର ତୁମେ 100 ବର୍ଷ ବଞ୍ଚ। ଅର୍ଜୁନ କିଛି ବୁଝିପାରିଲେ, ଆରେ ଯିଏ ଭୋଗରେ, ରାଜକୁମାର ମାନେ ଭୋଗରେ ବଞ୍ଚୁଛି, ସିଏ କେତେ କେତେ ଲୋକକୁ ପୀଡ଼ା ଦେଇକି ସିଏ ବଞ୍ଚୁଛି, ତାକୁ କ'ଣ ଭଗବାନ ଆଶୀର୍ବାଦ ଦେଲେ ତୁମେ 100 ବର୍ଷ ବଞ୍ଚ। ପୁଣି ଆଗକୁ ଗଲେ ଗୋଟେ ବ୍ରହ୍ମଚାରୀକୁ ଭେଟିଲେ, କହିଲେ ମା ଜୀବ ମୁନିପୁତ୍ର କା, ହେ ମୁନିପୁତ୍ର ହେ ବ୍ରହ୍ମଚାରୀ ତୁମେ ଶୀଘ୍ର ମରିଯାଅ, ବଞ୍ଚ ନା। ଅର୍ଜୁନ କହିଲେ ଇଏ ତ ବଡ଼, ଇଏ ଯାହା କୁହନ୍ତି କୃଷ୍ଣ କ'ଣ, ଇଏ ତ କିଛି ବୁଝି ହେଉନି, ରାଜପୁତ୍ରକୁ କହିଲେ 100 ବର୍ଷ ବଞ୍ଚ, କିନ୍ତୁ ମୁନିପୁତ୍ରକୁ କହୁଛନ୍ତି ମା ଜୀବ ମୁନିପୁତ୍ର କା, ମୁନିପୁତ୍ର ତୁମେ ବଞ୍ଚ ନା, ଶୀଘ୍ର ମରିଯା। ତାର ଆଗକୁ ଗଲେ ଦେଖିଲେ ଜଣେ ବୁଢ଼ା ସାଧୁ ଅଛନ୍ତି, ସାଧୁ କହିଲେ ଜୀବବା ମୋର ସାଧୁ, ସାଧୁ ତୁମେ ବଞ୍ଚିପାର ବା ମରିପାର। ଅର୍ଜୁନଙ୍କର ସନ୍ଦେହ ବଢ଼ି ବଢ଼ି ଯାଉଛି, ଆରେ ଓଲଟା ଓଲଟା କ'ଣ ଆଶୀର୍ବାଦ ଦେଉଛନ୍ତି, କାରଣ ସେ ଜାଣନ୍ତି ଭଗବାନ ତ ସମସ୍ତଙ୍କୁ କଲ୍ୟାଣ କରନ୍ତି, କିନ୍ତୁ ଇଏ କଲ୍ୟାଣ ତ ବିପରୀତ ଲାଗୁଛି। ରାଜପୁତ୍ରକୁ 100 ବର୍ଷ ବଞ୍ଚିବା ପାଇଁ କହିଲେ ବ୍ରହ୍ମଚାରୀ କହିଲେ ତୁ ଶୀଘ୍ର ମରିଯା, ପୁଣି ସାଧୁ କହୁଛନ୍ତି ତୁ ବଞ୍ଚବା ମର। ଆଉ ଗୋଟେ ବ୍ୟାଧକୁ ଦେଖିଲେ ଶିକାରୀକି, ଶିକାରୀ କହୁଛନ୍ତି ମା ଜୀବ ମା ମର ବ୍ୟାଧ, ହେ ଶିକାରୀ ତୁମେ ବଞ୍ଚ ନା କି ମର। ଅର୍ଜୁନ କିଛି ବୁଝିପାରିଲେ, ଆରେ ଇଏ କ'ଣ, ଇଏ ତ ଅର୍ଜୁନ ପଚାରନ୍ତି ପ୍ରଭୁ ଆପଣ ଗୀତାରେ ପ୍ରବଚନ ଦେଲାବେଳେ ପଞ୍ଚମ ଅଧ୍ୟାୟରେ କହିଛନ୍ତି ନା ସୁହୃଦମ ସର୍ବଭୂତାନାମ, ଆପଣ ପ୍ରତ୍ୟେକ ଜୀବର ମଙ୍ଗଳାକାଂକ୍ଷୀ ବନ୍ଧୁ, ଇଏ ତ ଆପଣଙ୍କ ବର ଗୁଡ଼ାକ ମୋତେ ଓଲଟା ଲାଗୁଛି, ଅନ୍ୟକୁ ତ କରୁଣା କଲା ଭଳିଆ ଲାଗୁନି। ଭଗବାନ କହିଲେ ନା ନା ଅର୍ଜୁନ ତାହା ନୁହେଁ, ମୋର ଉଦ୍ଦେଶ୍ୟ ସବୁ ସମୟରେ ପ୍ରତ୍ୟେକ ଜୀବଙ୍କର ମଙ୍ଗଳ ବିଧାନ, ନା କିଭଳି ମଙ୍ଗଳ ବିଧାନ, ଇଏ ତ ବିପରୀତ ଲାଗୁଛି, ଏ ରାଜକୁମାରଟା ଭୋଗରେ ଜୀବନ କଟାଉଛି, ସେ କେତେ ପାପ କରିବ, ତାକୁ 100 ବର୍ଷ ବଞ୍ଚିବା ପାଇଁ କାହିଁ କହିଲେ। ଭଗବାନ ଶ୍ରୀକୃଷ୍ଣ କହିଲେ ଏ ଅର୍ଜୁନ, ଏ ଯେଉଁ ରାଜକୁମାର ହେଇଛି କାହିଁକି ହେଇଛି, ପୂର୍ବ ଜନ୍ମରେ କିଛି ପୁଣ୍ୟ କରିଛି କି ନା, ପୁଣ୍ୟ ବଳଟା ବର୍ତ୍ତମାନ ଭୋଗୁଛି, କିନ୍ତୁ ୟା ପର ଜନ୍ମଟା ତାଙ୍କର କ'ଣ ହବ, କି କୁକୁର ଜନ୍ମ ହବ କି ଘୁଷୁରୀ ଜନ୍ମ ହବ କି କେଉଁ ଜୋନିକି, ଯଦି ତାର ଠିକଣା ଅଛି କି ଠିକଣା ନାହିଁ, ତେଣୁ ତାର ପୁଣ୍ୟଟାକୁ ସିଏ ଭୋଗ କରୁ, କାରଣ ପରଜନ୍ମ ଦେବେ ଅନିଶ୍ଚିତ, ସେ ପରଜନ୍ମ ପାଇଁ ତାକୁ ମୁଁ କାହିଁ କହିଦେବି ତୁ ଶୀଘ୍ର ମରିଯା ବୋଲି, ବରଂ ଏଇ ଜନ୍ମରେ କିଛି ସୁଖ କରିକି ସେ ଯାଉ। ଅର୍ଜୁନ କହିଲେ ଠିକ ଅଛି, ଏଇଟା ମୁଁ ବୁଝିଦେଲି, ତାର କଲ୍ୟାଣ କଲେ, ଆଚ୍ଛା ବ୍ରହ୍ମଚାରୀଟାକୁ କାହିଁ କହିଲେ ଶୀଘ୍ର ମରିଯା ବୋଲି, ନା ନା ବ୍ରହ୍ମଚାରୀ ମା ଜୀବ ମୁନିପୁତ୍ର କା, ବ୍ରହ୍ମଚାରୀ ଲୋକ ଶୀଘ୍ର ମରିଯିବା ଭଲ ନା, କାହିଁକି ନା ବ୍ରହ୍ମଚାରୀ ଜୀବନରେ ତାର ତ ସବୁବେଳେ ଇଚ୍ଛା ମୁଁ କିଭଳି ପ୍ରଭୁଙ୍କୁ ପ୍ରାପ୍ତି ହେବି, ଈଶ୍ୱର ପ୍ରାପ୍ତି ପାଇଁ ସେ ତ ମାର୍ଗରେ ଚାଲିଛି, ଆଉ ଈଶ୍ୱର ପ୍ରାପ୍ତି ମାର୍ଗରେ ବହୁ ପ୍ରତିବନ୍ଧକ ଆସିବ,
ଏଇ ପ୍ରତିବନ୍ଧକ ଭିତରେ ଈଶ୍ୱର ନ ଡାକି ପାରେ ପୁଣି ମାୟାକୁ ପଳେଇଗଲା, ବିଷୟକୁ ପଳେଇଗଲା, ତାର ଲାଭ କଣ ହବ? ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ମାୟା ପ୍ରତି ବିଷୟ ପ୍ରତି ଆକୃଷ୍ଟ ହେଇନି, ତେଣୁ ବର୍ତ୍ତମାନ ଯଦି ମରିଯାଏ ସେ ମତେ ପାଇବ, ତାକୁ କହିବି ତୁ ବେଶୀ ଦିନ ବଞ୍ଚ, ପୁଣି ବିଷୟ ପ୍ରତି ଆକୃଷ୍ଟ ହେଲେ ପୁଣି ମାୟାରେ ପଡ଼ିବ, ତେଣୁ ତାର ମୋ କଲ୍ୟାଣ କଲି କି ନାହିଁ? ଅର୍ଜୁନ କହିଲେ ହଁ ପ୍ରଭୁ କଲ୍ୟାଣ କଲେ। ଆଚ୍ଛା ଏ ସାଧୁଟାକୁ କାହିଁକି ଏମିତି କଥା କହିଲେ? ଜୀବ ବା ମର ସାଧୁ, ସାଧୁ ତୁମେ ବଞ୍ଚିପାର ବା ମରିପାର? ଭଗବାନ କହିଲେ ନା, ସାଧୁକୁ ମୁଁ ଠିକ ବର ଦେଇଛି ନା କ'ଣ ନା, ସାଧୁ ତାର ଇଚ୍ଛାରେ ଜଗତରେ ରହିଛି, ଇଚ୍ଛାରେ ଜଗତରେ ଯିବ, କାରଣ ସାଧୁମାନେ ତାର ମତି ସବୁବେଳେ ମୋ ନିକଟରେ ଅଛି, ବିଷୟ ପ୍ରତି ତାର ମତି ନାହିଁ। ସେ ଏଠି ବଞ୍ଚିଲେ ବି ମୋତେ ଚିନ୍ତା କରୁଛି, ମୋର ଭଜନ କରୁଛି, ମୋତେ ପାଇଛି, ମୃତ୍ୟୁବରଣ କଲେ ବୈକୁଣ୍ଠକୁ ଯିବ, ତାର ଲାଭ ତାର ତା ପାଇଁ ଏଇଟା ହେଉଛି ବୈକୁଣ୍ଠ, ମୃତ୍ୟୁବରଣ କଲେ ବୈକୁଣ୍ଠ। ଆଉ ଇଏ ବ୍ୟାଧଟାକୁ କାହିଁ କହିଲେ ମା ଜୀବ ମା ମୋର ବ୍ୟାଧ, ତୁ ବଞ୍ଚ ନା କି ମର ନା, ତାର ଜୀବନ ବି ସେଇଭଳିଆ, ଏଠି ପର ଜୀବନକୁ ମାରି ମାରିକି ସେ ବଞ୍ଚିଛି, ତା ମାନେ ମୃତ୍ୟୁ ସଦୃଶ, ଆଉ ମଲା ପରେ ପୁଣି ଯମରାଜଙ୍କ ଦରବାରକୁ ଯିବ, ସେଠି ମାଡ଼ ଖାଇକି ମରିବ, ପୁଣି ନିଚ ଜୋନିକି ଯିବ, ତେଣୁ ତାର ବଞ୍ଚିବାର ମୂଲ୍ୟ କ'ଣ, ବଞ୍ଚ ନା କି ମର ନା, ତେଣୁ ତାର ଉଭୟ ଜନ୍ମଟା ହେଉଛି ବିଫଳ, ସେଥିପାଇଁ ମୁଁ ତାକୁ ଏଇ ଆଶୀର୍ବାଦ ଦେଲି। କିନ୍ତୁ ବାହ୍ୟ ତ ଅର୍ଜୁନ ବୁଝୁଥିଲେ, ଭଗବାନ ସବୁ ବିପରୀତ ଆଶୀର୍ବାଦ ଦେଇଛି। ତେଣୁ ଭଗବାନଙ୍କର ପ୍ରତ୍ୟେକ କର୍ମ ହେଉଛି ପରାନୁଗ୍ରହାର୍ଥମ, ବିଶେଷ କରି ଭଗବାନ ଶ୍ରୀକୃଷ୍ଣଙ୍କର ସବୁ ପରକୁ ଅନୁଗ୍ରହ କରିବା ପାଇଁ। ଗତକାଲି ମୁଁ ଆପଣଙ୍କୁ କହିଥିଲି ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାକୁ ସମସ୍ତେ ପସନ୍ଦ କରନ୍ତି, କିନ୍ତୁ ଯେତେବେଳେ ବସ୍ତ୍ରହରଣ ଆଉ ରାସଲୀଳା ପ୍ରସଙ୍ଗ ଆସିବ, ଲୋକମାନଙ୍କ ମନରେ ଆଜି ପର୍ଯ୍ୟନ୍ତ ଏ ସନ୍ଦେହ ଲୋକଙ୍କର ଗଲା, କାରଣ ବାସ୍ତବିକ ଲୋକମାନେ ଗୀତା ଭାଗବତକୁ ଠିକ୍ ଠିକ୍ ଭାବରେ ଅଧ୍ୟୟନ କରୁନାହାନ୍ତି, କିମ୍ବା ପ୍ରପର ସୋର୍ସରୁ ଠିକ୍ ଲୋକ ନିକଟରୁ ଶୁଣୁନାହାନ୍ତି। ସବୁ ମନ୍ଦିରମାନଙ୍କରେ, ଗଞ୍ଜାମର ପ୍ରାୟ ମନ୍ଦିରମାନଙ୍କରେ ବସ୍ତ୍ରହରଣ ଲୀଳାଟା ହେଇଥିବ, ପିକ୍ଚରଟା ଅଙ୍କା ହେଇଥିବ, କିନ୍ତୁ ଯେହେତୁ ଗୋପୀମାନଙ୍କର ଚିତ୍ର ଅଙ୍କା ହେଇଥିବ, ସବୁ ଗୋପୀମାନେ ବୟସ୍କ ହେଇଥିବ, ତାଙ୍କର ଅଙ୍ଗ ଅବୟବ ସବୁ ବୟସ୍କ ହେଇଥିବ। କିନ୍ତୁ ଯଦି ପଚରାଯାଏ ବସ୍ତ୍ରହରଣ ଲୀଳା କେତେ ବର୍ଷରେ ହେଇଛି, ଆଉ ପାଟି ଫିଟିଗଲେ, ଯଦି ଭଗବାନ ଶ୍ରୀକୃଷ୍ଣ ତ 11.5 ବର୍ଷରୁ 10.5 ବର୍ଷ ଭିତରେ ସେ ଗୋପପୁରରେ ରହିଛନ୍ତି, ଗୋବର୍ଦ୍ଧନ ଧାରଣ ହେଲା 7 ବର୍ଷରେ, 7 ବର୍ଷ ପୁରିଛି, 8 ବର୍ଷ ଭିତରେ ବସ୍ତ୍ରହରଣ ଲୀଳା ହେଇଛି, ଆଉ ଗୋପୀମାନେ ସମସ୍ତେ ହେଉଛନ୍ତି କନିଷ୍ଠା, ସବୁ ସାନ, ତାଙ୍କର ବୟସ 4 ବର୍ଷ 3 ବର୍ଷ। ତେଣୁ 4 ବର୍ଷ 3 ବର୍ଷରେ ପିଲା କ'ଣ ଉଲଗ୍ନ ହେଇକି ସ୍ନାନ କରିନି? ଆମେ ତ 9ମ 10ମ ପର୍ଯ୍ୟନ୍ତ ଆମେ ଲଙ୍ଗଳାଇ ପ୍ୟାଣ୍ଟ ରଖିଦେଇକି ପୋଖରୀରେ ସ୍ନାନ କରୁ ନା, ଭଗବାନ ବସ୍ତ୍ରହରଣ କର, ଏଇଟା ଦୋଷ ହେଇଗଲା। ବସ୍ତ୍ରହରଣ ଯେଉଁ 3ଟି ଅଧ୍ୟାୟ ଅଛି, କେତେ ସୁନ୍ଦର ଅଧ୍ୟାୟ, ତାର ଟୀକା ଗୁଡ଼ିକ କିଭଳି ଦେଇଛନ୍ତି, କେତେ ଗୋପୀମାନଙ୍କର ପ୍ରାର୍ଥନା, କିଭଳି ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ ପାଇବା ପାଇଁ, ଭଗବାନ ସେଠି ନୀତି ଶିକ୍ଷା ଦେଇଛନ୍ତି କେତେ ସୁନ୍ଦର, କିଭଳି ଗୋପୀମାନେ ସବୁ ଧର୍ମକୁ ତ୍ୟାଗ କରି ଭଗବାନଙ୍କର ଶରଣ ଯାଇଛନ୍ତି, ଏଇ ଜିନିଷଟା ସେଠି ଅଛି। ସେଠି ଗୋପୀମାନେ ସାଧାରଣ, କାରଣ ଏ ଶରୀରରେ କାମ ଭାବନାଟା ଅଛି ନା, କିନ୍ତୁ ଆତ୍ମାରେ କ'ଣ କାମ ଭାବନା ଅଛି କି? ଲୋକର ଏତିକି ସାଧାରଣ ଜ୍ଞାନ ନାହିଁ। ଯେଉଁ ଭଗବାନ ଭଗବତ ଗୀତାରେ କହିଲେ ଅହଂ ଆତ୍ମା ଗୁଡ଼ା କେଶ ସର୍ବଭୂତାଶ୍ରୟ ସ୍ଥିତମ, ଗୀତା ପଢୁଛନ୍ତି କିନ୍ତୁ ଗୀତାର ତତ୍ତ୍ୱ ଚାବି କାଠି ଖୋଲି ଶିଖି ନାହାନ୍ତି, ପେଡ଼ି ଅଛି ଅଳଙ୍କାର ଅଛି, ଚାବି ତ ଖୋଲିଲେ ଜାଣିବା ୟା ଭିତରେ ଧନ ଅଛି ବୋଲି। ଏ ଗୀତାରେ ଭଗବାନ କହିଲେ ମୁଁ ସବୁ ଜୀବରେ ଅନ୍ତର ଭିତରେ ଆତ୍ମା ରୂପରେ ରହିଛି। ଆଚ୍ଛା କାମନାଟା ଶରୀର ଧର୍ମ ନା ଆତ୍ମାର ଧର୍ମ? ଶରୀର ଧର୍ମ ନା, ଏଇ ଶରୀର ଅଛି ଗୋଟିଏ ବାଳକ ପିଲାର ତାର କାମନା ଆସୁଛି, ଏଇ କାମନାଟା ଶରୀର ବୃଦ୍ଧି ସହିତ ଆସୁଛି, ଆଉ ଏଇ ଶରୀରର ଯେତେବେଳେ ଜଣେ ପ୍ରେମ ପ୍ରାପ୍ତି ହେବ ଏଇ କାମନା ରହିବନି, ଜଣେ ଯେତେବେଳେ ଉଚ୍ଚତର ସ୍ୱାଦ ପାଇବ ଭଗବତ ଭକ୍ତି ପାଇବ ସେତେବେଳେ କାମନାଟା ଗୋଟିଏ ତୁଚ୍ଛ ବସ୍ତୁ। ଯେଭଳି ଯମୁନାଚାର୍ଯ୍ୟ କୁହନ୍ତି ମୁଁ ଯେତେବେଳେ କୌଣସି ନାରୀ ସଙ୍ଗମର କଥା ବା ନାରୀ କଥା ଚିନ୍ତା କରୁଛି ମୋର ମୁଖ ବିକୃତ ହେଇଯାଉଛି, କାହିଁକି ନା କୃଷ୍ଣ ଭକ୍ତି କେଉଁଠି, ଆଉ ଇଏ ଗୋଟେ ତୁଚ୍ଛ କାମ ଗୋଟେ କେଉଁଠି, ଏ କାମଟା ଗୋଟେ ଶରୀରରୁ ଜାତ, ଏଇଟା ଆତ୍ମାର ଧର୍ମ ନୁହେଁ, ଭଗବାନଙ୍କ ନିକଟରେ କାମ ଜିନିଷ ନାହିଁ, କାରଣ ଭଗବାନଙ୍କ ଶରୀରଟା ଜୀବର ଶରୀର ଭଳି ନୁହେଁ, ଏ ପଞ୍ଚଭୌତିକ ଶରୀର ନୁହେଁ। ଜୀବ ଯେଉଁ ମୁଁ ପୁରୁଷ ମୁଁ ସ୍ତ୍ରୀ ଏଇ ଭାବ ଜୀବନ ଏଇଟା ଭାବନା ନା, ଆଉ আচ্ছা জীব পুরুষ না স্ত্রী, আত্মা পুরুষ না স্ত্রী, আত্মা হি আত্মা। আত্মা কো গোটে ড্রেস দিয়াযাউছি, বর্তমান আমি পুরুষ ড্রেস পিঁধছে, মা মানে গোটে নারীর ড্রেস পিঁধছেন, কিন্তু কহিলে অরিজিনাল পুরুষ এটি কি অছি, কি অরিজিনাল পুরুষ আছে? কারণ আমি নারী ছিলে না, কোন গ্যারেন্টি আছে আমি নারী নথিলে বলি, বা সে পুরুষ নথিলে বলি কোন গ্যারেন্টি অছি? এই শরীর পরিবর্তন হচ্ছে না, এটা গোটে ড্রেস, আত্মাকে গোটে পোশাক দিয়া যাইছে, এটা গোটে পোশাক, কিন্তু প্রকৃত পুরুষ কেস আমি সমস্ত কুঁজ, একমাত্র পুরুষ হচ্ছেন কৃষ্ণ, ভগবান একমাত্র পুরুষ না জগতের সমস্ত প্রকৃতি, তাহলে গোপী মানে যদি জগতের সমস্ত প্রকৃতি মানে গোপী মানে প্রকৃতি, সে যদি পুরুষঙ্কর সেবা কলে ভগবানকর সেবা কলে কোন অসুবিধা হল, তাঙ্কু স্বামী রূপে গ্রহণ কলে কোন ভুল হল, কারণ জগতের আমি যে স্বামী স্ত্রী আমি ফলস স্বামী স্ত্রী, কে কার স্বামী নয় কে কার, সব ডুপ্লিকেট রোল, কবে কেমতি ডুপ্লিকেট রোল, কারণ সত্য জগতের কে না টেম্পোরারি রোল না, সতী কাহা কুয়া যাব, যে স্বামীর স্বামী প্রতি অনুগত। আচ্ছা আমি যাহা বিবাহ হয়েছে সে কোণ আমার স্ত্রী লা কি, সে বা কেতে কাহার স্ত্রী হয়েকি আসতে হবে, কেতে কাহার স্বামী হয়েকি আসতে হবে, এই জন্মরে আমার স্বামী হয়েছে না কি, এই জন্মরে আমার স্ত্রী হয়েছে না, এটা ডুপ্লিকেট রোল না, এই গোটে কৃত্রিম রোল চালছে আমার, কাহিঁকি ভগবান গীতার কইছেন জীব যে জন্ম পাওছি এই ভোগ বৃত্তি যোগ, প্রকৃতে পুরুষস্থেই ভুক্তে প্রকৃতি জাত গুণান কারণ গুণসঙ্গস্য সদ অসত জনি জন্মসু। হে অর্জুন, অর্জুন প্রশ্ন পচারেন, প্রভু জীব যদি আপনার অংশ হল সে কাহিঁকি জন্ম মৃত্যু চক্রে পড়ছি, ভগবান কেন অর্জুন মোর কিছু দোষ নাই এতে, সে পুরুষ সাজি প্রকৃতি কু ভোগ করা চাহিছে, মোর যে তিনটা গুণ অছি সত্যগুণ রজগুণ তম গুণ, সে পুরুষ সাজছি, এটি সমস্তে পুরুষ না স্ত্রী কি অছি কি, স্ত্রী না কোন স্ত্রী কি না, প্রকৃতির স্ত্রী কি না, কেমতি না স্ত্রী সিনা শরীর কিন্তু মন সমস্ত পুরুষ, ফলস পুরুষ, দেখুন আপনি স্ত্রী চাহুচি মু স্বামীকে কেমতি উপভোগ করি, সে জনে স্ত্রী বিবাহ হচ্ছে স্বামী কোথায় তা সুখ পাই না, স্বামী বিবাহ হচ্ছে স্ত্রী কোথায় তা সুখ পাই না, তেমন সমস্ত মনের পুরুষ কিন্তু শরীরে স্ত্রী কুচি মু স্ত্রী পুরুষ কুচি মু পুরুষ, কিন্তু প্রকৃত পুরুষ কি গীতারে ভগবান কহিলেন অর্জুন কৌছেন না পরম ব্রহ্মম পরম ধামম পবিত্র পুরুষ ভগবান, ইয়ে সূক্ষ্ম তত্ত্ব আজ্ঞা, দেখুন আপনার সমস্ত গোটে ফলস রোল করছেন, আপন আপন স্ত্রী যেত আজকাল দেখুন ডাইভর্স হচ্ছে, কাই ডাইভর্স হচ্ছে, স্ত্রী যেত দেখুছি মোর পুরুষামিগিরি চলুনি, টঙ্কা স্বামী রোজগার গেলে মো হাতকু পয়সা আইলা না চলবে না, মো কথা স্বামী মানু না চলবে না, মু আমাকে ছাড়িকি আর গোটে স্বামী গ্রহণ করি, কারণ তার মেন্টালিটি স্ত্রী না, স্ত্রী মানে তো অধীন না, প্রকৃতি মানে তো পুরুষের অধীন হয়ে রহব, কাই অধীন হয়ে রহুনি রহব, কারণ মনটা আমার ফলস পুরুষ হয়েছি সমস্ত জগতের, কিন্তু প্রকৃত যে পুরুষ ভগবান তাকে আমি ভুলে যাইছি, আমি প্রকৃতি না এটা ভুলে যাইছি, সেই বন্ধন পড়ছে কারণ গুণ সঙ্গস, ইয়ার কারণ কম সত্য রজ তম তিন গুণের আকৃষ্ট হয়েছে, সদ অসত জনি জন্ম সু, কেতবে সৎ জন্ম হচ্ছে কেতবে অসৎ জন্ম হচ্ছে, কেতবে মনুষ্য জন্ম পাওছে কেতবে অশি লক্ষ ইতর জনি পাওছে, এই অবস্থা, তেমন এটি সত্যি গোপী মানে অসত হয়ে তাঙ্ক স্বামী কু ছাড়ি গলে, লোক মানে দোষ দৌছেন তো, আরে স্বামী কু ছাড়ি তো পরপুরুষকে দিয়ে যাই না, এ জগতর যে একমাত্র পুরুষ তাঁকু পতি রূপে গ্রহণ করেছেন, এটা হচ্ছে জীবনর ভক্তি রাজ্যের সর্বশ্রেষ্ঠ জিনিস, কারণ আপনা এ জগতরে পাঁচটা সম্বন্ধে রয়েছেন কে না কে, দেখুন গোটিয়ে সম্বন্ধ হল পিতা পুত্র সম্বন্ধ, প্রভু দাসের সম্বন্ধ, আউ পতি পত্নীর সম্বন্ধ, বন্ধু বান্ধব সম্বন্ধ, পর অপর সম্বন্ধ, পাঁচটা সম্বন্ধ আছে, কে কাহ ভাল পাওছে সখ্য রসের সখা, এই পাঁচটা সম্বন্ধ ভক্তি রাজ্যের বি আছে, কে কাহ পিতা পুত্র সম্বন্ধ বাৎসল্য রস, সখ্য রস বাৎসল্য রস, প্রভুবৃত্তির সম্বন্ধ দাস্য রস, আর স্বামী স্ত্রীর সম্বন্ধ মাধুর্য রস, এটা শ্রেষ্ঠ রস, গোপী মানে শ্রেষ্ঠ রসর থাকে, কিন্তু কথা পড়েছি গোপী মানে মনোভাব কোণ লা কি, କୃଷ୍ଣ ଆମର ସ୍ୱାମୀ ବୋଲି ନା କୃଷ୍ଣ ତାଙ୍କର ସ୍ୱାମୀ ବୋଲି ଗୋଟିଏ ଜନ୍ମ ନୁହେଁ। ଯେଭଳି ଭଗବାନ ସୁପନେଖାର ମନୋଭାବକୁ ଗ୍ରହଣ କରିନେଲେ, କିନ୍ତୁ ଏମାନେ ତ ସବୁ ଋଷି ଥିଲେ ନା, ଯେତେ ଗୋପୀ ଥିଲେ ସେମାନେ ଚାରି ଭାଗରେ ବିଭକ୍ତ। ଏମାନେ କି ସାଧାରଣ ମାନବ ସମାଜରେ ଜଣେ ବି ନଥିଲେ, ତା ଭିତରେ ମାନବ ସମାଜରେ କେହି ନଥିଲେ। ପ୍ରଥମ ହେଉଛନ୍ତି ଶ୍ରୁତିଚରା, ଶ୍ରୁତେୟ। ଶ୍ରୁତିମାନେ ଏ ଯେଉଁ ବେଦ ବେଦାନ୍ତ ଅଛନ୍ତି, ବେଦ ବେଦାନ୍ତର ଯେଉଁ ଦେବତାମାନେ ଅଛନ୍ତି, ଦାୟିତ୍ୱରେ ଅଛନ୍ତି, ସେମାନେ ଚିନ୍ତା କରୁଛନ୍ତି। ଆମେ ବେଦ ବେଦାନ୍ତର ଦାୟିତ୍ୱରେ ଜଣେ ଜଣେ ଦେବତାମାନେ ଅଛନ୍ତି। ଯେଭଳି ଆମର ଏଠି ଏଜୁକେସନ୍ ମିନିଷ୍ଟର ଅଛି, ଏଜୁକେସନ୍ ଡିପାର୍ଟମେଣ୍ଟ ଚାରିଟା ଜଣେ ମିନିଷ୍ଟର ଅଛି କି ନାହିଁ, ତେଣୁ ବେଦ ବେଦାନ୍ତର ଦାୟିତ୍ୱରେ ଜଣେ ଦେବତା ଅଛନ୍ତି, ବହୁ ଦେବତା ଅଛନ୍ତି, ଯେତେ ବେଦାଙ୍ଗ ଅଛି ତାର ଦାୟିତ୍ୱରେ ଦେବତାମାନେ ଅଛନ୍ତି। ସେମାନେ କାମନା କରିଥିଲେ କୃଷ୍ଣ ଯେତେବେଳେ ଏ ଜଗତରେ ଆସିବେ, ଆମେ ତାଙ୍କର ଶ୍ରେଷ୍ଠ ରସରେ ତାଙ୍କୁ ସେବା କରିବୁ ସ୍ୱାମୀ ଭାବରେ। ଶ୍ରୁତେୟ ଋଷେୟଜ୍ଞ, ଋଷିମାନେ ରାମଚନ୍ଦ୍ର ମହାପ୍ରଭୁଙ୍କୁ ଯେଉଁମାନେ ବଣ ଅରଣ୍ୟରେ ଦର୍ଶନ କରିଥିଲେ, ସେମାନେ କହିଲେ ରାମଚନ୍ଦ୍ର ମହାପ୍ରଭୁଙ୍କର କୋଟି କନ୍ଦର୍ପ ରୂପକୁ ଦେଖି ଆମେ ଆପଣଙ୍କୁ ପତି ରୂପରେ ଗ୍ରହଣ କରିବା ପାଇଁ ଚାହୁଁଛୁ। ସେତେବେଳେ ନା, ମୁଁ ତ ମର୍ଯ୍ୟାଦା ପୁରୁଷୋତ୍ତମ, ଏଇ ଅବତାରରେ ସମ୍ଭବ ନୁହେଁ, ତୁମେମାନେ ଭକ୍ତ, କିନ୍ତୁ ତୁମେ ପର ଅବତାରରେ, ମୁଁ ଯେତେବେଳେ କୃଷ୍ଣ ଅବତାରରେ ଆସିବି ସେ ଅବତାରରେ ତୁମର କାମନା ପୂର୍ଣ୍ଣ କରିବ। ତେଣୁ ଶ୍ରୁତେୟ ଋଷେୟ ଜ୍ଞେୟ, ଶ୍ରୁତିଚରା ଋଷିଚରା, ଦେବ ଦେବ କନ୍ୟାକା, ଦେବତାଙ୍କର କନ୍ୟାମାନେ ଏମାନେ ଗୋପୀ ହେଇକି ଆସିଥିଲେ। ଆଉ ଗୋପକନ୍ୟାସ୍ତୁ ରାଜେନ୍ଦ୍ର ନ ମାନୁଷ୍ୟ କଦାଚନ, ବ୍ୟାସଦେବ ଲେଖୁଛନ୍ତି। ଆଉ ଗୋପକନ୍ୟା ଯେଉଁମାନେ ଅନାଦିକାଳରୁ ରାଧା ଚନ୍ଦ୍ରାବଳୀ ଅଷ୍ଟସଖୀ ଅଷ୍ଟମଞ୍ଜରୀ ଏମାନେ ଅନାଦିକାଳରୁ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଅଛନ୍ତି। ରାଧାରାଣୀ ଯିଏ, ସିଏ ଆମର ତ ଓଡ଼ିଆ, ଇଏ ତାଙ୍କର ମାଇଁ, ଇଏ କେଉଁ ମର୍ଯ୍ୟାଦା ଯେ କୃଷ୍ଣ ତାଙ୍କର ମାଇଁକି ଭଲ ପାଏ। ଆରେ ଯିଏ ଗୀତାରେ ନିଜେ ଧର୍ମ ସଂସ୍ଥାପନ କରିବା ପାଇଁ ଆସିବେ, ସିଏ କ'ଣ ଜାଣନ୍ତିନି ତାଙ୍କ ମାଇଁକି ଭଲ ପାଏ କି? ଆପଣ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ହେଇଛନ୍ତି, ଆପଣ ସ୍ୱାମୀ ସ୍ତ୍ରୀ ଦୁଇ ଜଣ, ଯଦି ଡ୍ରାମାରେ ରୋଲ୍ କଲାବେଳେ ଆପଣଙ୍କ ସ୍ତ୍ରୀକୁ କେଉଁ ଭିଲିଆନ୍ ନେଇଗଲା, ତା ମାନେ ନା କ'ଣ ଆପଣଙ୍କ ସ୍ତ୍ରୀ ସ୍ୱାମୀ ସମ୍ବନ୍ଧ, ଏଇଟା ଗୋଟେ ଡ୍ରାମା ଚାଲିଛି ନା। ଆପଣ ଅରିଜିନାଲ ସ୍ୱାମୀ ସ୍ତ୍ରୀ, ସେଠି ସ୍ତ୍ରୀ ପଳେଇଗଲା, ସେ କାହାକୁ ବିବାହ ହେଇଗଲା, କିଛି କିଛି ରୋଲ୍ କଲା, ସେଗୁଡ଼ିକ ଲୋକ ଶିକ୍ଷାର୍ଥ ପାଇଁ। ଅନାଦି କାଳରୁ ଭଗବାନଙ୍କର ଶକ୍ତି ରାଧାରାଣୀ, ସିଏ କେଉଁଠି ସୃଷ୍ଟି ହେଇଛନ୍ତି, ଭଗବାନ ନିଜ ବାମ ଅଙ୍ଗର ସୃଷ୍ଟି କରିଛନ୍ତି, ଶକ୍ତିରୁ ନୁହେଁ, ଏଇଟା ଭୁଲ ଜିନିଷ। ଲକ୍ଷ୍ମୀଙ୍କ ଯେମିତି ଲକ୍ଷ୍ମୀ ନାରାୟଣ, ରାମ ସୀତା କୃଷ୍ଣ, କୃଷ୍ଣଙ୍କର ଶକ୍ତି କିଏ? ରୁକ୍ମିଣୀ, କୃଷ୍ଣଙ୍କର ଶକ୍ତି ହେଲେ ରୁକ୍ମିଣୀ, ତାହେଲେ ରାଧା କିଏ? ଯେ ରାଧା କୃଷ୍ଣ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ। ଆରେ ଆପଣ ଆପଣଙ୍କୁ କେମିତି ମୁଁ ଖୁସି କରିବି ସେଟା କିଏ ଜାଣିବ? ଆପଣଙ୍କ ଭିତରେ ଆଉ କିଏ ଜାଣିପାରିବ? ଆପଣ କ'ଣ ଖାଆନ୍ତି, କେମିତି ଶୁଅନ୍ତି, ଏଇଟା ଆପଣ ଜାଣିଛନ୍ତି ନା। ଭଗବାନ ଚିନ୍ତା କରୁଛନ୍ତି, ମୁଁ ତ ଜଗତର ପୁରୁଷ ନା, ମୋତେ କିଭଳି ଭକ୍ତ ସେବା କରିବ, ଏଇଟା ମୁଁ ପ୍ରକାଶ ନ କରିବି କେମିତି ଲୋକ ଜାଣିବ? ମୋତେ ଜଗତରେ ଶିଖେଇବାକୁ ପଡ଼ିବ, ମୋତେ କେମିତି କେମିତି ସେବା କରିବାକୁ ପଡ଼ିବ। ସେଥିପାଇଁ ନିଜ ବାମ ଅଙ୍ଗରୁ ବ୍ରହ୍ମବୈବର୍ତ୍ତ ପୁରାଣ ଯିଏ ପଢ଼ିବେ, ବ୍ୟାସଦେବଙ୍କର ବ୍ରହ୍ମବୈବର୍ତ୍ତ ପୁରାଣ, ନିଜ ବାମ ଅଙ୍ଗରୁ ଗୋଲୋକ ବୃନ୍ଦାବନରେ ରାଧାରାଣୀ ସୃଷ୍ଟି ହେଇଛନ୍ତି, ଦକ୍ଷିଣ ଅଙ୍ଗରୁ ଚନ୍ଦ୍ରାବଳ। ତେଣୁ ଯେତେ ଗୋପୀମାନେ ସବୁ ବିସ୍ତାର ହେଲେ ରାଧାଙ୍କ ନିକଟରୁ, ମାମାଙ୍ଗୀମାନେ ଦକ୍ଷିଣାଙ୍ଗୀମାନେ ଚନ୍ଦ୍ରାବଳୀଙ୍କ ନିକଟରୁ। ସେ କ'ଣ ନାରୀ ନା କ'ଣ, ଏସବୁ ପରମାତ୍ମାଙ୍କର ବିସ୍ତାର, ସବୁ ଚିନ୍ମୟ ଶରୀର। ଆଉ ତୁମେ ତ ତୁମର ତ ଦୃଷ୍ଟିଟା ଶରୀର ଉପରେ, ତୁମର କ'ଣ ଆତ୍ମା ଉପରେ ଅଛି କି? ତୁମେ ଶରୀରଟାକୁ ଦେଖୁଛ? ହଁ, ସିଏ ମାଇଁକି ବିବାହ ହେଲେ କିରେ, ଯିଏ ଏତେ ବଡ଼ ମର୍ଯ୍ୟାଦା ଜଗତରେ ପ୍ରତିପାଦନ କରିକି ଗଲେ, ଧର୍ମ ସଂସ୍ଥାପନ କରିବା ପାଇଁ ଆସିଲେ, ସେ ମର୍ଯ୍ୟାଦାକୁ ଭାଙ୍ଗିଦେବେ? ତୁମେ କେଉଁ ହିସାବର ମାଇଁ କହୁଛ ଆଣିଲ? ତୁମେ ଯେଉଁ ହିସାବର ମାଇଁ କହୁଛ, ଯଦି ତାର ପୂର୍ବପୁରୁଷ ଧରିବାକୁ ଯିବ, ଏଇଟା ସବୁ ସମ୍ବନ୍ଧଟା ଅଲଗା ହେଇଯିବ। ଏସବୁ ସାଧାରଣ ଲୌକିକ ବିଚାର ଚାଲିଛି, ପାଲା ଗାୟକମାନେ ଗାଉଛନ୍ତି, ଲୋକମାନେ ତ ଆଉ ତତ୍ତ୍ୱ ଭିତରକୁ ପଶିବାର ନାହିଁ, ଏସବୁ ସମ୍ବନ୍ଧରେ ବିଚାର କରୁଛନ୍ତି ନା। ଗୋପକନ୍ୟାସ୍ତୁ ରାଜେନ୍ଦ୍ର, ଶ୍ରୁତିମାନେ, ଦେବକନ୍ୟାମାନେ ଆଉ ଋଷିମାନେ, ଏମାନେ ସବୁ ଗୋପକନ୍ୟା ହେଇକି ଆସିଥିଲେ। ଆଉ ଚତୁର୍ଥ ହେଲେ କିଏ? ଗୋପକନ୍ୟାସ୍ତୁ ରାଜେନ୍ଦ୍ର ନ ମାନୁଷ୍ୟ କଦାଚନ, ଅନାଦି କାଳରୁ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଯେଉଁ ଗୋପୀମାନେ ଅଛନ୍ତି ସେମାନେ ଆସିଥିଲେ ଏଠି, ଏ ଚାରି ପ୍ରକାର ଗୋପୀ, ସେମାନେ ଜଗତରେ ଶିଖେଇଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲ ପାଇବାକୁ ହେଲେ ଏଇଭଳି ଭାବରେ ସବୁ ଯେଉଁ ଗୀତାରେ କହିଲେ ସର୍ବଧର୍ମମାନ ପରିତ୍ୟଜ୍ୟ ମାମେକମ୍ ଶରଣ ମୃ, ଏଇଟା ଦେଖିଛନ୍ତି କି ଗୋପୀମାନଙ୍କ ଦ୍ୱାରା ଦେଖେଇଲେ ନା, ସବୁ ଧର୍ମକୁ ଛାଡ଼ିଦେଲେ ନା, ଆଉ ସ୍ୱାମୀ ରୂପରେ ଏଇଟା ଏଇଟା ଗଳ୍ପ ନୁହେଁ, ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଗଳ୍ପ ଦେଉଛି, ଦେଖନ୍ତୁ ଗୋପୀମାନଙ୍କର ଭାବନା କିଭଳି। ଆମେ ତ ସର୍ବଜ୍ଞାନ ଦେଖୁଛେ, ସେମାନେ ଆତ୍ମା ପରମାତ୍ମା ନା, ସେ ତତ୍ତ୍ୱ ଦୃଷ୍ଟିରେ ସେ ଜାଣିଛନ୍ତି। ଋଷିମାନେ ମୁନିମାନେ ସେମାନେ କ'ଣ ଜାଣନ୍ତି ନା, ଯେତେବେଳେ ରାସ ରଜନୀରେ ଯେଉଁଦିନେ ଭଗବାନ ଶ୍ରୀକୃଷ୍ଣ, ରାସ ଶବ୍ଦର ଅର୍ଥ ଏଇ ଏଇ ଶ୍ରୀଧର ସ୍ୱାମୀ ଯେତେବେଳେ ରାସଲୀଳା ଟୀକା ଆରମ୍ଭ କରିବେ ସେଥିରେ ଲେଖିଛନ୍ତି, ରାସ ଶବ୍ଦର ଅର୍ଥ ବହୁ ମିଳିତ୍ୱା ନର୍ତ୍ତକୀ କୀର୍ତ୍ତନମ ଇତି ରାସ, ଯେଉଁଠି ନଟ ଏକ ଥିବେ କିନ୍ତୁ କୀର୍ତ୍ତନ ନର୍ତ୍ତକୀମାନେ ଅଧିକା ଥିବେ, ପୁରୁଷ ଯିଏ ନୃତ୍ୟ କରୁଥିବ ସେ ଜଣେ ଥିବେ, ନର୍ତ୍ତକୀ ଅଧିକା ଥିବେ, ଯେଉଁ ମିଳିକି ଯେଉଁଟା କୀର୍ତ୍ତନ ହବ ସେଇଟା ହେଉଛି ରାସ। ଏ ରାସ ମାନେ ନୁହେଁ ଯେ ଲୋକମାନେ କିନ୍ତୁ ଏଇଟା ଗୋଟେ କାମ ଲୀଳା, ଆରେ ଏ ଜଗତରେ କାମ ଅଛି ସେ ଜଗତରେ କାମ ନାହିଁ, ସେ ଜଗତର ଧର୍ମ ହେଲା ପ୍ରେମ, ଭକ୍ତ ଭଗବାନର ସମ୍ବନ୍ଧ କାମ ନୁହେଁ ପ୍ରେମ, ଆଉ ସ୍ୱାମୀ ସ୍ତ୍ରୀର ସମ୍ବନ୍ଧ ହେଉଛି କାମ। କାମର ଲକ୍ଷଣ କ'ଣ, ପ୍ରେମର ଲକ୍ଷଣ କ'ଣ, କାମର ଲକ୍ଷଣ ହେଲା ଯେଭଳି ସ୍ୱାମୀ ସେ ସ୍ତ୍ରୀର ସୁଖ ଦେଖୁନି ନିଜର ସୁଖ ଦେଖୁଛି, ସ୍ତ୍ରୀ ସ୍ୱାମୀର ସୁଖ ଦେଖୁନି ନିଜର ସୁଖ ଦେଖୁଛି, କିନ୍ତୁ ଭକ୍ତ ଭଗବାନଙ୍କ ଭିତରେ ପ୍ରେମର ସୁଖ କ'ଣ, ଭଗବାନ ଚାହିଁବେ ଭକ୍ତର ସୁଖ, ଭକ୍ତ ଚାହିଁବ ଭଗବାନଙ୍କ ସୁଖ। ଭଗବାନ ଅର୍ଜୁନ ସୁଖ ପାଇଁ ରଥରେ ସାରଥି ହେଇଥିଲେ, ନିଜ ସୁଖ ପାଇଁ ନୁହେଁ। ଆଚ୍ଛା ନିଜ ସୁଖ ପାଇଁ କିଏ ଭଗବାନ ହେଇକି ରଥରେ ସାରଥି କାମ କରିବ, ଚିନ୍ତା କଲେ କିଏ ରଥର ସାରଥି କାମ କରିବ କି, ଏଇ ହୀନ କାମ କରିବ, ପୁଣି ଆନନ୍ଦରେ ଆନନ୍ଦରେ ପୁଣି ଆନନ୍ଦ କେଉଁ ସମ୍ମାନ ଦେଇନାହାନ୍ତି। ଅର୍ଜୁନଙ୍କର ସମ୍ମାନ ଦେଇଛନ୍ତି, ମୁଁ ଗତ ଥର କହିଥିଲି କି ନାହିଁ ଭୁଲି ଯାଇଛି, ଅର୍ଜୁନଙ୍କର ଗୋଟେ ନାମ ସବ୍ୟସାଚୀ ଅଛି, ଅଛି କି ନାହିଁ, ସବ୍ୟସାଚୀ ଶବ୍ଦର ଅର୍ଥ ଯିଏ ବାମ ହସ୍ତ ଆଉ ଦକ୍ଷିଣ ହସ୍ତ ଉଭୟ ହସ୍ତରେ ଅସ୍ତ୍ର ଚାଳନ କରିପାରନ୍ତି, ତୀର ଚାଳନ କରନ୍ତି, ତାଙ୍କୁ ସବ୍ୟସାଚୀ କୁହାଯାଏ। ଆଚ୍ଛା ତାଙ୍କୁ କି ଆନନ୍ଦ ମିଳୁଥିଲା ଭଗବାନ ଶ୍ରୀକୃଷ୍ଣଙ୍କୁ, ଅର୍ଜୁନ ଯୁଦ୍ଧରେ ଏତେ କ୍ଷେତ୍ର ଧର୍ମରେ ଏତେ ପ୍ରବେଶ କରିଯାଆନ୍ତି, ଏତେ ଯାହା କୁହନ୍ତି ଆବିଷ୍ଟ ହେଇଯାଆନ୍ତି, ଅର୍ଜୁନ ଆଉ କଥା ବି କହିପାରନ୍ତି ନା, କହିପାରନ୍ତି ନା, ହେ କେଶବ ତୁମେ ରଥକୁ ଡାହାଣକୁ ନିଅ କି ବାମକୁ ନିଅ, ସେ କ'ଣ କରନ୍ତି ନା ନିଜ ବୁଢ଼ା ଆଙ୍ଗୁଠିରେ କୃଷ୍ଣଙ୍କର କାନକୁ ଷ୍ଟିଅରିଂ କରିଥାନ୍ତି। ଯଦି ଡାହାଣ ପାଖକୁ ରଥ ନେବାକୁ ପଡ଼ିବ ଅର୍ଜୁନ କ'ଣ କରିବେ ନା ନିଜର ପାଦର ଏ ବୁଢ଼ା ଆଙ୍ଗୁଠିରେ କୃଷ୍ଣଙ୍କର ଡାହାଣ କାନକୁ ଠେଲନ୍ତି, ତା ମାନେ ତୁମେ ଡାହାଣକୁ ନିଅ, ଏଥିରେ କ'ଣ ଆନନ୍ଦ ଅଛି କୁହ। ଭକ୍ତ ପାଦରେ ଅର୍ଜୁନ ପାଦରେ ଭଗବାନଙ୍କୁ ସଙ୍କେତ ଦଉଛି, ପୁଣି କର୍ଣ୍ଣକୁ ଭଗବାନଙ୍କର କର୍ଣ୍ଣକୁ ସ୍ପର୍ଶ କରି ଡାହାଣକୁ ନିଅ ଡାହାଣକୁ ନେବି, ଯେତେବେଳେ ବାମ ଆଡ଼କୁ ଯିବାକୁ ପଡ଼ିବ ଭଗବାନ ଭଗବାନଙ୍କର ବାମ କର୍ଣ୍ଣକୁ ଅର୍ଜୁନ ପାଦରେ ଧରିକି ସଙ୍କେତ ଦିଅନ୍ତି, ପାଦରେ ଠେଲା। ତେଣୁ ଏଥିରେ କାହାର ସୁଖ ଅଛି, ତେଣୁ ଭକ୍ତ ଚାହେଁ ଭଗବାନଙ୍କର ସୁଖ, ଭଗବାନ ଚାହାନ୍ତି ଭକ୍ତର ସୁଖ, ଏଇଟା ହେଉଛି ପ୍ରେମ। କିନ୍ତୁ କାମରେ ଉଭୟ ଉଭୟଙ୍କର ସୁଖ ଥାଏ, ତେଣୁ ଗୋପୀମାନଙ୍କ ନିକଟରେ ଗୋପୀମାନେ ଯେ ଭଗବାନଙ୍କୁ ଯେ ସ୍ୱାମୀ ରୂପରେ ଗ୍ରହଣ କରିଥିଲେ, ଜଗତ ପତିଙ୍କୁ ପତି ରୂପରେ ଗ୍ରହଣ କରିଥିଲେ, ତାଙ୍କର ଦୋଷରେ କାମ ଭାବ ନାହିଁ। ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଗଳ୍ପଟି କହୁଛି, କେତେ ସରଳ ଜିନିଷରେ ଲୋକମାନେ ବୁଝିଯିବେ, ଯେତେବେଳେ ଗୋପୀମାନେ ଯାଇଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କୁ ସେବା କରିବା ପାଇଁ ମଧ୍ୟରାତ୍ରରେ, ସେତେବେଳେ ଯଦି କେହି ଦୋଷାରୋପ କରି କୁହେ, ଆଚ୍ଛା ଭଗବାନ ଶ୍ରୀକୃଷ୍ଣ ଆପଣ ଚିନ୍ତା କରି ଦେଖନ୍ତୁ, ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବ୍ରହ୍ମା ଗୋବତ୍ସା ହରଣ କରି ନେଇଗଲେ, ଭଗବାନ କ'ଣ କେଉଁଠୁ ଧାର ଗୋବତ୍ସା ଆଣିଥିଲେ କି, ନିଜ ଶରୀରରୁ ବତ୍ସା ମାନେ ଗୋପବାଳକମାନେ ତିଆରି କଲେ କି ନା। ଆଚ୍ଛା ଭଗବାନ କ'ଣ ଚାହିଁଥିଲେ ସେଭଳି ଅନନ୍ତ କୋଟି ଗୋପୀ ତିଆରି କରିପାରିନଥାନ୍ତି, ଆପଣ ଚିନ୍ତା କରି ଦେଖନ୍ତୁ, ସେ କାହିଁକି ସେ ଗୋପୀ ଯେଉଁମାନଙ୍କର ଆଚରଣ ନାହିଁ, ଗୋପୀମାନେ କଥା ଭାଷା ବି ଶିଖିନାହାନ୍ତି, ସେମାନେ ଭକ୍ତିରେ ଏତେ ଆବିଷ୍ଟ ହୋଇକି ରୁହନ୍ତି, ଭଗବାନ କିଭଳି ବ୍ୟବହାର କରିବାକୁ ପଡ଼େ ଏଇଟା ଜାଣନ୍ତି।
ଭଗବାନ ଚାହିଁଥିଲେ ନିଜ ଶରୀରରୁ କୋଟି କୋଟି ଗୋପୀ ତିଆରି କରିପାରିଥାନ୍ତେ, ଯିଏ କୋଟି କୋଟି ବସ୍ଛା କୋଟି କୋଟି ଗୋପ ତିଆରି କରିପାରିଲେ ସେ ତ କୋଟି କୋଟି ସୁନ୍ଦରୀ ନାରୀ ତିଆରି କରିପାରିଥାନ୍ତି। ଆଉ ଯିଏ ଯାହାଙ୍କ ଉରୁରୁ ଉର୍ବଶୀ ଜନ୍ମ ହୋଇଛନ୍ତି, ଯାହାଙ୍କୁ ଦେଖି ଇନ୍ଦ୍ର ମୋହିତ ହୁଅନ୍ତି, ସିଏ କାହିଁକି କେଉଁ ନାରୀ ପ୍ରତି ମୋହିତ ହେବେ? ଯଦି ଗୋପୀମାନେ ସାଧାରଣ ଗୌଡ଼ ଘରର ଝିଅ, ତାଙ୍କୁ ଦେଖି କୃଷ୍ଣ ମୋହିତ ହେଇଯିବେ? ଲୋକ ପ୍ରଶ୍ନ କରୁନାହାନ୍ତି। ତେଣୁ ସାଧାରଣ ଏମାନେ ଗୋପୀମାନେ ଯେହେତୁ ପୂର୍ବଜନ୍ମରେ ଋଷି ମୁନି ଦେବତା ଥିଲେ, ଏମାନେ ଚାହୁଁଥିଲେ ଭଗବାନଙ୍କୁ ଯେ ପତି ରୂପରେ ପାଇବା ପାଇଁ। ଯେଉଁଦିନ ରାସରେ ରାତ୍ରି ସମୟରେ ଯାଇଛନ୍ତି, ଭଗବାନ କହୁଛନ୍ତି ଗୋପୀମାନଙ୍କୁ, ଦେଖ ଗୋପୀ ତୁମେ ପଳେଇ ଯାଅ। କାହିଁକି ନା ନାରୀର କର୍ତ୍ତବ୍ୟ ହେଲା ସେ ସ୍ୱାମୀର ସେବା କରେ, ସତୀ ନାରୀର କର୍ତ୍ତବ୍ୟ। ତେଣୁ ସତୀ ନାରୀର ଶକ୍ତି ପ୍ରଚୁର। ତେଣୁ ମୁଁ ତୁମକୁ ଗୋଟେ ଗଳ୍ପ କହୁଛି, ତୁମେ ଶୁଣ। କୃଷ୍ଣ ସେଠି ଗୋଟେ ଗଳ୍ପ କହିଲେ, ସେ ଗଳ୍ପଟି କ'ଣ? କୃଷ୍ଣ କହିଲେ ଗୋଟେ ବ୍ରାହ୍ମଣୀ ବହୁତ ସତୀ ଥିଲା, ସେ ତା ସ୍ୱାମୀ ବ୍ୟତୀତ କେବେ ହେଲେ ସ୍ୱପ୍ନରେ ଆଉ କିଛି ଚିନ୍ତା କରେ ନା, ଆଉ ସ୍ୱାମୀର ସେବା ବ୍ୟତୀତ ସେ କେବେ ହେଲେ ନିଜର ସୁଖ ହିଁ ଦେଖେ ନା। ଦେଖନ୍ତୁ ଭକ୍ତ କେତେ ବୁଦ୍ଧିମାନ, ଜଗତଗୁରୁ ଯେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ପରାସ୍ତ କରିଦେବେ, ବର୍ତ୍ତମାନ ଗୋପୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପରାସ୍ତ କରିଦେବେ। ଯେ ଭଗବାନ ଗୋଟେ ଗଳ୍ପ କହିବେ, ଗୋପୀମାନେ ବି ଗୋଟେ ଗଳ୍ପ କହିବେ, ଶେଷରେ ଭଗବାନ ଶ୍ରୀକୃଷ୍ଣ ପରାସ୍ତ ହେଇଥିବେ। କାହିଁକି? ତାଙ୍କୁ ବୁଝେଇ ଦେଇଥିବେ ଯେ ଆମେ କୁଳଟା ନୁହେଁ, ଆମେମାନେ କୁଳଟା ନୁହୁଁ, ଆମେ ସାଧାରଣ ପତିକୁ ଛାଡ଼ିଛୁ, ଆପଣ ଜଗତପତି, ଆପଣଙ୍କୁ ପତି ରୂପରେ ଗ୍ରହଣ କରିଛୁ, ଆପଣ ଆମକୁ ଠକି ପାରିବେ ନା। ଭଗବାନ ପରୀକ୍ଷା କରିକି ତାପରେ କିରେ, ସାଧାରଣ ଗୋଟେ ସ୍ତ୍ରୀ, ସାଧାରଣ ଆଜିକାଲି ବିବାହ ହେଲା ବେଳକୁ ଟୋକା କହୁଛି ମୁଁ ଆଗେ ଯିବି ମୋ ସ୍ତ୍ରୀକି ଦେଖିକି ଆସିବି, ସେ ଇଣ୍ଟରଭ୍ୟୁ କରୁଛି, ତୁମେ କ'ଣ ପଢ଼ିଛ, ତୁମେ ଯାଇ କାମ କରିପାରିବ କି ନାହିଁ। ଆଜିକାଲି ଗୋଟେ ଟୋକା ଯାଇକି ଗୋଟେ ସାଧାରଣ ଝିଅକୁ ବିବାହ ହେବ 10-20 ବର୍ଷ ପାଇଁ, ସିଏ ଇଣ୍ଟରଭ୍ୟୁ କରୁଛି। ଭଗବାନ ଅନାଦି କାଳ ପାଇଁ ତାଙ୍କୁ ଭକ୍ତ ରୂପରେ ତାଙ୍କୁ ରଖିବେ, ତାଙ୍କୁ ପତ୍ନୀ ରୂପରେ ତାଙ୍କୁ ସ୍ୱୀକାର କରିବେ, ପରୀକ୍ଷା କରିଥିବେ କି ନାହିଁ? ପରୀକ୍ଷା କଲେ କହିଲେ ତୁମେ ସବୁ ଘରକୁ ପଳା, ସତୀନାରୀର କର୍ତ୍ତବ୍ୟ ହେଲା ସେ ସ୍ୱାମୀଙ୍କର ସେବା କରିବ। ଗୋଟିଏ ଗଳ୍ପ କହୁଛନ୍ତି, ଗୋଟିଏ ବ୍ରାହ୍ମଣୀ ଥାଏ। ବ୍ରାହ୍ମଣ କ'ଣ କରିଛନ୍ତି ନା, ଯଜ୍ଞକୁଣ୍ଡରେ ଆହୁତି କରିସାରିଲା ପରେ ବହୁତ ଥକା ହେଇଯାଇଛନ୍ତି, ତେଣୁ ଥକା ହେଇ କ'ଣ କରିଛନ୍ତି ନା, ବ୍ରାହ୍ମଣୀର କୋଳରେ ଶୟନ କରିଛନ୍ତି। କିନ୍ତୁ ବ୍ରାହ୍ମଣୀ କୋଳରେ ସେତେବେଳେ ଶୟନ କରିଛନ୍ତି, ତାଙ୍କୁ ଗାଢ଼ ନିଦ୍ରା ହେଇଯାଇଛି। ଗାଢ଼ ନିଦ୍ରା ହେଇଗଲା ପରେ ବ୍ରାହ୍ମଣ ଆଉ ବ୍ରାହ୍ମଣୀର ଏକମାତ୍ର ଗୋଟିଏ ଛୋଟ ଶିଶୁ ଅଛି। ଭଗବାନ ଶ୍ରୀକୃଷ୍ଣ ଏଇ ଗଳ୍ପଟି, ଏଇ ତୁଳନାଟାକୁ କାହିଁକି ଦେଉଛନ୍ତି, ବୁଝାଉଛନ୍ତି ଯେ ଗୋପୀମାନଙ୍କୁ, ତୁମେମାନେ ଘରକୁ ପଳା, ତୁମେ ନିଜ ନିଜ ସ୍ୱାମୀଙ୍କର ସେବା କର, କାରଣ ସତୀ ନାରୀର କର୍ତ୍ତବ୍ୟ ହେଉଛି ସେ ସ୍ୱାମୀଙ୍କର ସେବା କରିବ। ଯଦି ସ୍ୱାମୀଙ୍କର ସେ ସେବା କରିବ, ସେ ଜଗତକୁ ଜୟ କରିପାରିବ। ଭଗବାନ ପରୀକ୍ଷା କରିଛନ୍ତି। ତେଣୁ ବ୍ରାହ୍ମଣୀର କୋଳରେ ଯେତେବେଳେ ଶୋଇଛି ବ୍ରାହ୍ମଣ, ସେତେବେଳେ ତାର ପିଲାଟି କ'ଣ କରୁଛି ନା, ଖେଳି ଖେଳି ଯାଇ ଯେଉଁ ଯଜ୍ଞ କୁଣ୍ଡରେ ସିଏ ଆହୁତି ଦେଉଥିଲେ, ସେ ଯଜ୍ଞ କୁଣ୍ଡ ପାଖରେ ଯାଇ ପହଞ୍ଚିଗଲା। ତେଣୁ ବ୍ରାହ୍ମଣୀ ଦେଖୁଛି ଯେ ଯଜ୍ଞ କୁଣ୍ଡ ପାଖରେ ମୁଁ ବର୍ତ୍ତମାନ ଏଠୁ ଉଠିକି ଯାଇପାରିବି ନା। କାହିଁକି ନା, ମୁଁ ଯଦି ଉଠେଇବି ମୋ ସ୍ୱାମୀର ସୁଖ ନିଦ୍ରା ଭାଙ୍ଗିଯିବ, ମୁଁ ଅସତ ହେଇଯିବି, ଆଉ ଯଦି ନ ଉଠେଇବି ମୋର ସ୍ୱାମୀ ମୋର ପୁତ୍ରଟା ଯଜ୍ଞ କୁଣ୍ଡରେ ପଡ଼ି ମୃତ୍ୟୁବରଣ କରେ। ତେଣୁ ଦୁଇଟି ଜିନିଷକୁ ଚିନ୍ତା କରିକରି ଭଗବାନ ଶ୍ରୀକୃଷ୍ଣ ଏ କଥାଟି କହୁଛନ୍ତି, ଏ ଝିଅ ବସ୍। ଦୁଇଟି ଜିନିଷକୁ ଚିନ୍ତା କରିକରି, ଏ ପିଲା ଏ ପାଟି କର, ଦୁଇଟି ଜିନିଷକୁ ଚିନ୍ତା କରିକରି ବ୍ରାହ୍ମଣୀ କ'ଣ କରିଛି ନା, ବରଂ ମୋର ପୁତ୍ରଟି ଯଜ୍ଞକୁଣ୍ଡରେ ପଡ଼ିଯାଉ, କିନ୍ତୁ ମୁଁ ସ୍ୱାମୀର ସୁଖ ନିଦ୍ରା ଭଙ୍ଗ କରିବି ନା, ମୁଁ ଅସତ ହେଇଛି। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଏତେ ସିଏ ପତିବ୍ରତା ଥିଲେ, ଆଖି ଆଗରେ ଦେଖୁଛନ୍ତି ତାଙ୍କର ପୁତ୍ରଟି ଅଗ୍ନିକୁଣ୍ଡ ଭିତରେ ପଡ଼ିଗଲା, କିନ୍ତୁ ସିଏ ଉଠିକି ଗଲେ ନା। କିନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଗୋପୀଗଣ ଦେଖ, ଯେହେତୁ ସିଏ ସତୀ ଥିଲେ, ଯେ ଅଗ୍ନିକୁଣ୍ଡରେ ତାଙ୍କର ପୁତ୍ର ପଡ଼ିଲେ ସୁଦ୍ଧା ତାଙ୍କର ପୁତ୍ରଙ୍କର ମୃତ୍ୟୁବରଣ ହେଲା। ତେଣୁ ସତୀ ନାରୀର ଏତେ ଶକ୍ତି, ତେଣୁ ତୁମେ କ'ଣ କର, ଘରକୁ ପଳା, ତୁମର ସ୍ୱାମୀମାନଙ୍କର ସେବା। କୃଷ୍ଣ ଏ କଥା କହିସାରିଲେ ଗୋପୀମାନେ କହୁଛନ୍ତି, ଠିକ୍ ଅଛି, ଆମେ ଗୋଟେ ଗଳ୍ପ କହୁଛୁ, ତୁମେ ଶୁଣ, ତୁମେ ଯେମିତି ଆମକୁ ବୁଝାଇଲ ଆମେ ତୁମକୁ ବୁଝାଉଛୁ। ଦେଖନ୍ତୁ, ଭକ୍ତ ଆଉ ଭଗବାନଙ୍କ ଭିତରେ ଭକ୍ତ ହେଉଛି ଅଧିକ ଚାଲାକ। ଭକ୍ତ ଭଗବାନଙ୍କ ନିକଟରୁ ବୁଦ୍ଧି ଆଣିବ, ଆଣିକି ଭଗବାନଙ୍କୁ ପରାସ୍ତ କରିବ। ଗୋପୀମାନଙ୍କୁ ସାଧାରଣ ଲୋକ କେଉଁ ଦୃଷ୍ଟିରେ ଦେଖୁଛନ୍ତି, କିନ୍ତୁ ସେ ଜଗତଗୁରୁଙ୍କୁ ପରାସ୍ତ କରିଦେଲେ। ଆଉ ଯେଉଁ ଭଗବାନ ଭଗବତ ଗୀତାରେ କହିଛନ୍ତି, ବୁଦ୍ଧି ବୁଦ୍ଧିମତାମସ୍ମିନ୍ ତେଜୋ ତେଜୋସିନାମହଂ। ହେ ଅର୍ଜୁନ, ବୁଦ୍ଧିମାନର ବୁଦ୍ଧି ହେଉଛି ମୁଁ, ତେଜସ୍ୱୀର ତେଜ ହେଉଛି ମୁଁ। କିନ୍ତୁ ସେ ବୁଦ୍ଧିମାନଙ୍କୁ ଏକ ନମ୍ବର ବୋକା ବନେଇଦେଲେ ଗୋପୀମାନେ। କିନ୍ତୁ ଆଜିକାଲି ଗୋପୀମାନଙ୍କୁ କ'ଣ କହୁଛନ୍ତି, ହେ ଗୋପୀମାନେ କୁଳଟା ସିଏ ଏମିତି କରୁଥିଲେ ରାସ ନଥିଲେ, କିନ୍ତୁ ତୁମେ କ'ଣ ବୁଝିବ। ଗୋପୀମାନେ କହିଲେ, ଠିକ୍ ଅଛି ପ୍ରଭୁ, ଆପଣ ତ ବହୁତ ଜ୍ଞାନୀ ଲୋକ, ଆମେ ଆପଣଙ୍କୁ ଗୋଟିଏ ଲୀଳା କହୁଛୁ, ଆପଣ ଶୁଣନ୍ତୁ। ଗୋଟିଏ ସତୀ ନାରୀ ଥିଲେ, ଗୋଟିଏ ସତୀ ବ୍ରାହ୍ମଣ ଥିଲେ, ସିଏ ବି ସ୍ୱାମୀ ବ୍ୟତୀତ କିଛି ଜାଣନ୍ତି ନା। ତେଣୁ ଗୋଟିଏ ଦିନର ଘଟଣା, ତାଙ୍କର ସ୍ୱାମୀ ବାହାରିଲେ ବାହାରକୁ ଯିବା ପାଇଁ, କିଛି ଅର୍ଥ ରୋଜଗାର କରିବା ପାଇଁ। ଏ ଚୁପିଣୀ ବସ, ପାଟିଗନ, ମୁଁ ଘରକୁ ପଳା। ତେଣୁ ଯେତେବେଳେ ବାହାରକୁ ଯିବା ପାଇଁ ବାହାରିଲେ, ପତି କହିଲେ, ତାଙ୍କର ପତ୍ନୀ କହିଲେ, ତୁମେ ବାହାରକୁ ଯାଇପାରିବେ ନା, ତୁମେ ଯଦି ବାହାରକୁ ଯିବ ମାନେ ତୁମର ସେବା ବିନା ମୁଁ ମୃତ୍ୟୁବରଣ କରିବି। ତେଣୁ ବ୍ରାହ୍ମଣ ବଡ଼ ଚିନ୍ତାରେ ପଡ଼ିଗଲେ। ତେଣୁ ବ୍ରାହ୍ମଣ କ'ଣ କଲେ, କହିଲେ ଠିକ୍ ଅଛି, ମୁଁ ତ ଚାରିଦିନ ବା ପାଞ୍ଚ ଦିନ ପାଇଁ ଯିବି, ତେଣୁ ମୁଁ ଯେଉଁ ପାଞ୍ଚ ଦିନ ନ ରହିବି, ତୁମେ ମୁଁ ଗୋଟେ ମୂର୍ତ୍ତି କରିଦେଉଛି, ମୋର ମୂର୍ତ୍ତିକୁ ତୁମେ ସେବା କର, ଆଉ ଜ୍ଞାନ କରିବ ଯେ ମୁଁ ଏଇଠି ଅଛି, ମୁଁ ଏଇ ମୂର୍ତ୍ତିରେ ଅଛି, ମୋର ଏ ମୂର୍ତ୍ତିର ସେବାଟା ହେଉଛି ମୋର ସେବା। ତେଣୁ ବ୍ରାହ୍ମଣୀକୁ କ'ଣ କଲେ, ବ୍ରାହ୍ମଣ ତାଙ୍କର ନିଜର ଗୋଟେ କାଦୁଅରେ ଗୋଟେ ମୂର୍ତ୍ତି କରି, ମାଟିରେ ଗୋଟେ ମୂର୍ତ୍ତି କରି ଦେଇଗଲେ। କହିଲେ ଯେମିତି ମୋର ସେବା କରୁ, ମୋର ଏ ମୂର୍ତ୍ତିରେ ତୁ ସେମିତି ସେବା କରୁ, କରି କ'ଣ କଲେ, ବିଦେଶକୁ ଗଲେ। ଏ ଗଳ୍ପ ଏ କଥାଟାକୁ କିଏ କହୁଛନ୍ତି, ଗୋପୀମାନେ କହୁଛନ୍ତି, କୃଷ୍ଣ ଶୁଣୁଛନ୍ତି। ତେଣୁ ବ୍ରାହ୍ମଣୀ କହୁଛନ୍ତି, ଗୋପୀମାନେ କହିଲେ, ବ୍ରାହ୍ମଣୀ କିଛି ଦିନ ଏଭଳି ସେବା କଲା ପରେ, ଚାରି ପାଞ୍ଚ ଦିନ ପରେ ବ୍ରାହ୍ମଣ ଆସିକି ପହଞ୍ଚିଲେ। କିନ୍ତୁ ଯେତେବେଳେ ବ୍ରାହ୍ମଣ ଆସିକି ପହଞ୍ଚନ୍ତି, ବ୍ରାହ୍ମଣୀ କ'ଣ କରିଛନ୍ତି, ଘରର କବାଟଟାକୁ ବନ୍ଦ କରିଦେଇଛନ୍ତି। ସେ ଘରର କବାଟଟାକୁ ବନ୍ଦ କରି କାହାର ସେବା କରୁଛନ୍ତି, ମୂର୍ତ୍ତିର ସେବା କରୁଛନ୍ତି। କିନ୍ତୁ ଡାକୁଛନ୍ତି କିଏ, ବ୍ରାହ୍ମଣ ଡାକୁଛନ୍ତି, କବାଟ ଖୋଲ ବୋଲି। ତାର କୃଷ୍ଣଙ୍କୁ ପଚାରୁଛନ୍ତି ଗୋପୀମାନେ, ବର୍ତ୍ତମାନ ବ୍ରାହ୍ମଣୀର କର୍ତ୍ତବ୍ୟଟା କ'ଣ କୁହନ୍ତୁ, ବ୍ରାହ୍ମଣୀ କାହାର ସେବା କରିବ, ବ୍ରାହ୍ମଣୀ କାହାର ସେବା କରିବ, ମାଟି ମୂର୍ତ୍ତିର ସେବା କରିବ ନା ସ୍ୱାମୀର ସେବା କରିବ, କୁହ। ଆଉ କୃଷ୍ଣ କ'ଣ ଆଉ କହିପାରିଲେ, ଚୁପଚାପ ଠିଆ ହେଲେ, କୃଷ୍ଣ ପରୀକ୍ଷା କରୁଥିଲେ। ଭଗବାନ ଶ୍ରୀକୃଷ୍ଣ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ ଆମେ ଯେତେବେଳେ ଜଗତ ସ୍ୱାମୀକୁ ଜାଣିନଥିଲୁ, ଜଗତ ପତିକୁ ଜାଣିନଥିଲୁ, ସେତେବେଳେ କାଦୁଅ ମୂର୍ତ୍ତିକୁ ପୂଜା କରୁଥିଲୁ ପତି ଜ୍ଞାନରେ, କାରଣ ଇଏ ଆମର ପତି। କିନ୍ତୁ ଆପଣ ଆସିକି ବା ଜଣେଇଦେଲେ ଆପଣ ଜଗତପତି, ଆପଣ ବା କବାଟକୁ ବାଡ଼େଇଲେଣି, ଆମେ କୁହନ୍ତୁ ଆମେ କାହାର ସେବା କରିବୁ, ଜଗତପତିଙ୍କର ସେବା କରିବୁ ନା ପତିଙ୍କର ସେବା କରିବୁ। ଆଉ ଭଗବାନ ଶ୍ରୀକୃଷ୍ଣ ନିରୁପାୟ ହେଇ ମୁଖ ବନ୍ଦ ହେଇଗଲା। ଆଉ ନହେଲେ ଭାଗବତରେ କହିଥାନ୍ତେ, ନ ପାରୟମ୍ ନିରବଧ୍ୟ ସଂଯୁଜା, ସେ ଶ୍ଳୋକରେ କହୁଛନ୍ତି ନା ଭଗବାନ ଶ୍ରୀକୃଷ୍ଣ, କହିଲେ ହେ ଗୋପୀଗଣ, ନିର୍ମଳ ପ୍ରେମରେ ତୁମେ ଯେଭଳି ସେବା କରିଛ, ମୁଁ ବ୍ରହ୍ମାଙ୍କର ଆୟୁଷ ପାଇଲେ ସୁଦ୍ଧା ତୁମର ଋଣ ମୁଁ ଶୁଝିପାରିବି ନା। ଭଗବାନ ଗୋପୀମାନଙ୍କର ଋଣ ଶୁଝିପାରିଲେ ନା, ଭକ୍ତର ଋଣକୁ ଶୁଝିପାରିଲେ ନା। ଜଗତର ସମସ୍ତଙ୍କ ଋଣକୁ ଶୁଝିଦେବେ, ଭକ୍ତ ଋଣକୁ ଶୁଝିପାରିଲେ। ସେଥିପାଇଁ ବା ଆସିଲେ ଗୌରାଙ୍ଗ ମହାପ୍ରଭୁ ରୂପରେ କାନ୍ଦିଲେ, ରାଧା ରାଧା ବୋଲି କହିକି, କୃଷ୍ଣ କୃଷ୍ଣ ବୋଲି କହିକି, ନାମ କରିକି ସବୁ ସମୟରେ କାନ୍ଦି କାନ୍ଦିକି ବୋଲିଲେ, ଋଣ ଶୁଝିବ ଭକ୍ତର ଋଣ। ସେଥିପାଇଁ ଜଗନ୍ନାଥ ଯେତେବେଳେ ଦେଖନ୍ତି, ମହାପ୍ରଭୁ ବସିକି ଭୋ ଭୋଇ କାନ୍ଦନ୍ତି ସବୁ, କାରଣ ରାଧା ଭାବ ବିରହରେ ରହିଛନ୍ତି ନା। ଯେଭଳି ଭାବରେ ସବୁ ସେବା କରିଛନ୍ତି, ସବୁ କିଛି ଦେଇ, ଗୋପୀମାନେ ଯେଉଁ ବେଶ ହୁଅନ୍ତି, ଯେଉଁ ଭୂଷା ପିନ୍ଧନ୍ତି, ଯେଉଁ ବସ୍ତ୍ର ପିନ୍ଧନ୍ତି, କେଉଁଥି ପାଇଁ, ନିଜ ପାଇଁ, ନିଜ ପାଇଁ ସେମାନେ କିଛି କରନ୍ତି ନା, କୃଷ୍ଣ ସୁଖ ପାଇଁ। ମୁଁ ଆଜି ଏ ଡ୍ରେସ୍ଟା ପିନ୍ଧିକି ଆସିଛି କାହା ପାଇଁ, ମୋତେ ଭଲ ଦେଖାଯାଉଛି ବୋଲି ନା, ମା ଗୋଟେ ଶାଢ଼ୀ ପିନ୍ଧିଛି ବା ଆପଣ ଗୋଟେ ପ୍ୟାଣ୍ଟ ସାର୍ଟ ପିନ୍ଧନ୍ତି, କାହା ପାଇଁ, ନିଜକୁ, ନିଜକୁ ମୋତେ ଭଲ ଲାଗୁଛି ମୁଁ ଏଇଟା ପିନ୍ଧିକିଛି। କିନ୍ତୁ ଗୋପୀମାନେ ଯେଉଁ ଭୂଷଣ ଆଭୂଷଣ ପିନ୍ଧନ୍ତି, ନିଜ ପାଇଁ ନୁହେଁ, ଆରେ ମୁଁ ଭୂଷଣ ପିନ୍ଧିଲେ, ମୁଁ ଆଭୂଷଣ ପିନ୍ଧିଲେ କୃଷ୍ଣ ଦେଖିଲେ ସୁଖୀ, ତାଙ୍କ ସୁଖ ହେଉଛି ଆମର ସୁଖୀ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଆଠଟି ଶ୍ଳୋକ ଲେଖିଲେ, ଶିକ୍ଷାଷ୍ଟକର ଶେଷରେ ଲେଖିଲେ ନା, ଆଶିଷ୍ୟ ବା ପାଦରତାମ ବିନଷ୍ଟୁବା ମଦ୍ୟସନା ମନମହତାମ କରୁବା ଯଥା ତଥା ବିବଧାତୁ ଲମ୍ପଟ ମତ୍ ପ୍ରାଣନାଥସ୍ତୁ ସଏବ ନାପର। ଏକଥା କି କହିପାରିବେ? ଦେଖିବା, ତୁମ ଆପଣ ସ୍ତ୍ରୀକି ଆପଣ ଗୋଡ଼େଇଲେ କାହିଁ ମୋ ଘରେ ତୁ ରହିପାରିବୁନି, ତୋତେ ଖାଇବା ପିଇବାକୁ ଦେବିନି, ତୁ ବାହାରି ଯା। ସେ ରହିବ? ସେ କହିପାରିବ ନା ନା, ମୁଁ ବରଂ ଆପଣ ଖାଇବାକୁ ଦିଅନ୍ତୁ ବା ନ ଦିଅନ୍ତୁ ମୁଁ ଆପଣଙ୍କର ସେବା କରିବି, ଆପଣ ମୋତେ ଗୋଇଠା ମାରନ୍ତୁ ବା ଆଲିଙ୍ଗନ କରନ୍ତୁ ମୁଁ ଆପଣଙ୍କର ସେବା କରିବି, କରିବ ଇଏ କିଏ? କିନ୍ତୁ ଗୋପୀମାନେ କହୁଛନ୍ତି, ରାଧାରାଣୀ କହୁଛନ୍ତି, ଆଶ୍ଳିଷ୍ୟ ପାଦରତାମ ବିନଷ୍ଟୁ। ଆପଣ ଭଗବାନ, ମୁଁ ଆମେ ଆପଣଙ୍କର ସେବିକା ଭକ୍ତ, ଆପଣ ଯଦି ଆମକୁ ଆଲିଙ୍ଗନ କରିବେ ଭଲ କଥା, ଯଦି ଗୋଇଠା ମାରିବେ ଭଲ କଥା, ଆପଣଙ୍କର ଆଲିଙ୍ଗନଟା ଆମ ପାଇଁ ଯେତିକି ଆଦର, ଆପଣଙ୍କର ଗୋଇଠାଟା ଆମ ପାଇଁ ସେତିକି ଆଦର। ଆଉ ମଦର୍ଶନ ମନମହତାମ କରୁଥିବା, ଯଦି ଦର୍ଶନ ଦେଇକି ଆନନ୍ଦ ଦେବେ ଭଲ, ଯଦି ଦର୍ଶନ ନ ଦେଲେ ଆମେ ବିରହରେ ଜଳି ଜଳିକି ପ୍ରାଣତ୍ୟାଗ କରିବୁ, ସେ ବି ଭଲ। ଏକଥା କି ଭକ୍ତ କହିପାରିବ ନା? ତେଣୁ ଗୋପୀମାନଙ୍କର ଯେଉଁ ଲୀଳାରେ କାମ ଦୋଷ ନାହିଁ, ଏ ସମ୍ପୂର୍ଣ୍ଣ ପ୍ରେମ, କାରଣ ଆତ୍ମା ଆଉ ପରମାତ୍ମା ଧର୍ମରେ କାମ ଦୋଷ ନଥାଏ। କାମଟା ଏ ଶରୀରରେ, ଆମେ ତ କଳା ଚଷମା ପିଞ୍ଚେ, ଆଉ ଆମ ଶରୀରରେ କାମ ବ୍ୟତୀତ କ'ଣ ଅଛି? ପ୍ରେମ ଅଛି? ପ୍ରେମଟା ନାହିଁ, ପ୍ରେମ ଭାବଟା ନାହିଁ। ଆପଣ ଦେଖନ୍ତୁ, ଗୋଟେ ସମ୍ବନ୍ଧ ଭାବ ରହିଲେ ବି ସେଠି କାମ ରହୁନି। ଯେଭଳି ଆପଣ ଆପଣଙ୍କ ମାଆଙ୍କ ପାଖରେ ବସିଥିବେ, ଆପଣ ଭଗ୍ନୀଙ୍କ ପାଖରେ ବସିଥିବେ, ସେଠି ଦେଖନ୍ତୁ କେତେ ନିର୍ମଳ ସମ୍ବନ୍ଧ। ଆପଣ ବଡ଼ ହେଇଯିବେନି, ବଡ଼ ପୁଅ ହେବେନି, ବିବାହ ସାରିବେନି, ପୁଣି ବି ଆପଣ ଆପଣଙ୍କ ମାଆଙ୍କ କୋଳରେ ଶୋଉଛନ୍ତି, କେତେ ଆନନ୍ଦ ଲାଗୁଛି, କେତେ ମୋ ମା। ଗୋଟିଏ ଶରୀର ଧର୍ମ ଭିତରେ ଏଇ ଶରୀରରେ ସ୍ତ୍ରୀ ନିକଟ ରହିଲେ କାମ ସୃଷ୍ଟି ହେଉଛି, କିନ୍ତୁ ମା ତ ସ୍ତ୍ରୀ ନା, ସିଏ ଗୋଟେ ସ୍ତ୍ରୀ ରୂପ ରଖିଛି ନା, ପୁଣି ତା ନିକଟ ରହିଲେ, ତା ପାଖରେ ବସିଲେ କେତେ ଆନନ୍ଦ ଭକ୍ତି ଜାଗ୍ରତ ହେଉଛି, ଆମ ଅନ୍ତର ଦ୍ରବୀଭୂତ ହେଇଯାଉଛି। କେମିତି ହେଉଛି? ଗୋଟେ ସାଧାରଣ ସମ୍ବନ୍ଧରୁ ଏ ଜିନିଷ ହେଇଯାଉଛି। ଆଉ ଯେଉଁଠି ପରମାତ୍ମା ସମ୍ବନ୍ଧ ରହିବ ସେଠି ଏ ବସ୍ତୁ ରହିବ। ତେଣୁ ଭଗବାନଙ୍କର ଲୀଳାକୁ କେବେ କେହି ଏସବୁ ତତ୍ତ୍ୱରେ ବୁଝିବା ଦରକାର। ତେଣୁ ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଜୋବିତି ତତ୍ତ୍ୱତ ତେକତା ଦେହମ ପୁନର୍ଜନ୍ମ ନୈତି ମାମେତି ସ ଅର୍ଜୁନ। ସମୀପାତ କହୁଛନ୍ତି ଏଇଠି, ପରାନୁଗ୍ରହାର୍ଥମ ଏବେତି ଯୋ ବ୍ୟତି, ମୁଁ ଆସୁଛି ଏ ଜଗତକୁ ପରକୁ ଅନୁଗ୍ରହ କରିବା ପାଇଁ। ଏଇଟା ଯିଏ ଜାଣିଲା, ସ ଦେହାଭିମାନମ ତେକତା, ତାର ଦେହ ଅଭିମାନ ରହିବ ନା, ପୁନର୍ଜନ୍ମ ସଂସାର ନ ପ୍ରାପ୍ନନ୍ତି, ସଂସାରରେ ସେ ପୁନର୍ଜନ୍ମ ହବ ନା। ପୁନର୍ଜନ୍ମ ହବ ନା କ'ଣ ହବ? କିନ୍ତୁ ମାମେବ ବା ପ୍ରାପ୍ନନ୍ତି, ସଂସାରକୁ ଆଉ ଆସିବ ନା, କିନ୍ତୁ ମୋତେ ଲାଭ କରିବ। ୟାପରେ ଯେତେବେଳେ ଏଇ ଶ୍ଳୋକଟା ସରିଲା, ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି, ଆଚ୍ଛା ଆପଣ ଯେତେବେଳେ ସିନା ଆସିବେ, ଆପଣଙ୍କ କଥା କିଏ ଶୁଣିବେ? ଆପଣ ପଳେଇଗଲା ପରେ ବା ଆପଣ ଆସିବା ପୂର୍ବରୁ ଆପଣଙ୍କର ଭକ୍ତ କିଏ ଥିଲେ? ଆପଣଙ୍କର କଥା ଶୁଣି, ଆପଣଙ୍କୁ ଡାକି, ଆପଣଙ୍କର ନାମ କୀର୍ତ୍ତନ କରି, ଆପଣଙ୍କର ଗୀତା ପଢ଼ି କେହି ଭକ୍ତ ହେଇଛନ୍ତି? କେହି ଆପଣଙ୍କୁ ପାଇଛନ୍ତି? ତା ପରବର୍ତ୍ତୀ ଶ୍ଳୋକ ଦେଖିବେ, ୟା ପରବର୍ତ୍ତୀ ଶ୍ଳୋକ 10 ଶ୍ଳୋକ, ବୀତରାଗ ଭୟ କ୍ରୋଧ ମନ୍ମୟା ମାମ ଉପାଶ୍ରିତା ବହବ ଜ୍ଞାନ ତପସା ପୁତ ମଦଭାବ ମାଗତା। ଲୋକ କହୁଛନ୍ତି ଆମେ ଭଗବାନଙ୍କୁ ପାଇବୁ, ପୂର୍ବରୁ ତ ସାଧୁ ଋଷିମାନେ ଭଗବାନଙ୍କୁ ପାଉଥିଲେ, ଆମେ କାହିଁକି ବର୍ତ୍ତମାନ ଭଗବାନଙ୍କୁ ପାଇପାରୁନା? ଆମେ ହି ଭଗବାନଙ୍କୁ ଡାକୁଛୁ। ଲୋକ କହୁନା, ଜଗନ୍ନାଥ ତ ସାଲବ୍ୟାଗ ସହିତ ଲୀଳା କରିଥିଲେ, ଜଗନ୍ନାଥ ଦାସିଆବାରୁ ସହିତ ଲୀଳା କରିଥିଲେ, ଆମ ସହିତ କାହିଁ ଲୀଳା କରୁନାହାନ୍ତି? ଆମକୁ କାହିଁ ଦର୍ଶନ ଦେଉନାହାନ୍ତି? କି ଗୀତା ପଢ଼ିକି ଲୋକ ଏତେ ଫଳ ପାଉଥିଲେ, ଆମେ କାହିଁ ଗୀତା ପଢ଼ିକି ଫଳ ପାଉନେ? ଆମ ନିକଟରେ କ'ଣ ଫଲ୍ଟ ଅଛି? ଦେଖ ଭଗବାନ କହୁଛନ୍ତି, ହେ ଅର୍ଜୁନ, କେବଳ ଯେ ମୁଁ ଯେତେବେଳେ ଜନ୍ମ କର୍ମ ମୁଁ ଯେତେବେଳେ ଲୀଳା କରୁଛି ସେତେବେଳେ ଯେ ଉଦ୍ଧାର ହେବେ ତା ନୁହେଁ, ମୁଁ ଏଇଠି ତୁମ ସହିତ ଲୀଳା କରିବା ପୂର୍ବରୁ ବହୁ ମୁନି ଋଷିମାନେ ମୋର ଲୀଳାକୁ ଶୁଣି ମୋତେ ଭଜନ କରି ମଧ୍ୟ ଉଦ୍ଧାର ପାଇଛନ୍ତି। କିଭଳି ପାଇଛନ୍ତି? ବୀତ ରାଗ ଭୟ କ୍ରୋଧ, ବୀତଟାକୁ ସବୁଆଡ଼େ ଲଗାନ୍ତୁ, ବୀତ ରାଗ, ରାଗ ମାନେ ଆସକ୍ତି। ଭଗବାନଙ୍କୁ ପାଇବାକୁ ହେଲେ ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ଅର୍ଜୁନ ପୂର୍ବରୁ ବହୁ ମୁନି ଋଷିମାନେ ମୋତେ ପାଇଛନ୍ତି, କିଭଳି ନା ବୀତ ରାଗ, ବୀତ ମାନେ ତ୍ୟାଗ କରିଛନ୍ତି, ରାଗ ମାନେ ଆସକ୍ତି। ଭଗବାନଙ୍କୁ ପାଇବାକୁ ହେଲେ ଆସକ୍ତିଟାକୁ ତ୍ୟାଗ, ଆସକ୍ତିଟା ହେଉଛି ସବୁଠୁ ବଡ଼ ପ୍ରତିବନ୍ଧକ। ଜୀବନରେ ଯଦି କିଛି ପ୍ରତିବନ୍ଧକ ଥାଏ, ଗୋଟେ ଆସକ୍ତି। ଆଉ ଭଗବାନଙ୍କୁ ସବୁ ସମୟରେ ଗୋଟିଏ ପ୍ରାର୍ଥନା କରିବା ଦରକାର, ପ୍ରଭୁ
ମୁଁ ସଂସାରକୁ ଯେତିକି ଭଲ ପାଉଛି ସେତିକି ଭଲ କେତେବେଳେ ଆପଣଙ୍କୁ ପାଇବି, ଏଇଟାକୁ ମୋତେ ମୁଁ ପିଲା ଛୁଆ ଧନ ଘର ଏ ଅସ୍ଥାୟୀ ବସ୍ତୁ ପ୍ରତି ମୋର ଯେତିକି ଆସକ୍ତି ଅଛି ଆପଣଙ୍କ ପ୍ରତି ମୋର ଯେତେବେଳେ ସେତିକି ଆସକ୍ତି ହେଇଯିବ ସେତେବେଳେ ମୋର ମୁକ୍ତିର ଦ୍ୱାର ଖୋଲିଗଲା। ଆମେ ଯେଉଁ ଭଗବାନଙ୍କୁ ପାଇପାରୁନେ ଉପଲବ୍ଧି ଆସୁନି, ୟାର ଗୋଟେ କାରଣ ଆସକ୍ତି ହେଲା ଗୋଟେ ପ୍ରତିବନ୍ଧ। ସେଥିପାଇଁ ଭକ୍ତ ଭଗବାନଙ୍କୁ ପ୍ରାର୍ଥନା କରେ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, 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 ନାଇ ମାଗି ଦେହ ସୁଖ ବିଦ୍ୟା ଧନ ଜନ, ନାଇ ମାଗି ଦେହ ସୁଖ ବିଦ୍ୟା ଧନ ଜନ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ସ୍ୱର୍ଗ ନାଇ ମାଗି ଆର ମୋକ୍ଷ ନାଇ ମାଗି, ସ୍ୱର୍ଗ ନାଇ ମାଗି ଆର ମୋକ୍ଷ ନାଇ ମାଗି, ନା କରି ପ୍ରାର୍ଥନା କୋନ ବିଭୂତିର ଲାଗି, ନା କରି ପ୍ରାର୍ଥନା କୋନ ବିଭୂତିର ଲାଗି, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ବିଷୟେ ଯେ ପ୍ରୀତି ଏବେ ଆଛଏ ଆମାରେ, 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 ସେଇ ମତ ପ୍ରୀତି ହେଉ ଚରଣେ ତୁମାରେ, ସେଇ ମତ ପ୍ରୀତି ହେଉ ଚରଣେ ତୁମାରେ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ, ପ୍ରଭୁ ତବ ପଦ ଯୁଗେ ମୋର ନିବେଦନ। ଯେ ବୁଦ୍ଧିମାନ ଲୋକ ଭଗବାନଙ୍କୁ ଏହା ହିଁ ମାଗିବ, ପ୍ରଭୁ ମୋର ଧନ ଦରକାର ନାହିଁ, ମୋର ଜନ ଦରକାର ନାହିଁ, ମୁଁ ସ୍ୱର୍ଗ ଦରକାର ନାହିଁ, ମୋର ମୋକ୍ଷ ବି ଦରକାର ନାହିଁ, ମୋର ଗୋଟିଏ ଜିନିଷ ଦରକାର, କ'ଣ ଦରକାର ନା, ବିଷୟକୁ ମୁଁ ଯେତିକି ଭଲ ପାଉଛି, ବିଷୟ ଯେ ପ୍ରୀତି ଏବେ ଆଛଇ ଆମାରେ, ଭଗବାନ କାହିଁକି ଆମକୁ ମିଳୁନାହାନ୍ତି। ଦେଖନ୍ତୁ ଆମେ ଭଗବାନଙ୍କୁ ଡାକିଲା ସମୟରେ, ଗୀତା ପଢ଼ିବା ସମୟରେ ଟିକେ ନିଦ ଲାଗିଯାଉଛି, ନିଦ ଲାଗୁନି? ଯଦି କୁହାଯିବ ମହାମନ୍ତ୍ର ବସିକି ଜପ କର, ମାଳେ ଦୁଇ ମାଳା ପାଞ୍ଚ ମାଳା ଜପ କଲା ପରେ ଆମକୁ ନିଦ ଲାଗିଯାଉଛି, ଶହେ ଥର ଡାକିଲା କିନ୍ତୁ ଟଙ୍କା ଗଣିଲା ବେଳକୁ ନିଦ ଲାଗୁଛି? ଯଦି କୁହାଯାଏ ଦିନ ରାତି ତୁମେ ଟଙ୍କା ଗଣ, କେବେ ନିଦ ଲାଗିବନି, କାହିଁକି ନା ତା ପ୍ରତି ଆମର ପ୍ରୀତିଟା ରହିଯାଇଛି ନା, ଆସକ୍ତିଟା ରହିଯାଇଛି ନା, ଯେତେ ଆମକୁ ଶରୀର କଷ୍ଟ ଦେଲେ ଟଙ୍କାଟା ହାତରେ ପଡ଼ିଲେ ତାକୁ ଠିକ୍ ଭାବରେ ଗଣୁଛେ, କାଳେ ଗୋଟେ ଭୁଲେଇଛୁ କି, କାରଣ ତାକୁ ଭଲ ପାଇଛି। ବିଷୟ ପ୍ରତି ପ୍ରୀତି ଅଛି, ଆସକ୍ତି ଅଛି ନା। ତେଣୁ ଭଗବାନଙ୍କୁ ଯେତେବେଳେ ପ୍ରଭୁ ମୁଁ ବିଷୟକୁ ଯେତିକି ଭଲ ପାଉଛି ସେତେବେଳେ ଆପଣଙ୍କୁ ସେତିକି ଭଲ ପାଇବି, ଆପଣ ମୋ ଦ୍ୱାରସ୍ଥ ହେଇକି ରହିବେ, ମୋର ଦ୍ୱାରସ୍ଥ ହେଇଯିବେ। ସେଥିପାଇଁ ସେ ଶ୍ଳୋକ ନାହାନ୍ତି, କପିଳଦେବ କହୁଛନ୍ତି, ଭଗବାନ କପିଳଦେବ କହୁଛନ୍ତି ତାଙ୍କର ମାଆଙ୍କୁ, ମୁକ୍ତି ଦ୍ୱାରମ ଅପାବୃତମ, ମୁକ୍ତି ଦ୍ୱାର, ମୁକ୍ତିର ଦ୍ୱାର ହେଇଯିବ। ପ୍ରସଙ୍ଗମ ମଜର ପାସମ ଆତ୍ମାନା କବୟ ବିଦୁ ସହେବ ସାଧୁ ସୁକୃତ ମୁକ୍ତି ଦ୍ୱାରମ ଅପାବୃତମ। ତୃତୀୟ ସ୍କନ୍ଦ ଭାଗବତ ଯେତେବେଳେ ମାଆଙ୍କୁ ଶୁଣାଉଛନ୍ତି, ମାଆ ପଚାରୁଛନ୍ତି, ହେ ପୁତ୍ର ମୁଁ କେମିତି ଉଦ୍ଧାର ହେବି, ପିତା ତୋର ଚାଲିଗଲେ ବଣଙ୍କୁ, ତୁ ତ ଭଗବାନଙ୍କର ଅଂଶୀ, ମୋର ଉଦ୍ଧାର ରାସ୍ତା କହ, କାରଣ ସ୍ୱାମୀ ଚାଲିଗଲେ କାଳେ ମୋର ସ୍ୱାମୀ ପ୍ରତି ଆସକ୍ତି ରହିବ, ଆଉ ଭଗବାନ ରୂପୀ ତୁ ହେଉଛୁ ପୁତ୍ର, କାଳେ ତୋ ପ୍ରତି ମୋର ଆସକ୍ତି ରହିବ, ମୁଁ ଆସକ୍ତିରେ ଆଉ କିଭଳି ବ୍ୟବହାର କରିବି, କିଭଳି ମୁଁ ଉଦ୍ଧାର ହେବି। ସେତେବେଳେ କପିଳଦେବ କହୁଛନ୍ତି, ମା ପ୍ରସଙ୍ଗମ ଅଜରମ ପାସମ, ଜୀବନରେ ଯଦି କିଛି ପାସ ଥାଏ, ଆମେ ଲକ୍ଷ ଲକ୍ଷ ଭଗବାନଙ୍କର ନାମ କରିବା, ଗୀତା ପଢ଼ିବା, ସବୁ କରିବା, କିନ୍ତୁ ଡଙ୍ଗାରେ ଯେମିତି କାତ ମରା ହେଉଛି କିନ୍ତୁ ଲଙ୍ଗର ଯଦି ନ ଉଠିଥିବ, ଡଙ୍ଗା କ'ଣ କରିବ, ସେଠି ଘୁରିବ ନା। ଲଙ୍ଗରଟା ଦେଖିନାହାନ୍ତି, ଦୌଡ଼ି ବନ୍ଧା ହେଇଥିବ ଏଇ ଚିଲିକାର କୂଳରେ, ଲଙ୍ଗର ପକେଇ ଦେଇଥିବେ ସେ ଲୁହାରେ, ଏମିତି ପଙ୍କା ହେଇଥିବ ପକେଇ ଦେଇଥିବ କୂଳରେ, କିନ୍ତୁ ଲଙ୍ଗର ପକେଇକି କାତ ମରା ହେଲେ ନୌକାଟା ସେଇଠି ବୁଲିବ ନା, ଘୁଞ୍ଚିବ କି ଘୁଞ୍ଚିବ। କିନ୍ତୁ ଭଗବାନଙ୍କ ଚରଣ ପ୍ରାପ୍ତିରେ ସବୁଠୁ ବଡ଼ ସହାୟକ ଯେତେବେଳେ ଏ ଆସକ୍ତିଟା କଟିଯିବ, ସେତେବେଳେ ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରିବା ଦରକାର, ପ୍ରଭୁ ମୁଁ ଏ ସଂସାର ରହୁଛି, ମୁଁ କର୍ମ କରୁଛି, ମୁଁ ପିଲାକୁ ଭଲ ପାଇବି, ଧନକୁ ଭଲ ପାଇବି, ଘରକୁ ଭଲ ପାଇବି, ସମସ୍ତେ ମୋର ପ୍ରିୟର ବସ୍ତୁ ହୁଅନ୍ତୁ, କିନ୍ତୁ ଆସକ୍ତିର ବସ୍ତୁ ଆପଣ ହୁଅନ୍ତୁ, ଆସକ୍ତିଟା ଆପଣଙ୍କ ପ୍ରତି ରହୁ, କାରଣ ମୃତ୍ୟୁ ସମୟରେ ଆସକ୍ତି ହିସାବରେ ହିଁ ଜନ୍ମ ମିଳିବ, ଯାହାକୁ ଭଲ ପାଉଥିବେ ସେ ହିସାବରେ ଜନ୍ମ ମିଳିବ। ତେଣୁ ଆସକ୍ତିଟା ଆପଣଙ୍କ ଚରଣରେ ରହୁ। ସେଥିପାଇଁ ମା କହୁଛନ୍ତି, ମାଆଙ୍କୁ କହୁଛନ୍ତି କପିଳଦେବ, ହେ ମା ପ୍ରସଙ୍ଗମ ଅଜରମ ପାସମ, ଏ ଯେଉଁ ଆସକ୍ତିଟା ଗୋଟେ ଅଜର ପାସ, ଆକୁ କାଟିବାଟା ସହଜ ନୁହେଁ। ତେଣୁ ଇଏ ପଚାରୁଛନ୍ତି, ମା ପଚାରୁଛନ୍ତି, ଦେବହୂତି ପଚାରୁଛନ୍ତି, ପୁତ୍ର କେମିତି କଟାଯିବ, ନା ଯେଉଁ ଆସକ୍ତିଟା ରହିଛି ଏଟାକୁ କାଟି ହେବନି, ଏଟାକୁ ଲଗେଇ ଦେବାକୁ ପଡ଼ିବ, ଏଟା ଗୋଟେ ଏମିତିକା ବସ୍ତୁ ମଣିଷକୁ ଭଲ ପାଇବାକୁ ପଡ଼ିବ ହିଁ ପଡ଼ିବ, ସେ କାଟିପାରିବନି। ଦେଖୁନାହାନ୍ତି, ଯାହାର ଟଙ୍କା ପଇସା ନାହିଁ, ଆମେ ବିଦେଶ ଯାଇଛୁ, ବିଦେଶରେ ଦେଖିଛୁ, ବିଶେଷ କରି ରଷିଆରେ, ରଷିଆରେ ସିଏ କହିବେ ଡଗ୍ ଇଜ୍ ଆୱାର ବେଷ୍ଟ ଫ୍ରେଣ୍ଡ, ସେମାନେ ନିଜ ସ୍ତ୍ରୀ ଛୁଆ ପିଲାକୁ ଏତେ ଭଲ ପାଆନ୍ତିନି, କୁକୁରକୁ ସେତେ ଭଲ ପାଆନ୍ତି, କୁକୁର ପାଇଁ ସେତେ ପଇସା ଖର୍ଚ୍ଚ କରନ୍ତି, କାରଣ ମଣିଷର ସ୍ୱଭାବ ହେଲା ସେ କାହାକୁ ନା କାହାକୁ ଭଲ ପାଇବ, ଆତ୍ମାର ଧର୍ମ ହେଲା ଭଲ ପାଇବ ପରମାତ୍ମାକୁ, କିନ୍ତୁ ପରମାତ୍ମାକୁ ଭଲ ନ ପାଇଲେ, ଗଡ଼କୁ ଭଲ ନ ପାଇଲେ ଡଗ୍କୁ ଭଲ ପାଇବ, ଭଲ ପାଇବାକୁ ପଡ଼ିବ। ସିଏ ମଣିଷ କାହାର ନା କାହାକୁ ଆସକ୍ତି ରଖିବ, ସିଏ କାହାକୁ ନା କାହାକୁ ଭଲ ପାଇବ, କିନ୍ତୁ ଯେତେବେଳେ ଭଗବାନଙ୍କୁ ଭଲ ନ ପାଇବ, ସେ ଜଗତରେ ଯାହାକୁ ଭଲ ପାଇଲେ ବି ସମସ୍ତେ ଧୋକା ଦେବେ। ଜଗତରେ ଭଗବାନଙ୍କୁ ଭଲ ନ ପାଇଲା ପର୍ଯ୍ୟନ୍ତ ଆପଣ ଜଗତରେ ଜଣ ଜଣ କରି ପରୀକ୍ଷା କରି ଦେଖନ୍ତୁ, ସମସ୍ତଙ୍କ ଭଲ ପାଇବାରେ ଛଳନା ଅଛି, ସମସ୍ତେ କାହିଁକି ଭଲ ପାଉଛନ୍ତି, କିଞ୍ଚିତ ନା କିଞ୍ଚିତ ସ୍ୱାର୍ଥ ସେ ଆପଣଙ୍କ ନିକଟରୁ ଉଠାଉଛନ୍ତି। ଯେଭଳି ଗୋଟିଏ ମହୁମାଛି ସେ ଫୁଲ ପାଖକୁ କାହିଁକି ଆସୁଛି, ତାର ରୂପ ଦେଖି ଆସୁଛି, ତାର ଗୁଣ ବି ଅଛି ତା ନିକଟରେ, ୟା କତିରେ କିଛି ମହୁ ଅଛି, ମହୁ ସରିଗଲେ ମହୁମାଛି ଆଉ କେବେ ଆସିବ ନା, କେବେ ଆସିବ ନା। ଏ ଜଗତ ସେଭଳି, ଆପଣଙ୍କ ନିକଟରେ କିଛି ଗୁଣ ଥିଲା ପର୍ଯ୍ୟନ୍ତ ଜଗତରେ ସମସ୍ତେ ଭଲ ପାଇବେ, ଯେତେବେଳେ ଆପଣ ଜଗତର କାହାର କାହାର ସ୍ୱାର୍ଥ ପୂରେଇ ପାରିଲେ ନା, ପୂରଣ କରିପାରିଲେ ନା, ସମସ୍ତେ ଆମକୁ ତ୍ୟାଗ କରିବେ, କିନ୍ତୁ ଭଗବାନ ତାହା ନୁହନ୍ତି। ଜଗତରେ ସମସ୍ତେ ତ୍ୟାଗ କରିଦେଲା ପରେ ବି ଜଣେ ଆମର ବନ୍ଧୁ ହେଇକି ରୁହନ୍ତି, ସେ ଜଗବନ୍ଧୁ। ତେଣୁ ଜଗତରେ ଅଲଗା ଲୋକଙ୍କୁ ଆସକ୍ତି କରି କ'ଣ ଲାଭ ଅଛି, ସେଥିପାଇଁ ସେ କହୁଛନ୍ତି, ମା ପ୍ରସଙ୍ଗମ ମଜରମ ପାସମ ଆତ୍ମା ନା କବୟ ବିଦୁ, ଆତ୍ମା ଏ ଯେଉଁ ଜଗତରେ ପଡ଼ିଛି ବନ୍ଧନରେ ତାର କାରଣ ହେଉଛି ଆସକ୍ତି। ସେଥିପାଇଁ ଗୀତାରେ ଲାଷ୍ଟରେ ଭଗବାନ ଗୋଟେ ସର୍ବଗୃହତମ ଭୂୟମ ଶୃଣୁମେ ପରମମ ବଚ, ଅର୍ଜୁନ ମୁଁ ଶ୍ରେଷ୍ଠ କଥା କହୁଛି ଶୁଣ, କ'ଣ ନା ମନ୍ମନା ଭବ, ମନରେ ମୋତେ ଚିନ୍ତା କର, କାରଣ ଆସକ୍ତିଟା କେଉଁଠି ରହୁଛି, ମନରେ ରହୁଛି ନା। ତେଣୁ ମନରେ ଯଦି ସବୁବେଳେ ମୋତେ ଚିନ୍ତା କରିବ, ମୋ ପ୍ରତି ଆସକ୍ତି ଆସିବ। ଲାଷ୍ଟ କଥା କହିଲେ ନା, ମତ ଭକ୍ତ, ମୋର ଭକ୍ତ ହୁଅ, ମତ ଜାଜି, ମୋତେ ଆରାଧନା କର, ମା ନମସ୍କୃ, ମୋତେ ପ୍ରଣାମ କର, ଚାରିଟା ଜିନିଷ କହିଲେ ଶେଷ ଗୀତା।
ଆଉ ଏଇ ଗୋଟିଏ ଶ୍ଳୋକକୁ ଦୁଇବାର କହିଛନ୍ତି, ନବମ ଅଧ୍ୟାୟରେ ଅଠର ଅଧ୍ୟାୟ। କାରଣ ଆସକ୍ତିଟା କିଭଳି ତାଙ୍କ ପ୍ରତି ରହୁ, ପ୍ରଭୁଙ୍କ ପ୍ରତି ରହୁ। ଯେମିତି ଆପଣ ଏ ଅନୁଷ୍ଠାନଟା କରିଛନ୍ତି, ଏ ଭଗବତ ଗୀତାର ଯେଉଁ ଅନୁଷ୍ଠାନଟା କରିଛନ୍ତି, ପରୋକ୍ଷ ଭାବରେ ଆପଣଙ୍କର ଆସକ୍ତି ରହିଛି ନା ଏ ଅନୁଷ୍ଠାନଟା ଆମେ ପ୍ରତିବର୍ଷ କରିବା, ଗୀତା ଟିକେ ଶୁଣିବା, ଏଇଟା ଭଗବତ ଉନ୍ମୁଖୀ ଆସକ୍ତି। ଏ ଯେଉଁ ତିନି ଦିନ ଆପଣ ଏ ବିଜନେସ୍ ବନ୍ଦ କରିକି ଆପଣ ସମୟଟାକୁ ଏଇଠି ଦେଲେ, ଆସକ୍ତିଟା ଟ୍ରାନ୍ସଫର ହେଲା ନା ଏଣିକି। ଆଉ ଏଇ ଆସକ୍ତିଟା ଯେତିକି ଦୃଢ଼ ହେଉଛି, ପରବର୍ଷରେ ଆପଣଙ୍କ ଆସକ୍ତିଟା ସେତିକି ବଢ଼ୁଥିବ। ସେ ସମୟ ହେଇଗଲା ମାନେ ନା ଆମେ ତ କରିବା ଆଉ, ନା ଯେତେ ପ୍ରତିବନ୍ଧକ ହେଲେ କରିବା, ଆମେ ତ ଏଇଟା କରିବା। ତେଣୁ ଆସକ୍ତିଟା ଭଗବାନ ପ୍ରତି କେମିତି ବଢ଼ିବ, ସଏବ ସାଧୁ ସୁକୃତ ମୁଖ୍ୟ ଦାରମ ପାପୃତମ। ଏ ମା, ଯେଉଁମାନେ ଭଗବାନଙ୍କୁ ଭଲ ପାଉଛନ୍ତି ତାଙ୍କ ସଙ୍ଗରେ ସବୁବେଳେ ସଙ୍ଗ କରିବାକୁ ପଡ଼ିବ। ହେଲେ ଆମେ ଆମର ଆସକ୍ତିଟାକୁ ଟ୍ରାନ୍ସଫର କରିଦେବା। ଯେମିତି ଜଣେ ଲୋକ ଆଜି ମଦକୁ ଭଲ ପାଉଛି, ସେ ପ୍ରଥମେ ମଦୁଆ ମଦ ପ୍ରତି ଆସକ୍ତି ହେଇନି, ମଦୁଆ ପ୍ରତି ଆସକ୍ତି ହେଇଛି। ଦେଖିଲେ ଯେତେ ଜଣ ଆଜି ମଦ ଖାଇ ଶିଖିଛନ୍ତି, ତାଙ୍କୁ ପଚାରିଲେ ତୁ କେଉଁଠୁ ମଦ ଖିଆ ଶିଖିଲୁ, ସେ କହିବ ଜଣେ ମଦୁଆ ମୋତେ ମଦ ଖିଆ ଶିଖେଇଲେ। ମଦୁଆ କତରୁ ମଦ ଖିଆ ଶିଖିବାକୁ ପଡ଼ିବ ନା। ତେଣୁ ଭଗବାନଙ୍କ ପ୍ରତି ଆସକ୍ତିଟା କେମିତି ଲାଗିବ ଆମର, ଯିଏ ଭଗବାନଙ୍କୁ ଭଲ ପାଇଛି। ଯେମିତି ଆପଣଙ୍କର ଏ ଗୀତାର ଅନୁଷ୍ଠାନଟା ଅଛି, ସବୁ ଲୋକ ବାହାର ଲୋକ କେତେ ଆସୁଛନ୍ତି, ସାଇକେଲ ଦେଖୁଛନ୍ତି, ପଳାଉଛନ୍ତି, ତାଙ୍କର କ'ଣ ଏ ଅନୁଷ୍ଠାନ ପ୍ରତି ଆସକ୍ତି ଅଛି ନା ଗୀତା ଭାଗବତ ଏ ପ୍ରତି ଆସକ୍ତି ଅଛି, ଆସକ୍ତି ନାହିଁ। କିନ୍ତୁ ସେଥିରେ ଆପଣଙ୍କ ସାଙ୍ଗରେ ମିଶିବେ, ଆପଣ ତାଙ୍କୁ ବୁଝେଇବେ, ଏ ଭାଇ ଜୀବନରେ ତ ସବୁ କିଛି କି ଧର୍ମ କାର୍ଯ୍ୟ କରୁଛୁ, ତୁ ଆସୁନୁ, ଟିକେ ଶୁଣୁନୁ, ତୁ ଆମ ସାଙ୍ଗରେ ରହୁନୁ। ତାର ଭଗବାନ ପ୍ରତି ଆସକ୍ତି ନଥିଲା, କିନ୍ତୁ ଆପଣଙ୍କର ଯେହେତୁ ବନ୍ଧୁ, ସେ ଆପଣଙ୍କୁ ଭଲ ପାଏ, ଆପଣଙ୍କ ପ୍ରତି ପ୍ରଥମେ ଆସକ୍ତି ତିଆରି କଲା। ଆପଣଙ୍କ ପ୍ରତି ଯେହେତୁ ଆସକ୍ତି ତିଆରି କଲା, ଆପଣ ତାକୁ ଏ ଭଗବାନ ଭଗବତ ଗୀତାର କଥା, ଭଗବାନଙ୍କର କଥା କହି କହି ତାକୁ ଆପଣ ଭକ୍ତ କରିଦେଲେ, ଅନୁଷ୍ଠାନରେ ଗୋଟେ ସକ୍ରିୟ ସଭ୍ୟ କରିଦେଲେ ନା। ତେଣୁ ଭଗବାନଙ୍କୁ ଭଲ ପାଇବାକୁ ହେଲେ ଭଗବାନଙ୍କୁ ଯିଏ ଭଲ ପାଇଛି ତା ସେଇଭଳିଆ ଲୋକଙ୍କ ସାଙ୍ଗରେ ମିଶିବାକୁ ପଡ଼ିବ, ଆସକ୍ତିଟା ସ୍ୱାଭାବିକ ଭାବରେ ପଳେଇଯିବ ନା। ମଦୁଆ ଆଜି ମଦ ଖାଇବା ଶିଖିଛି, ଏଇଟା ମଦର ଦୋଷ ନୁହେଁ, ମଦୁଆର ଦୋଷ। ଆଉ ଗୋଟେ ମଦୁଆ ତାକୁ ଆଜି ମଦ ଖିଆ ଶିଖେଇଛି। ସମାଜରେ ଆଜି ଲୋକମାନେ ଭକ୍ତ ହେଇପାରୁନାହାନ୍ତି, ଏଇଟା ସମାଜ ଲୋକଙ୍କର ଯଦି ଦୋଷ ନାହିଁ, ଭକ୍ତମାନଙ୍କର ବେଶୀ ଦୋଷ। କାହିଁକି ନା ଭକ୍ତମାନେ ଲୋକମାନଙ୍କ ନିକଟକୁ ଯାଇ ଏ କଥା ପ୍ରଚାର କରିବା ଦରକାର, ତୁମେ ଆମ ସହିତ ମିଶ ଜବରଦସ୍ତି। ଆଉ ଯେଉଁମାନେ ଭକ୍ତ ହୋଇଛନ୍ତି ସେମାନେ ସବୁବେଳେ ଲୋକମାନେ ଲୋକ ନ ଶୁଣନ୍ତୁ, ଦୋକାନରେ ବସୁଛନ୍ତି, ତାଙ୍କୁ ଜବରଦସ୍ତି ଡାକିକି ଭଗବାନଙ୍କ କଥା କୁହନ୍ତୁ, ଏ ଭାଇ ତୁ ଟିକେ ଗୀତା ପଢ଼, ତୁ ଟିକେ ନାମ କର, ଏଇ କଥା କୁହ। ଭକ୍ତ ସବୁ ସମୟରେ ଚାହିଁବ, ଯଦି ମଦୁଆ ଚାହୁଁଛି ମୋର ମଦ ଗୋଷ୍ଠୀ ବଢ଼ୁ, ଲୋକମାନେ ଅଧିକା ମଦ ଖାଆନ୍ତୁ ମୋ ଗୋଷ୍ଠୀ ବଢ଼ୁ, ଭକ୍ତ କ'ଣ ଚାହିଁବ। ସବୁ ଲୋକ ଭଗବାନଙ୍କୁ ଭଜନ କରନ୍ତୁ, ସେ ଯେମିତି ଆଗ୍ରହ ପ୍ରକାଶ କରିବ ନା, ତାହେଲେ ଭଗବାନଙ୍କର ବାଣୀ ପ୍ରଚାର ହେବ, ତାହେଲେ ଭଗବାନ ଖୁସି ହେବେ। ତାହେଲେ ଲୋକ ଯେପର୍ଯ୍ୟନ୍ତ ଭଗବାନଙ୍କୁ ଭଲ ପାଇନି, ତାର ଆସକ୍ତିଟା ସଂସାର ପ୍ରତି ରହିବା, ସଂସାର ପ୍ରତି ରହିଲେ ତ ଦୁଃଖ ପାଇବା, ସେ ଭଗବାନ ପାଇପାରିବେନି। ସେଥିପାଇଁ ଅର୍ଜୁନ ପଚାର ଅର୍ଜୁନଙ୍କୁ ଭଗବାନ କହୁଛନ୍ତି, ବୀତରାଗ ଭୟ କ୍ରୋଧୟ ମନମୟା ମାମ ଉପାଶ୍ରିତ। ହେ ଅର୍ଜୁନ, ଏଇ ଯେଉଁ ଗୀତାର କଥାଟା କହୁଛି ଏଇଟା ଏବେକାର କଥା ନୁହେଁ, ଏଠି ସ୍ୱାମୀପାଦ କହୁଛନ୍ତି, ନନ୍ତୁ ଅଧୁନେବ ପ୍ରବୃତ ଏମ୍ ମଦ ଭକ୍ତି ମାର୍ଗ ଇତି ଅର୍ଥ। ଅର୍ଜୁନ ତୁ ଭାବନା, ମୁଁ ଯେଉଁ ଗୀତାର କଥାଟା କହୁଛି ଏବେ ପ୍ରବର୍ତ୍ତନ କରିଛି, ଏଇଟା ଅନାଦି କାଳରୁ ଅଛି, ତତେ ବର୍ତ୍ତମାନ ମୁଁ କହୁଛି। ପୂର୍ବରୁ ବହୁ ମନୁଷ୍ୟମାନେ ମୋତେ ପ୍ରାପ୍ତ ହୋଇଛନ୍ତି, କିଭଳି ପ୍ରାପ୍ତ ହୋଇଛନ୍ତି, ବୀତରାଗ ଭୟ କ୍ରୋଧ ମନମୟା ମାମ ଉପାଶ୍ରିତ। ଆସକ୍ତି ଛାଡ଼ିଛନ୍ତି, କ୍ରୋଧ ଛାଡ଼ିଛନ୍ତି, ଭୟ ଛାଡ଼ିଛନ୍ତି, ଆଉ ମୋତେ ଉପାସନା କରିଛନ୍ତି, ଆଉ ମୋତେ ଉପାସନା କରି ମୋ ଉପାସନାରେ ଶୁଦ୍ଧ ହୋଇ ମୋତେ ପାଇଛନ୍ତି। ଭଗବାନ ଗୀତା ଭାଗବତରେ ଅଧ୍ୟୟନ କରିବେ, ଭଗବାନଙ୍କର ନାମ କୀର୍ତ୍ତନ କରିବେ, ଭଗବାନଙ୍କ ପୂଜା ସେବା କଲେ, ଇଏ ହେଉଛି ତପସ୍ୟା, ଏଥିରେ ପ୍ରକୃତ ଜ୍ଞାନ ଲାଭ ହେବ, ଶୁଦ୍ଧ ହେବେ ଭଗବାନଙ୍କ ପାଇଁ। କିନ୍ତୁ ଲୋକଙ୍କୁ ଏକଥା କହିଲେ, ଭାଇ ସବୁ ଛାଡ଼, ଆସକ୍ତି ଛାଡ଼ିପାରିବ, ସେ ଆମର ଯେମିତି ଭକ୍ତିଦାନ ଠାକୁର କୁହନ୍ତି, ଆମେ ଗୋରାଙ୍ଗ ଛାଡ଼ତେ ପାରି କିନ୍ତୁ ଦାଢ଼ି ଛାଡ଼ତେ ପାରିବାନି। ଗୋଟେ ଲୋକ ଆସେ, ସେ ଆସେ ଭକ୍ତି ବିନୋଦ ଠାକୁର ବୋଲି, ଆମର ଆମ ପ୍ରଭୁପାଦଙ୍କର ଗୁରୁଦେବଙ୍କର ବାପା, ତାଙ୍କ ପାଖକୁ ଜଣେ ବୈଷ୍ଣବ ଆସିଲେ। ବୈଷ୍ଣବମାନେ ଦାଢ଼ି ରଖନ୍ତିନି, ବୈଷ୍ଣବମାନେ ମାନେ ସବୁବେଳେ ମୁଣ୍ଡ ନୁହନ୍ତି, କାରଣ ଦାଢ଼ି ରଖିବାଟା ଗୋଟେ ଆସକ୍ତି। ଆରେ ମୁଁ ଦାଢ଼ି ରଖିଲେ ଲୋକ ମୋତେ ବାବାଜୀ କହିବ, ଲଣ୍ଡା କାହିଁକି ଆମେ ହେଉଛୁ। ଜୀବର ମନୁଷ୍ୟର ସବୁଠୁ ବଡ଼ ଆସକ୍ତି ହେଉଛି କେଶ, ଲୋକ ଦେଖିଲେ ଟଙ୍କା କେତେ ଖର୍ଚ୍ଚ କରିଛନ୍ତି ଚୁଟି ପାଇଁ, ଚୁଟି ପାଇଁ ସାବୁନ ଦରକାର, ଚୁଟି ପାଇଁ ତେଲ ଦରକାର, ପୁଣି ତା ପାଇଁ କ'ଣ ବାହାରିଲାଣି ସବୁ ପାର୍ଲର, ଭଲ କୁଣ୍ଡା ହବ, ଭଲ ଡ୍ରେସିଂ ହବ, ଲାବଣ୍ୟମ କେଶ ଧାରଣ, କେଶଟା ସୁନ୍ଦର ହେଲେ ଗୋଟେ ମଣିଷ ଯେତେ ଅସୁନ୍ଦର ହେଲେ ସୁନ୍ଦର ଦେଖା ହବ। ତେଣୁ ସାଧୁମାନେ ତୁମେ ଭଗବାନ ପ୍ରତି ଆସକ୍ତି ହବ, ତୁମେ ପୁଣି କେଶ ପ୍ରତି ଆସକ୍ତି ହବ, ଅଇନା ଦେଖିବ, ମୁଣ୍ଡ କୁଣ୍ଡେଇବ, ତାକୁ ସମୟ ନଷ୍ଟ ହବ, ତେଣୁ ଲଣ୍ଡା। ତେଣୁ ବୈଷ୍ଣବମାନେ ସାଧାରଣତଃ ମୁଣ୍ଡ ନୁହନ୍ତି, ଆଉ ଦାଢ଼ି ରଖନ୍ତିନି, କିନ୍ତୁ ଇଏ ବୈଷ୍ଣବ ହେଇଛନ୍ତି, ଇଏ ଦାଢ଼ି ଛାଡ଼ିକି ଆସୁଛନ୍ତି। ତାକୁ ଭକ୍ତିପ୍ରିୟ ଠାକୁର କହିଲେ, କିରେ ତୁ ତ ବୈଷ୍ଣବ ଲୋକ, ତୁ କାହିଁକି ଦାଢ଼ି ଛାଡ଼ିଛୁ? ଯେଉଁମାନେ ତ ବୈଷ୍ଣବ ବିଷ୍ଣୁ ଭକ୍ତ ନାମ କରନ୍ତି, ମହାପ୍ରଭୁଙ୍କୁ ଉପାସନା କରନ୍ତି, ସେମାନେ ଦାଢ଼ି ଛାଡ଼ନ୍ତି ନା? ଇଏ କହିଲେ ନା ନା, ଇଏ ଯୁକ୍ତି ଦେଖେଇଲା, ନାନା ଯୁକ୍ତି, ନା ନା ଦାଢ଼ି ନ ଛାଡ଼ିଲେ ମୁଁ ତ ଦାଢ଼ି ଛାଡ଼ିବି ଯାହା ଭାବେ ହେଲେ, ବରଂ ମୁଁ ଗୌରାଙ୍ଗକୁ ଛାଡ଼ିଦେବି, ହରେ କୃଷ୍ଣ ମହାମନ୍ତ୍ର ଜପିବିନି, କିନ୍ତୁ ମୁଁ ଦାଢ଼ିକି ଛାଡ଼ିପାରିବି। ସେଠି ଭକ୍ତିମନ ଠାକୁର କହିଲେ, ତୁ ଭଗବାନଙ୍କୁ ଭଲ ପାଉଛୁ ନା ଦାଢ଼ିକି ଭଲ ପାଉଛୁ? କିରେ ତୋର ଦାଢ଼ି ପ୍ରତି ଏତେ ଆସକ୍ତି, ତୁ ଦାଢ଼ିଟାକୁ କାଟିପାରୁନୁ ଭଗବାନଙ୍କୁ ଭଜନ କରିବା। ଲୋକ ବର୍ତ୍ତମାନ ସେଇଆ, ଲୋକ ଏମିତି କହିବା, ଟିକେ ଭାଇ ମାଛ ମାଂସ ଛାଡ଼ିବେ, ଏଇଟା ସବୁ ପାପ କର୍ମ, ଆମେ ଟିକେ ଛାଡ଼ିଦେଉ ନା, ନିଶା ଟିକେ ଛାଡ଼ିଦେଉ ନା, ନା ବରଂ ଭଗବାନଙ୍କ ଭଜନ ବନ୍ଦ ହେଇଯିବ, ଏଟା ଛଡ଼ା ହେଇପାରିବ, ଏଟା କେମିତି, ଏ କଥାଟା କେମିତି ମନା କରୁଛୁ, ଏଟା କରିବୁ ଭଗବାନ ଭଜନ କରିବୁ, ଏ ସମ୍ଭବ ନୁହେଁ। ଆସକ୍ତି ତ୍ୟାଗ କରିବା, ଏ ଯେତେ ସବୁ ବିଷୟ ପ୍ରତି ଆସକ୍ତି ଅଛି ଏଗୁଡ଼ିକ କେମିତି ତ୍ୟାଗ ହବ? ଭଗବତ ଉପାସନା, ଭଗବାନଙ୍କର ନାମ କୀର୍ତ୍ତନ, ଭାଗବତ ଶ୍ରବଣ, ଏଗୁଡ଼ିକ କଲେ ହିଁ ତ୍ୟାଗ। ଏବଂ ଅର୍ଜୁନ ପଚାରୁଛନ୍ତି, ତାହେଲେ ଯଦି ଆପଣଙ୍କୁ ଯେଉଁମାନେ ଡାକିବେ ସେମାନେ ଉଦ୍ଧାର ହେବେ, ଯେଉଁମାନେ ଦେବାଦେବୀଙ୍କୁ ଡାକିବେ ସେମାନେ ଉଦ୍ଧାର ହେବେ, ତାହେଲେ ଆପଣଙ୍କର ନିରପେକ୍ଷ କେମିତି ଆପଣ ହେଲେ? ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ସ୍ୱାମୀବାଦ, ଏସବୁ ପ୍ରତିଶ୍ଳୋକ ସହିତ ପ୍ରତିଶ୍ଳୋକକୁ କନେକ୍ସନ୍ କରିଛନ୍ତି। କାଳେ ଅର୍ଜୁନ ପ୍ରଶ୍ନ କରିଦେବେ, କୃଷ୍ଣ ଆପଣ ସ୍ୱାର୍ଥପର, ଆପଣ କହିଲେ ପୂର୍ବରୁ ବହୁ ଲୋକ ମୋତେ ଉପାସନା କରିକି ମୋତେ ପାଇଛନ୍ତି, ଆଉ ମୋର ଯିଏ ଜନ୍ମକର୍ମ ଶୁଣିବ ସେ ଉଦ୍ଧାର ପାଇବ, ତାହେଲେ ଯିଏ ଦେବାଦେବୀ ପୂଜା କରୁଛି ତାର କ'ଣ ମୁକ୍ତି ହବନି? ଭଗବାନ କହୁଛନ୍ତି ନା ଅର୍ଜୁନ, ଯିଏ ଯଥାମାଂ ପ୍ରପଦ୍ୟନ୍ତେ ତଥୈବ ଭଜାମ୍ୟହଂ ମମ ମତ୍ମାନୁବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୱ। ତାପରେ ଏ ଶ୍ଳୋକ, ଯିଏ ଯଥାମାଂ ପ୍ରପଦ୍ୟନ୍ତେ, ଯିଏ ମୋତେ ଯେଭଳି ଭଜନ କରୁଛି ମୁଁ ତାକୁ ସେଇଭଳି ଦେଉଛି, ଯିଏ ନିଷ୍କାମ ଭାବରେ ମୋତେ ଡାକୁଛି ପ୍ରଭୁ ମୋର କିଛି ଦରକାର ନାହିଁ, ମୁଁ ଏ ସଂସାରରେ କିଭଳି ଆପଣଙ୍କ ଚରଣର ମତି ରହିବ, ମୁଁ ଆପଣଙ୍କ ନିକଟକୁ ଯିବି, ନିଷ୍କାମ ଭାବରେ ଡାକୁଛି ମୁଁ ତାକୁ ସେଇ ବୁଦ୍ଧି ଦେଉଛି। ଆଉ ଯିଏ ସକାମ ଭାବରେ ଡାକୁଛି, ମୋତେ ଭଜନ କରୁଛି, ପୁତ୍ର ସ୍ତ୍ରୀ କନ୍ୟା ତାର ଏଗୁଡ଼ା ଦରକାର, ତା କାମନା ପୂର୍ଣ୍ଣ କରୁଛି, କିନ୍ତୁ ତା କାମନା କିଭଳି ପୂର୍ଣ୍ଣ କରୁଛି? ବ୍ରହ୍ମା ଶିବ ଇନ୍ଦ୍ରାଦି ଦେବତା ରୂପରେ ମୁଁ ତାଙ୍କର କାମନା ପୂର୍ଣ୍ଣ କରୁଛି, କାରଣ ଏମାନେ ମୋର ମିନିଷ୍ଟର, ତେଣୁ ଏମାନଙ୍କ ଦ୍ୱାରା ମୁଁ ସେମାନଙ୍କର କାମନାଟାକୁ ପୂର୍ଣ୍ଣ କରୁଛି, ତେଣୁ ମୁଁ ନିରପେକ୍ଷ କେମିତି ରହିବି, ମୋର ପକ୍ଷପାତତା କେମିତି ରହିବ? କାରଣ ମମ ବର୍ତ୍ତମାନ ବର୍ତ୍ତମାନ, ବର୍ତ୍ତମାନ ପଥ, ମନୁଷ୍ୟ ପାର୍ଥ ସର୍ବସ୍ୟ, ଏ ପାର୍ଥ ସମସ୍ତେ ଇନ୍ଦ୍ରାଦି ଦେବତାମାନେ ବି ମୋର ପଥକୁ ଅନୁସରଣ କରୁଛନ୍ତି, କାରଣ ମୋର ସାଂକ୍ସନ ନହେଲେ ସେମାନେ କାହାର କାମନାକୁ ପୂର୍ଣ୍ଣ କରିପାରିବେନି। ଦେବତାମାନେ ଯେଉଁ ଜୀବର କାମନାଟାକୁ ପୂର୍ଣ୍ଣ କରୁଛନ୍ତି କାହିଁକି, କାହା ଅନୁମତିରେ? ରାମଚନ୍ଦ୍ର ଭଗବାନ ଶ୍ରୀକୃଷ୍ଣ ଅନୁମତି ପ୍ରଦାନ ନ କଲେ କୌଣସି ଦେବତାମାନେ କିଛି ଦେଇପାରିବେନି। ପ୍ରାଇମ୍ ମିନିଷ୍ଟର ସାଙ୍କସନ୍ ନ କଲେ କ'ଣ ଆପଣଙ୍କ ଗାଁର MLA ମାନେ ସେ କ'ଣ ଆପଣ ଗାଁର ସଡ଼କକୁ ପକ୍କା କରିଦେବ ନା ନା କୋଟି କୋଟି ଟଙ୍କା ବାଣ୍ଟିଦେବ? ଦେଇପାରିବ? MLA ଫଣ୍ଡ ଅଛି, MLA MP ପାଇଁ ଗୋଟେ ଫଣ୍ଡ ରଖାହେଇଛି, ସେଠି ଦେବତାମାନଙ୍କ ପାଇଁ ଗୋଟେ ଫଣ୍ଡ ଅଛି, ଦେବତାମାନଙ୍କର ଏତିକି ପାୱାର ସେତିକି ଦେବେ, ଅଧିକା ଯଦି ମିଶିବୁ ଯେଉଁ କଲେ ପାୱାର ବି ଚାଲିଯିବ। ଦେଖୁନାହାନ୍ତି ହିରଣ୍ୟକଶିପକୁ ବର ଦେଇକି କି ଅବସ୍ଥାରେ ପଇଲେ ବ୍ରହ୍ମାଜୀ, ଭସ୍ମାସୁରକୁ ବର ଦେଇକି ଶିବଜୀ କି ଅବସ୍ଥାରେ ପଇଲେ? MLA MP ର ତାଙ୍କର ଫଣ୍ଡ ଅଛି, ଲକ୍ଷେ ଟଙ୍କା ତୁମେ ଦେବ, ବର୍ଷକୁ ତୁମକୁ ଲକ୍ଷେ ଟଙ୍କା ଦିଆହବ, ତୁମେ ଯାହାକୁ ଦାନ କରିବା କଥା କର, ଦେବତାମାନଙ୍କୁ ସେତିକି ବର ଦିଆହବ। ତେଣୁ ଭଗବାନ କହୁଛନ୍ତି ଅର୍ଜୁନ ମୋତେ କେହି ଦୋଷାରୋପ କରିପାରିବେନି, ଯେଉଁମାନେ ମୋତେ ଭଜନ ନ କରିକି ଏ ସଂସାରରେ ପିଲା ଛୁଆ ସକାମ ଭଜନ କରିବା ପାଇଁ ଚାହୁଁଛନ୍ତି ସେମାନେ ଦେବତାମାନଙ୍କୁ ପୂଜା କରୁଛନ୍ତି, କିନ୍ତୁ ଦେବତାମାନେ ମୋ ଦ୍ୱାରା ମୋର ବତ୍ମ ଅନୁସରଣ କରୁଛନ୍ତି, ମୁଁ ସାଙ୍କସନ କଲା ପରେ ଦେବତାମାନେ ଦେଉଛନ୍ତି ନା। କିନ୍ତୁ କଳିଯୁଗର ଲୋକ କ'ଣ ଏଗୁଡ଼ା ବୁଝୁଛନ୍ତି? ବୁଝୁନା, କଳିଯୁଗରେ ବେଶୀ ଦେବାଦେବୀ ପୂଜା ନା, ଆଉ ଇଏ ଆପଣମାନେ ବଡ଼ ଭାଗ୍ୟମାନେ ଏଠି ଗୀତା ଯଜ୍ଞ କରୁଛନ୍ତି, ଯାହା ଗୀତା ଭଗବାନ ଶ୍ରୀକୃଷ୍ଣ ପାଇଁ ମନ୍ଦିର କରିବେ, ଏଇ ଯେଉଁ ଅନୁଷ୍ଠାନ କରୁଛନ୍ତି, କଳିଯୁଗରେ ସବୁ ଦେବାଦେବୀଙ୍କର ଅନୁଷ୍ଠାନ ବେଶୀ। ଆଜିକାଲି ସବୁ ରାସ୍ତା କଡ଼ ମାନଙ୍କରେ ହନୁମାନଙ୍କୁ ଠିଆ କଲେ, ଯାହା ତ ରାମଚନ୍ଦ୍ର ମହାପ୍ରଭୁ କି ହନୁମାନଙ୍କୁ ରାସ୍ତା କଡ଼ରେ ତୁମେ ଖରାରେ ଠିଆ ହେଲ, ତୁମେ ଯାଇକି ଏସି ରୁମ୍ ଭିତରେ ରହିବ, ହନୁମାନଙ୍କର ମୂର୍ତ୍ତି କରିଦେଉଛନ୍ତି ଗୋଟେ ଛତା ଉପରେ କରିଦେଉଛନ୍ତି, ତା ଦେହରେ ପାରା ବସିଛି, କୁଆ ବସିଛି, ହନୁମାନଙ୍କ ଉପରେ ମିଶ୍ରୀ ଭୋଗ ନେଇ ନନା ପକେଇ ଦେଇ ଆସିଛି, ହନୁମାନ ପ୍ରସନ୍ନ ହେଇକି ତାଙ୍କୁ ବର ଦେଇଦେବେ, ହନୁମାନ ଝାଞ୍ଜି ଖରା ଖାଇବେ, ବର୍ଷା ଖାଇବେ, ଝଡ଼ ଖାଇବେ, ଇଏ ଭକ୍ତ ସବୁ। ଏ ଏକ ନମ୍ବର ଫାଇଦା ଖୋର ଯେତିକି ସବୁ କଳିଯୁଗରେ ଜନ୍ମ ହେଇଛି ନିଜ ଫାଇଦା ପାଇଁ, କିନ୍ତୁ ତୁମେ ଯଦି ତାଙ୍କ ନିକଟରୁ ବର ପାଇବ ତୁମେ ଯାଇକି କେମିତି ତାଙ୍କୁ ରାସ୍ତା କଡ଼ରେ ଠିଆ କରିଦେଉଛ, ହନୁମାନଙ୍କୁ ତାଙ୍କ ପାଇଁ ମନ୍ଦିର କର, ତାଙ୍କର ପୂଜା ବ୍ୟବସ୍ଥା କର, ତାଙ୍କର ସେବା କର, କେବଳ ନିଜର ସ୍ୱାର୍ଥ ପାଇଁ। ଏ ତା ପରବର୍ତ୍ତୀ ଶ୍ଳୋକରେ ଅର୍ଜୁନ କହୁଛନ୍ତି, ସ୍ୱାମୀପାଦ ପ୍ରଶ୍ନ ଉଠାଉଛନ୍ତି, ନନୁ ତହି କିଂ ଏ ତହି ମୋକ୍ଷାର୍ଥ ବେଗ କିମ୍ ଇତି ସର୍ବେତ୍ୱଂ ନ ବୁଝନ୍ତି। କାଳେ ଅର୍ଜୁନ ପଚାରିଦେବେ, ଯଦି ଦେବତାମାନେ ଆପଣଙ୍କର ସକାମ କାମନା ପୂର୍ଣ୍ଣ କରୁଛନ୍ତି ଜୀବମାନଙ୍କର, ଆଉ ଆପଣ ନିଷ୍କାମ ଭକ୍ତର କାମନା ପୂର୍ଣ୍ଣ କରୁଛନ୍ତି, ତାହେଲେ ସବୁ ଲୋକ କାହିଁକି ଆପଣଙ୍କୁ ଭଜନ କରୁନାହାନ୍ତି, ସମସ୍ତେ କାହିଁକି ମୁକ୍ତି ପାଇଁ କୃଷ୍ଣଙ୍କୁ ଡାକୁନାହାନ୍ତି, ଏ ରାମଙ୍କୁ ଡାକୁନାହାନ୍ତି, କାହିଁକି ଲୋକମାନେ ଦେବତା ପୂଜା କରୁଛନ୍ତି? ଦେବତା ପୂଜା କରିବା ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସମାନ ନୁହେଁ। ଗୀତାରେ ଭଗବାନ ଏ କଥା କହିନାହାନ୍ତି, ଯେମିତି ଲୋକ କୁହନ୍ତି ହଁ ଆଜ୍ଞା ଯେଉଁ ରାସ୍ତାରେ ଗଲେ ବି ତୁମେ ତ ଯାଇକି ସେଇଠି ପହଞ୍ଚିବ, କ'ଣ ମୁଁ ଯେଉଁ ରାସ୍ତାରେ ଗଲେ ବି ବ୍ରହ୍ମପୁର ଯାଇ ପହଞ୍ଚିବି ନା, ମୁଁ ଏଇଠୁ ବାଣପୁର ରାସ୍ତାରେ ଯାଇ ବ୍ରହ୍ମପୁରରେ ପହଞ୍ଚିବି, ମୁଁ ଏଇଠୁ ଖୋର୍ଦ୍ଧା ରାସ୍ତାରେ ଯାଇ ବ୍ରହ୍ମପୁରରେ ପହଞ୍ଚିବି, ଭଗବାନ ଏ କଥା ଗୀତାରେ କହିନାହାନ୍ତି। ଅର୍ଜୁନ ଏଠି ପ୍ରଶ୍ନ ଉଠାଉଛନ୍ତି, ଯଦି ଆପଣଙ୍କୁ ଭଜନ କଲେ ମୋକ୍ଷ ମିଳିବ ତାହେଲେ ସବୁ ଲୋକମାନେ ଆପଣଙ୍କୁ କାହିଁକି ଭଜନ ନ କରି ଦେବାଦେବୀକି ପୂଜା କରୁଛନ୍ତି? ଏଠି କହୁଛନ୍ତି କାକ୍ଷନ୍ତେ କର୍ମଣା ସିଦ୍ଧି, ଏ 12 ନମ୍ବର ଶ୍ଳୋକ, ଯଜନ୍ତେ ୟ ଦେବତା କ୍ଷିପ୍ର ହି ମାନୁଷ୍ୟ ଲୋକେ ସିଦ୍ଧି ଭବତି କର୍ମଜା। ଚତୁର୍ଥ ଅଧ୍ୟାୟ 12 ଶ୍ଳୋକ କାଢ଼ନ୍ତି, କର୍ମଫଳ କାଙ୍କ୍ଷତମ ପ୍ରାହେଣ ଇହ ମାନୁଷ୍ୟ ଲୋକେ ଇନ୍ଦ୍ରାଦି ଦେବତା ଏବ ଯଜନ୍ତି। ଲୋକମାନେ ଏଇ ଲୋକରେ ଇନ୍ଦ୍ରାଦି ଦେବତାମାନଙ୍କୁ କାହିଁକି ପୂଜା କରୁଛନ୍ତି? କାମନାର ଫଳଟାକୁ ଶୀଘ୍ର କେମିତି ପାଇବ, କାରଣ ଭଗବାନ ଏତେ ଶୀଘ୍ର କୌଣସି ବ୍ୟକ୍ତିର ବ୍ୟକ୍ତି ଯାହା ମାଗିଦେଉଛି ଭଗବାନ ଏତେ ଶୀଘ୍ର ସେ ବସ୍ତୁଟାକୁ ଦିଅନ୍ତିନି, କାରଣ ଭଗବାନ ଗୋଟିଏ ଜୀବକୁ ଧନ ସ୍ତ୍ରୀ ପୁତ୍ର କନ୍ୟା ଦେବା ପୂର୍ବରୁ 10 ବାର ବିଚାର କରିକି ଭଗବାନ ଗୋଟେ ବର ଦିଅନ୍ତି, କାରଣ ଆକୁ ମୁଁ ଧନଟା ଦେଇଦେଲେ କାଳେ ୟାର ଅକଲ୍ୟାଣ ହେଇଛି, ଭଗବାନ ଆଗେ କଲ୍ୟାଣଟା ଦେଖନ୍ତି, କିନ୍ତୁ ଦେବାଦେବୀମାନେ ବର ଦେବା ସମୟରେ ଗୋଟେ ବାର ବି ବିଚାର କରନ୍ତି, ମୋର ବର ମାଗୁଛି ମାନେ ଭକ୍ତ ମୁଁ ତାକୁ ଦେଇଦେବି, ତାର କଲ୍ୟାଣ ବିଚାର କରନ୍ତି ନା, ଦେଇଦିଅନ୍ତି। ହିରଣ୍ୟକଶିପୁର କଲ୍ୟାଣ ବିଚାର କରିଥିଲେ ନା ରାବଣର କଲ୍ୟାଣ ବିଚାର କରିଥିଲେ ଶିବୁଜୀ? ବିନା ବିଚାରରେ ବର ଦେଇଦିଅନ୍ତି ଦେବାଦେବୀମାନେ, କିନ୍ତୁ ଭଗବାନ ବର ଦେବା ପୂର୍ବରୁ ବିଚାର କରନ୍ତି, ଆକୁ ଧନ ଦେଇଦେଲା ମାନେ ଏ କାଳେ ଧନ ମୁହଁରେ ମୋତେ ଭୁଲିଯିବ କି, ଧନରେ ମଦମତ୍ତ ହେଇକି ଯିବକୁ କଷ୍ଟ ଦେଇ ନର୍କକୁ ଯିବ କି? ତେଣୁ ଜଗନ୍ନାଥଙ୍କୁ 100 ବାର ଡାକିଲେ ସୁଦ୍ଧା ଜଗନ୍ନାଥଙ୍କ ଦରବାରରେ ଅନ୍ଧାର ନାହିଁ, ଯେ ହିନ୍ଦୀର ଯେମିତି କୁହନ୍ତି ଭଗବାନଙ୍କ ଦରବାରରେ ଦେର ଅଛି କିନ୍ତୁ ଅନ୍ଧାର ନାହିଁ, ଡେରି ଅଛି କିନ୍ତୁ ଅନ୍ଧକାର ନାହିଁ। ଭଗବାନ ବର ଦେବା ସମୟରେ ଦେବାଦେବୀମାନେ ବର ଦେବା ସମୟରେ ଗୋଟିଏ ଜିନିଷ ଦିଅନ୍ତି, ଆପଣଙ୍କର କାମନାଟାକୁ ପୂର୍ଣ୍ଣ କରିଦିଅନ୍ତି କିନ୍ତୁ ଜ୍ଞାନ ପ୍ରଦାନ କରନ୍ତି, ଧନ ଦେଇଦିଅନ୍ତି କିନ୍ତୁ ଧନକୁ କିଭଳି ବ୍ୟବହାର କରିବ ଦେବତାମାନେ ଏଇ ଜ୍ଞାନ ଦିଅନ୍ତି ନା, କିନ୍ତୁ ଭଗବାନ ଧନ ଦେବା ସମୟରେ ଧନଟାକୁ କିଭଳି ବ୍ୟବହାର କରିବ ସେ ଜ୍ଞାନଟାକୁ ଦେଇଥାନ୍ତି। ସେଥିପାଇଁ ଭଗବାନଙ୍କର ଭକ୍ତ ବନ୍ଧନରେ ପଡ଼ିବ। ତେଣୁ ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି, ସମସ୍ତେ କାହିଁକି ମୁକ୍ତି ପାଇଁ ଆପଣଙ୍କୁ ଭଜନ କରୁନାହାନ୍ତି, କାହିଁକି ଦେବାଦେବୀ କି ଭଜନ କରୁଛନ୍ତି? ଏଠି ଭଗବାନ କହୁଛନ୍ତି କାଙ୍କ୍ଷନ୍ତେ କର୍ମଣା ସିଦ୍ଧି, ସେମାନେ କାମନା କରୁଛନ୍ତି, କି କ'ଣ କାମନା କରୁଛନ୍ତି? ଏହି ଲୋକରେ ଆମେ କର୍ମ କରିକି କର୍ମର ସିଦ୍ଧିଟାକୁ ଶୀଘ୍ର କେମିତି ପ୍ରାପ୍ତ ହେଉ, ଯଜନ୍ତେ ଇହ ଦେବତା, ଏହି ଲୋକରେ ଦେବତାମାନଙ୍କୁ ପୂଜା କରୁଛନ୍ତି, କ୍ଷିପ୍ର ହି ମାନୁଷ ଲୋକେ, କ୍ଷିପ୍ର ଶୀଘ୍ର କେମିତି ପାଇବ, ସିଦ୍ଧି ଭବତି କର୍ମଜା। ଏଠି ସିଦ୍ଧ ସ୍ୱାମୀ କହିଲେ କର୍ମଜମ୍ ଫଳମ୍ ଶୀଘ୍ରମ୍ ଭବତି ନ ତୁ ଜ୍ଞାନ ଫଳମ୍ କୈବଲ୍ୟମ୍ ଦୁଷ୍ପ୍ରାପ୍ୟତା ତାନସ୍ୟ। ଜ୍ଞାନର ଫଳଟା ଟିକେ ଡେରି ତ, ସେଥିପାଇଁ ଲୋକ ଧୈର୍ଯ୍ୟ ଧରନ୍ତି ନା, ପ୍ରଭୁ ହେ ଦେବାଦେବୀ ହେ ଶିବଜୀ ହେ ବ୍ରହ୍ମା ହେ ମା ତାରିଣୀ ମୋତେ ଶୀଘ୍ର ବର ଦେ, ସେମାନେ ବି ବର ଦେଇଦିଅନ୍ତି, ତାଙ୍କର ଯାହା ଫଣ୍ଡରେ ଅଛି ଏମ୍ ଏଲ୍ ଏମ୍ ପି ଫଣ୍ଡ ଭଳି ବର ଦେଇଦିଅନ୍ତି, କିନ୍ତୁ ଜ୍ଞାନ ଦିଅନ୍ତି ନା, ତୁମେ ଧନ ପାଇଲା ପରେ କ'ଣ ହବ, ପୁଣି ମୋହିତ ହବ, ପୁଣି ଅଜ୍ଞାନରେ ପଶିବ, ପାପ କରିବ, ନରକକୁ ଯିବ, କିନ୍ତୁ ଭଗବାନ ଧନ ଦେଲାବେଳେ ଜ୍ଞାନଟାକୁ ଦିଅନ୍ତି, କିନ୍ତୁ ଡେରି, ଜ୍ଞାନ ଦେବା ପୂର୍ବରୁ ତୁମ ଚିତ୍ତକୁ ଶୁଦ୍ଧି କରିକି ଧନଟାକୁ ଦେବେ, ଧନ ସହିତ ଜ୍ଞାନଟାକୁ ଦେବେ, କିନ୍ତୁ ଦେବାଦେବୀମାନଙ୍କର ଏହା ନାହିଁ। ମୁଁ ଆପଣଙ୍କୁ ଗୋଟେ ପୁରାଣର ଗଳ୍ପ କହୁଛି, ଯେତେ ଦେବାଦେବୀଙ୍କର ଉପାସକ କେହି କେବେ ଦେବାଦେବୀଙ୍କୁ ମାଗନ୍ତିନି ମୋତେ ମୁକ୍ତି ଦିଅ ବୋଲି, ସମସ୍ତେ ଏଇ ଆମର ବାଣପୁରରେ ଅଛନ୍ତି, କ'ଣ ରଣପୁର ନା ବାଣପୁର କହୁଛି, ବାଣପୁର ଭଗବତ ଦେବୀ, ଯଦି ଭଗବତ ଦେବୀଙ୍କ ପାଖରେ ଗୋଟେ ଲେଖା ହେଇଯିବ କମ୍ପ୍ୟୁଟରରେ ଆପଣ ଡିଟିପି କରି ଲେଖିଦେବେ, ଏଠି ଭଗବତୀ ଦେବୀଙ୍କୁ ମୁକ୍ତି ଛଡ଼ା କେହି କିଛି ମାଗିବେ ନା। ଦେଖିବେ ଯେତେ ଟୁରିଷ୍ଟ ଗାଡ଼ି ଯାଇ ସବୁ ବନ୍ଦ ହେଇଯିବ, ଯିଏ ସିନ୍ଦୁର ନେଇ ଶଙ୍ଖା ନେଇ ନଡ଼ିଆ ନେଇକି ସମସ୍ତେ ଆପ୍ଲିକେସନ ପକେଇବା ପାଇଁ, ମା ମୋର ଏଇ କାମନା ପୂର୍ଣ୍ଣ କର, ଭଗ ଦେବାଦେବ ପ୍ରଭୁ ଆପଣ ମୋର ସେବ ମୋ କାମନାଟାକୁ ପୂର୍ଣ୍ଣ କର, ଏଇଥିପାଇଁ ଯାଉଛନ୍ତି ନା, ନିଜ କାମନା ପୂର୍ଣ୍ଣ କରିବା ପାଇଁ ଯାଉଛନ୍ତି ନା, କେହି ମୁକ୍ତି ମାଗୁଛନ୍ତି, କାରଣ ଦେବାଦେବୀଙ୍କ ଭକ୍ତମାନେ କାମ ସକାମବାଦୀ, ଆଉ ଦେବାଦେବୀମାନେ କ'ଣ କରନ୍ତି, ସେ ଜ୍ଞାନ ଦିଅନ୍ତି ନା, ତାଙ୍କ ଭକ୍ତ ଯାହା ଚାହୁଁଛି ସେ ଧନଟାକୁ ଦେଇଦିଅନ୍ତି। ସୌଦାସ ବୋଲି ଜଣେ ଭକ୍ତ ଥିଲେ, ଇଏ ପୁରାଣର କଥା, ସେ ଶିବଜୀଙ୍କ ନିକଟରେ ଏମିତି କାନ୍ଦନ୍ତି ମୁଣ୍ଡ ପିଟି ଦିଅନ୍ତି, ଯେତେବାର ଧନ ମାଗିଛନ୍ତି ଶିବଜୀ ଦେଇଛନ୍ତି, ଧନ ପାଇଗଲା ପରେ ପ୍ରଭୁ ମୁଁ ତ ଏତିକି ଧନ ପାଇଲି, କିନ୍ତୁ ଏତିକି ଧନ ପାଇ ମୁଁ ସନ୍ତୁଷ୍ଟ ନୁହେଁ, ମୋତେ ଆପଣ ଆଉ ଅଧିକ ଧନ ଦିଅନ୍ତୁ, ଏମିତି ବିକଳ ହେଇ କାନ୍ଦନ୍ତି, ଶିବଜୀଙ୍କର ହୃଦୟ ମୋଟେ ତରଳେ ନା, କିନ୍ତୁ ସତୀ ସତୀଙ୍କ ପାଇଁ ଶିବଜୀ ବହୁ ସମୟରେ ଅଡ଼ୁଆରେ ପଡ଼ିଛନ୍ତି, କାରଣ ନାରୀମାନଙ୍କର ହୃଦୟ ଟିକେ କୋମଳ, ତ ପାର୍ବତୀ ସବୁବେଳେ କୁହନ୍ତି ଦେଖ ତୁମ ଭକ୍ତଟା କେତେ କାନ୍ଦୁଛି ତାକୁ ଦେଇଦିଅ, ଶିବଜୀ କହିଲେ ତୁ ଜାଣିନୁ ଏତେ ଧନ ଦେଲେଣି ଯଦି ସିଏ ଶାନ୍ତି ନାହିଁ, ଆଉ ଅଧିକ ଧନ ଦେଲେ ତ ସିଏ ଅସୁବିଧାରେ ପଡ଼ିବ ନା, ସେ ତ କେତେବେଳେ ମୋତେ ଜ୍ଞାନ ମାଗୁନି। ସତୀ କହିଲେ ତୁ ଏଇବାର ଲାଷ୍ଟରେ ଦେଇଦିଅ, ସେଠୁ ଶିବଜୀ କହିଲେ ସୌଦାସ ମୁଁ ଗୋଟେ ବର ଦେବି, ଶେଷ ଥର ପାଇଁ ବର ଦେବି, ତୋର ଯେତେ ମାଗିବାର ଅଛି ଧନ ତୁ ମାଗିନି। ତେଣୁ ସୌଦାସ ଚିନ୍ତା କଲା କାଲି ତୁ ଆ, ତେଣୁ ସିଏ ଯେତେବେଳେ କାଲି ଯିବ ଚିନ୍ତା କରିଗଲା, ରାତିମାନେ ଚିନ୍ତା କଲା, ଶିବଜୀ କହିଛନ୍ତି ଯାହା ମାଗିବା କଥା ମୁଁ ମାଗିନେବି, କ'ଣ କରିବେ ସତୀଙ୍କ କଥାରେ ତ ଶିବଜୀ ବର ଦେଇଦେବେ, ଯାହା ଦେବା କଥା ଯାହା ମାଗିବା କଥା ମାଗିନେବ। ତେଣୁ ରାତିମାନେ ଚିନ୍ତା କଲା ସବୁଠୁ ବଡ଼ ଧନ୍ୟବାଦକୁ ହେଲେ କ'ଣ କରିବାକୁ ପଡ଼ିବ, ମୁଁ ଶିବଜୀଙ୍କୁ ମାଗିବି, ମୁଁ ଯାହାକୁ ଯାହାକୁ ଛୁଇଁଦେବି ସେ ସୁନା ହେଇଛି, ଏଇଟା ମାଗିବି, ଆଉ ଶିବଜୀ ତ କହିଛନ୍ତି ଯାହା ମାଗିବା କଥା ମାଗିନେ, ଆଉ ଗଲା। ଦେଖନ୍ତୁ ଶିବଜୀ ବି ବିଚାର କରିନି, କାରଣ ସତୀ କହିଛନ୍ତି ତାକୁ ଦେଇଦିଅ, ଜ୍ଞାନ ଦେଲେ ଧନ ଦେଲେ ତୁ ଯାହାକୁ ଛୁଇଁବୁ ସୁନା ହେଇଯିବ, କାନ୍ଦିଲା ଯେତେବେଳେ ଶିବଜୀ କହିଲେ ବାପା ତୁ ଯା, ତୁ ତ ମାଗୁଛୁ ୟା ଯାହାକୁ ଛୁଇଁବୁ ସୁନା ହେଇଯିବ, ଯା ତୁ ଯାହାକୁ ଛୁଇଁବୁ ସୁନା ହେଇଯିବ, ମୁଁ ଏଇ ବର ଦେଲି, ପଳେଇବା ଗଲା। ପ୍ରଥମେ ଯାଇକି ଦେଖିବା ଶିବଜୀ ବରଟା ଦେଇଛନ୍ତି ଏଇଟା ଠିକ କି ଭୁଲ, ଆଗେ ବଗିଚାକୁ ପଶିଲା, ବଗିଚାରେ ଗଛକୁ ଛୁଇଁଲା, ଗଛକୁ ଛୁଇଁ ଦେଲା ସୁନା ହେଇଗଲା, ଖୁସି ଆଉ ଯାହା ଶିବଜୀଙ୍କ ବର କାମ କରୁଛି, ଆଉ ଘରକୁ ଛୁଇଁଲା ଘର ସୁନା ହେଇଗଲା, ସ୍ତ୍ରୀ ଦେଖି ଆନନ୍ଦିତ ହେଲା, ସେ ଆନନ୍ଦରେ ଆଉ ଭୁଲିଗଲା ସ୍ତ୍ରୀକି ଛୁଇଁଲା, ସ୍ତ୍ରୀକି ଛୁଇଁଲା ସ୍ତ୍ରୀ କଣ୍ଢେଇ ସୁନା ମୂର୍ତ୍ତି ହେଇଗଲା, ଭୋ ଭୋଇ କାନ୍ଦିଲା ରେ ଯାହା ପାଇଁ ଧନ ମାଗିଥିଲି ସିଏ ତ କ'ଣ ସୁନା ମୂର୍ତ୍ତି ହେଲାଣି, ସ୍ତ୍ରୀ କାନ୍ଦି ସ୍ତ୍ରୀ ତ ସୁନା ମୂର୍ତ୍ତି ହେଇଛି, ଭୋ ଭୋଇ କାନ୍ଦୁଛି, ଗୋଟିଏ ପୁଅ ପୁଅଟି ଅଛି, ପୁଅଟି ଗଲା ଭୋ ଦେଖିଲା ବାପୁ ମା କ'ଣ ଗୋଟେ ସୁନା ମୂର୍ତ୍ତି ହେଇଗଲାଣି, କାରଣ ଶିବଙ୍କୁ ବର ମାଗିଛି ମୁଁ ଯାହାକୁ ଛୁଇଁବି ସିଏ ସୁନା ହେଇଯିବ, ସ୍ତ୍ରୀକି ଛୁଇଁଲା ସ୍ତ୍ରୀ ବି ସୁନା ମୂର୍ତ୍ତି ହେଲା, ପୁଅଟି ଅଛି, ଏ ମୁଁ ଭୁଲ କହିବି ସ୍ତ୍ରୀ ଖାଇବା ଆଗେ କହିଲା ମୁଁ ତ ବର ପାଇକି ଆସିଛି ବହୁତ ଦିନ ଉପାସ ରହିଛି ମୋତେ ଖାଇବାକୁ ଦିଏ, ତେଣୁ ସ୍ତ୍ରୀ ଯେତେବେଳେ ଆଣିକି ଭାତ ଥାଳି ଦେଲା ସେ ଭାତ ଥାଳି ଥାଳିକି ଛୁଇଁଲା ବେଳକୁ ଥାଳି ସୁନା, ଭାତକୁ ଛୁଇଁଲା ବେଳେ ଭାତ ହେଲେ ସୁନା, ଖାଇବ କ'ଣ, ଭୋ ବହି କାନ୍ଦିଲା କହିଲା ହେଲେ ପାଣି ଗିଲାସ ଆଣିକି ଦେ, ପାଣି ଗିଲାସ ଆଣିକି ଦେଲା ବେଳକୁ ପାଣି ଗିଲାସ ଛୁଇଁଲା ବେଳକୁ ପାଣି ବି ସୁନା ଗ୍ଲାସ ବି ସୁନା, ଭୋ ବହି କାନ୍ଦୁଛି ପ୍ରଭୁ କି ବର ଦେଲା ମୁଁ ଖାଇପାରୁନି ପିଇପାରୁନି, ଇଏ ଯେତେବେଳେ କାନ୍ଦିଲା ସ୍ତ୍ରୀ ବି କାନ୍ଦିଲା, ସ୍ତ୍ରୀ କାନ୍ଦଣା ଦେଖିକି ସ୍ତ୍ରୀକି ଯାଇକି ଛୁଇଁ ଦେଇଛି, ସ୍ତ୍ରୀକି ସାନ୍ତ୍ୱନା ଜାଣି ସ୍ତ୍ରୀ ବି କଣ୍ଢେଇ, ଆଉ ରହିଛି କିଏ ଘରେ ଗୋଟିଏ ପୁଅ, ଆଉ ସ୍ତ୍ରୀ ଯେତେବେଳେ କଣ୍ଢେଇ ହେଇଗଲାଣି ନିଜେ କାନ୍ଦୁଛି ଖାଇବି ପାରୁନି, ପୁଅ ଦୌଡ଼ି ଦୌଡ଼ି ଆସିଲା ପୁଅକୁ ଛୁଇଁ ଦେଲା, ପୁଅ ବି ହେଇଗଲା ଶୁଣି କହିଲା ସେ ତୁ କାନ୍ଦି କାନ୍ଦିଆ ଶିବଜୀଙ୍କ ଯାଇ ପହଞ୍ଚିଲା, ପ୍ରଭୁ ଯେଉଁ ବର ଦେଲେ ମୋର ଏ ବର ଆଉ ଦରକାର ନାହିଁ, ମୋର ଧନ ଦରକାର ନାହିଁ, ମୋତେ ଟିକେ ଜ୍ଞାନ ଦିଅନ୍ତୁ। ଶିବଜୀ କହୁଛନ୍ତି, ଏ ସତୀ, ତୋରି ବୁଦ୍ଧିରେ ମୁଁ ଦେଲି, ଦେଖିଲୁ କ'ଣ ହେଲା? ତୁ ଦେଖିଲୁ ତ କି ଦୁଃଖ ପାଇଲା, କାନ୍ଦିକି ପୁଣି ଆସି ମରିବାକୁ ଆସିଛି, କି କଷ୍ଟ ପାଇଲା? କାରଣ ଏମାନଙ୍କ ଚିତ୍ତ ଶୁଦ୍ଧି ନାହିଁ, ଏମାନେ ଧନ ପାଇଁ ଧାଇଁଛନ୍ତି, ମୋତେ ଅସନ୍ତୁଷ୍ଟ କରୁଛନ୍ତି, ମୁଁ ଧନ ଦେଇଦେଉଛି, କିନ୍ତୁ ମୋର ଉଦ୍ଦେଶ୍ୟ ଏହା। ସେଥିପାଇଁ ଶିବଜୀଙ୍କର ଦେବାଦେବୀଙ୍କର ଦୁଇଟା ବର, ଗୋଟେ ସକପଟ ଗୋଟେ ଅକପଟ, ଗୋଟେ କପଟ ରଖିକି ଦିଅନ୍ତି, ଗୋଟେ ନିଷ୍କପଟରେ ଦିଅନ୍ତି। ଯିଏ ନିଷ୍କପଟ ଚାହୁଁଛି, ଭଗବାନ ଦେବାଦେବୀ ଯେତେବେଳେ କରୁଣା କରିବେ, ଶିବଜୀ ଯଦି କରୁଣା କରିବେ, ଆପଣ ଜଗନ୍ନାଥଙ୍କୁ ଆଜି ଯେତେ ଜଣ ଆଜି ଭଗବାନଙ୍କର ବଡ଼ ଭକ୍ତ ହେଇଛନ୍ତି, ସବୁ ଶିବଜୀଙ୍କର କରୁଣାରେ, ଦେବାଦେବୀଙ୍କ କରୁଣାରେ। ସେ ଅତି ଶୀଘ୍ର ଏମ୍ଏଲ୍ଏ କତୁରୁ ଲେଖା ନେଇକି ଗଲା, ମାନେ ଆପଣ ନବୀନ ବାବୁଙ୍କୁ ଗୋଟେ, ଆପଣ ଯେଉଁ ଆସିଥିଲେ ରଘୁନାଥ ବାବୁ ଲେଖା ଦେଲେ, ନବୀନ ବାବୁଙ୍କର ପିଓ ବାଟ ପାଇବନି ଛାଡ଼ିବ ବୋଲି, ଆଉ ଲେଖା ନ ନେଇକି ଯାଇକି ଦ୍ୱାର ମୋର ବସିବାକୁ ପଡ଼ିବ, ସେଠି ଖରା ସହିବାକୁ ପଡ଼ିବ, କଷ୍ଟ ଟିକେ ସହିବାକୁ ପଡ଼ିବ ନା, ଲେଖା ନେଇ ଯାଇଥିଲା ସାଙ୍ଗେ ସାଙ୍ଗେ ପାସ୍। ତେଣୁ ଦେବାଦେବୀମାନଙ୍କୁ ଭଗବାନ ଯେଉଁ ରଖିଛନ୍ତି ଏଇଥିପାଇଁ, ତୁମେ ଯଦି ମୋତେ ସିଧା ଡାକିଲେ ତ ବୁଦ୍ଧିମାନ, ଯଦି ମୋତେ ନ ଡାକି ଯଦି ଏମ୍ଏଲ୍ ଏମ୍ପି ମାନଙ୍କୁ ଡାକୁଛ, ମୋର ଦେବାଦେବୀମାନଙ୍କୁ ଡାକୁଛ, ତାଙ୍କ ନିକଟରୁ ଏଇ ଜିନିଷଟା ମୋତେ ପ୍ରସନ୍ନ କରିବା ଟିକେ କଠିନ, ତ ଦେବାଦେବୀମାନଙ୍କୁ ପ୍ରସନ୍ନ କରିବା ସହଜ, ତେଣୁ ତାଙ୍କୁ ସହଜରେ ପ୍ରସନ୍ନ କରି ତାଙ୍କୁ ମୁକ୍ତି, ମୁଁ ଯେଉଁ ଆକର, ମୁଁ ଯେଉଁ ମୁକ୍ତିର ଦ୍ୱାର ତାଙ୍କ ନିକଟରୁ ମାଗିଆ, ଶିବଜୀ କି ମାଗ ପ୍ରଭୁ ଆପଣ କରୁଣା କରନ୍ତୁ, କିଭଳି ମୁଁ ଆପଣ ପ୍ରଭୁଙ୍କୁ ପାଏ। ତେଣୁ ଲୋକମାନେ ଅର୍ଜୁନ ପଚାରୁଛନ୍ତି, ସମସ୍ତେ କାହିଁକି ମୁକ୍ତି ପାଇଁ ଆପଣଙ୍କୁ ଭଜନ କରୁନାହାନ୍ତି? ଏଠି କହିଲେ ସ୍ୱୟଂପାଦ କହୁଛନ୍ତି, କର୍ମଜମ୍ ଫଳମ୍ ଶୀଘ୍ରମ୍ ଭବତି, କର୍ମର ଫଳ ଦେବତାମାନେ ଶୀଘ୍ର ଦେଇଦିଅନ୍ତି, ନ ତୁ ଜ୍ଞାନ ଫଳମ୍, ଜ୍ଞାନ ଫଳ ଦେବତାମାନେ ଦିଅନ୍ତି ନା, ଆଉ ଜ୍ଞାନ ଫଳ ପାଇବାକୁ ହେଲେ ଟିକେ ଡେରି ହବ। ତେଣୁ ଜଗନ୍ନାଥ ଭଗବାନ ଶ୍ରୀକୃଷ୍ଣ ଇଏ କହିବେ, ନା ଆକୁ ଆଗେ କର୍ମର ଫଳଟା ଦେବି ନା, ଆକୁ ଜ୍ଞାନ ଫଳଟାକୁ ଆଗେ ଦେବି, ତାପରେ କର୍ମର ଫଳଟାକୁ ଦେବି। କାରଣ ଜ୍ଞାନ ଫଳଟା ପାଇଲେ, ଧନ ପାଇଲେ ବି, ଯାହା ପାଇଲେ ବି ମୋହିତ ହବନି, ନିଜ ସ୍ଥିତିରେ ରହିବ, ମୋତେ ଡାକିପାରିବ ଶାନ୍ତିରେ ରହିବ। କାରଣ ଜ୍ଞାନ ଫଳଟା ନ ପାଇଥିଲେ, କର୍ମ ଫଳଟା ପାଇଲେ ମୋହିତ ହେବେ, ଅଶାନ୍ତିରେ ରହିବେ। ଲୋକଙ୍କ କତିରେ କ'ଣ ଟଙ୍କା ପଇସାର ଅଭାବ ଅଛି କି ବର୍ତ୍ତମାନ? ଟଙ୍କା ପଇସାର ଅଭାବ ନାହିଁ, ସବୁ ଜିନିଷ ଅଛି, କିନ୍ତୁ ଜ୍ଞାନଟା ନାହିଁ ବା, ଏଇଟା ବ୍ୟବହାର କରିବା ଶିଖିନ, ଆଉ କର୍ମଫଳଟା ତୁମେ ଯେଉଁ ବାଟେ ହେଲେ ପ୍ରସନ୍ନ କରି ପାଇଗଲେ କ'ଣ ହବ? ଜ୍ଞାନ ଫଳ ନାହିଁ ମାନେ ଅଶାନ୍ତିରେ ରହିବ, ଏ ଅବସ୍ଥା ହେଉଛି। ତାପରେ ଅର୍ଜୁନ ପ୍ରଶ୍ନ ପଚାରିବେ, ତାପରେ ଶ୍ଳୋକ ହେଉଛି, ଚତୁର୍ବର୍ଣ୍ଣମୟା ସୃଷ୍ଟ ଗୁଣ କର୍ମ ବିଭାଗ ସ ତସ୍ୟଂ କର୍ତ୍ତାର ଅପିମାଂ ବିଧି ଅକର୍ତ୍ତାର ଅପ୍ୟାୟ। ଏ ଶ୍ଳୋକଟା କାହିଁକି ଏ ଶ୍ଳୋକ ପରେ କହିଲି? ଅର୍ଜୁନ ପ୍ରଶ୍ନ ଉଠୁଛନ୍ତି, ତାହେଲେ ଆପଣ ତ ତିନି ଗୁଣ ସୃଷ୍ଟି କରିଛନ୍ତି, କିଏ ଦେବତାଙ୍କୁ ପୂଜା କରୁଛି, କିଏ କିଏ ସତଗୁଣ ରହୁଛି, କିଏ ରଜଗୁଣ ରହୁଛି, କିଏ ତମ ଗୁଣ ରହୁଛି, ଆପଣ ତିନି ଗୁଣକୁ ସୃଷ୍ଟି କରିଛନ୍ତି କି ନାହିଁ? ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଆପଣ ସବୁ ସୃଷ୍ଟି କରିଛନ୍ତି, ତାହେଲେ ଦୋଷଟା ଆପଣଙ୍କ ପ୍ରତି ଲାଗିବ ନା, ନା ଆପଣ ଗୁଣର କର୍ତ୍ତା? କହିଲେ, ନା ନା, ଚତୁର୍ବର୍ଣ୍ଣମୟ ସୃଷ୍ଟ ଗୁଣ କର୍ମ ବିଭାଗ ସ, ଚାରିଟା ବର୍ଣ୍ଣ ଚାରିଟା ଆଶ୍ରମ ମୁଁ ସୃଷ୍ଟି କରିଛି। ଲୋକମାନେ କୁହନ୍ତି, କ'ଣ ଜାତି ପ୍ରଥାଟା କ'ଣ ମଣିଷ ସୃଷ୍ଟି କରିଛି ନା କ'ଣ ଭଗବାନ ସୃଷ୍ଟି କରିଛନ୍ତି? ଜାତି ପ୍ରଥାଟା ଅଛି, ସୃଷ୍ଟି ଯେଉଁ ଜାତିଟା ହେଇଛି କିଭଳି ହେଇଛି, ମଣିଷ ଗୋଟିଏ ଜାତି, ତାର ଗୁଣ କର୍ମ ହିସାବରେ ସିଏ ବ୍ରାହ୍ମଣ ହବ, କ୍ଷତ୍ରିୟ ହବ, ବୈଶ୍ୟ ହବ, ଶୂଦ୍ର ହବ। ଯେଭଳି ଡକ୍ଟର ପୁଅ ଡକ୍ଟର ହବ କିଛି ମାନେ ଅଛି କି? ଡକ୍ଟର କୋର୍ସ କରିବାକୁ ପଡ଼ିବ ନା, ବ୍ରାହ୍ମଣ ପୁତ୍ର ଯେ ବ୍ରାହ୍ମଣ ହବ ନା, ଭଗବାନ ଗୀତାରେ କଥା କହିନାହାନ୍ତି, କହିଲେ ଚତୁର୍ବର୍ଣ୍ଣା ମୟା ସୃଷ୍ଟା ଗୁଣ କର୍ମ ବିଭାଗ, ଗୁଣ ହିସାବରେ ଆଉ କର୍ମ ହିସାବରେ ମୁଁ ଚାରିଟା ବର୍ଣ୍ଣ ଚାରିଟା ଆଶ୍ରମ ସୃଷ୍ଟି କରିଛି। ଏଠି କହୁଛନ୍ତି ସ୍ୱାମୀପାତ, ତାଙ୍କ ଟିକାରେ କହିଲେ, ସତ୍ୱ ପ୍ରଧାନ ବ୍ରାହ୍ମଣମ୍ ସ୍ତେଷାମ ସମଦମ ଆଦିନାମ, ବ୍ରାହ୍ମଣ କିଏ ହବ? ବ୍ରାହ୍ମଣ ନିକଟରେ ସତ୍ୱଗୁଣ ରହିବ, ସତ୍ୱଗୁଣ ମାନେ ସବୁବେଳେ ଭଗବତ ସେବା, ସବୁବେଳେ ଜ୍ଞାନର ପ୍ରାଧାନ୍ୟ ରହିବ, ସମ ଦମ ତପ ଶୌଚ 18 ଅଧ୍ୟାୟରେ କହିବେ ବ୍ରାହ୍ମଣର ଗୁଣ। ଯାହା ନିକଟରେ ସତ୍ୱଗୁଣ ରହିବ, ସମଦମାଦି ଗୁଣ ରହିବ, ସେ ବ୍ରାହ୍ମଣ। ଭଗବାନ ତ ଏ କଥା କହିଲେଣି, କିଏ ବ୍ରାହ୍ମଣ ହବ? ଯିଏ ମିଶ୍ର କୂଳରେ ଜନ୍ମ ହବ ସେ ବ୍ରାହ୍ମଣ, କି ଯିଏ ପଣ୍ଡା କୂଳରେ ଜନ୍ମ ହବ ବ୍ରାହ୍ମଣ, ଏ କଥା କହିଲେ? ଭଗବାନ କହିଲେ, ମୁଁ ଗୁଣ ତିଆରି କରିଛି, କର୍ମ ତିଆରି କରିଛି, ତେଣୁ ଯିଏ ଯେଉଁ ଗୁଣ ରହିଲା, ଯିଏ ସତ୍ୱଗୁଣ ରହିଲା ସେ ବ୍ରାହ୍ମଣ, ଯିଏ ରଜଗୁଣ ରହିଲା ସେ କ୍ଷତ୍ରିୟ,
ଯିଏ ରଜ ଆଉ ତମ ଗୁଣ ମିଶିକି ରହିଲା ସିଏ ହେଲା ବୈଶ୍ୟ, ଯାହାର ଯିଏ ତମ ଗୁଣ ରହିଲା ସିଏ ହେଲା ଶୂଦ୍ର। ଅର୍ଜୁନ କାଳେ ପଚାରିବେ ତାହେଲେ ଆପଣ କେଉଁ ଜାତିର, ଲୋକମାନେ ଯେମିତି କୁହନ୍ତି ଗୌଡ଼ମାନେ କହିବେ କୁଷ୍ଠବା ସିଏ ଆମ ଗୌଡ଼ କୂଳ ଜନ୍ମ ହୋଇଛନ୍ତି, ପୁଣି ଗୌଡ଼ ଭିତରେ ଦୁଇ ଗୌଡ଼ ଅଛନ୍ତି, ଗୋପ ଗୌଡ଼ ମଥୁରା ଗୌଡ଼, ଏସବୁ ଗଞ୍ଜାମରେ ବି ଅଛି। କୃଷ୍ଣ ଆମ ବଂଶରେ ଆସିଥିଲେ, ସିଏ ହେଉଛନ୍ତି ଗୌଡ଼ ଜାତିର ନା। ଭଗବାନ କହୁଛନ୍ତି ତସ୍ୟାଂ କର୍ତ୍ତାର ଅପିମାଂ ବିଦ୍ଧି, ଗୁଣ କର୍ମର କର୍ତ୍ତା ହେଉଛି ମୁଁ, ଅକର୍ତ୍ତାର ଅବୟମ, କିନ୍ତୁ ମୁଁ ସୃଷ୍ଟି କଲା ପରେ ବି ମୁଁ ହେଉଛି ଅକର୍ତ୍ତା ଆଉ ଅବ୍ୟୟ କାହିଁକି। ସ୍ୱାମୀପାଦ ଏଠି କହୁଛନ୍ତି ଆସକ୍ତି ରହିତ୍ୱେ ନା, ତିନି ଗୁଣରେ ଥିଲେ ତ କିଏ କିଏ ସତ୍ତ୍ୱ ରଜ ତମ, ତିନି ଗୁଣରୁ ତ ଜାତି ବର୍ଣ୍ଣ ସୃଷ୍ଟି ହେଉଛି। ଭଗବାନ ତ ତିନି ଗୁଣରେ ନାହାନ୍ତି, ଭଗବାନ ତ ଶୁଦ୍ଧ ସତ୍ତ୍ୱରେ ତିନି ଗୁଣ ଉର୍ଦ୍ଧ୍ୱରେ। ସେଥିପାଇଁ ଅର୍ଜୁନ କହୁଛନ୍ତି ନା ତ୍ରୈଗୁଣ୍ୟ ବିଷୟ ବେଦା ନୈତ୍ରୈଗୁଣ୍ୟ ଭବାର୍ଜୁନ, ଅର୍ଜୁନ ଏଇ ତିନି ଗୁଣରେ ଥିଲା ପର୍ଯ୍ୟନ୍ତ ତୁମେ କଷ୍ଟ ପାଇବ, ତିନି ଗୁଣର ଉର୍ଦ୍ଧ୍ୱକୁ ଯା। ସତଗୁଣରେ ବି ଦୁଃଖ ଅଛି, ସତଗୁଣରେ କ'ଣ ଦୁଃଖ, ସତଗୁଣରେ ଗୋଟେ ଅଭିମାନ ଆସେ, ଅହଂକାର ଆସେ, ମୁଁ ଜ୍ଞାନ, ମୁଁ ବ୍ରାହ୍ମଣ, ମୁଁ ସାଧୁ, ମୁଁ ପଣ୍ଡିତ, ଏ ଅହଂକାର ଆସେ। ସେଥିପାଇଁ ଭଗବାନ ଅର୍ଜୁନ କହୁଛନ୍ତି ଅର୍ଜୁନ ତୁମେ ତିନି ଗୁଣରେ ରହୁ, ଏ ତିନି ଗୁଣର ଉର୍ଦ୍ଧ୍ୱକୁ ଯା, ଯେଉଁ ଉର୍ଦ୍ଧ୍ୱକୁ ଗଲେ ମୋତେ ପ୍ରାପ୍ତ। ତେଣୁ ଭଗବାନ ଏ ତିନି ଗୁଣ ସୃଷ୍ଟି କଲେ ବି ଭଗବାନ ଏ ତିନି ଗୁଣରେ ନୁହେଁ, ସେଥିପାଇଁ ଏହି ଶ୍ଳୋକଟି କହିଲେ। ତେଣୁ ପ୍ରତି ଶ୍ଳୋକ ପରେ ପ୍ରତି ଶ୍ଳୋକ ସବୁ ଲାଗିକି ରହିଛି କିଭଳି, ଏହା ପରବର୍ତ୍ତୀ ଶ୍ଳୋକ କହିବେ। କାଳେ ଅର୍ଜୁନ ପଚାରିବେ ଆପଣ ଯଦି ଏ ତିନି ଗୁଣକୁ ସୃଷ୍ଟି କରୁଛନ୍ତି, ଏ ବିଶ୍ୱକୁ ସୃଷ୍ଟି କରୁଛନ୍ତି, ପ୍ରଳୟ କରୁଛନ୍ତି, କର୍ମ ପ୍ରତିକ୍ରିୟା ସମସ୍ତେ ଭୋଗୁଛନ୍ତି, ଆପଣଙ୍କୁ ବି କର୍ମର ପ୍ରତିକ୍ରିୟା ଲାଗିବ। ଲୋକମାନେ ଯେମିତି ଗୀତାରେ ପ୍ରବଚନ କୁହନ୍ତି ଏ କୃଷ୍ଣ ମହାଭାରତ ଯୁଦ୍ଧରେ ଅର୍ଜୁନ ଅର୍ଜୁନମାନଙ୍କର ଅର୍ଜୁନ ପାଞ୍ଚ ଭାଇଙ୍କୁ ସପୋର୍ଟ କରିକି ଏ ଦୁର୍ଯ୍ୟୋଧନାଙ୍କୁ ମାରିଦେଲେ, ତାର ପ୍ରତିକ୍ରିୟା ଭୋଗିଲେ, ତାଙ୍କ ବଂଶ ନିପାତ ହେଲେ। ଲୋକମାନେ କହୁନାହାନ୍ତି କର୍ମ ପ୍ରତିକ୍ରିୟା କାହାକୁ ଛାଡ଼ିବେ, ଲୋକମାନେ ଏଇଟା ବୁଝିବେ କିଓ ଭଗବାନ ମାତୃ ଗର୍ଭରେ ବ୍ରହ୍ମାସ୍ତ୍ର ପ୍ରେଷଣ କରିଥିଲା କିଏ, ଅଶ୍ୱତ୍ଥାମା ଉତ୍ତରାର ଗର୍ଭକୁ ପରିକିନ୍ତୁ ସେ ବ୍ରହ୍ମାସ୍ତ୍ରକୁ ତ ମାତୃଗର୍ଭ ଭିତରେ ରହିକି ଭଗବାନ କନିଷ୍ଠ ଅଙ୍ଗୁଷ୍ଠୀ ପରିମାଣ ରହିକି ସେ ବ୍ରହ୍ମାସ୍ତ୍ରକୁ କାଟିଦେଲେ। ସର୍ବଶ୍ରେଷ୍ଠ ଅସ୍ତ୍ର ଏ ଋଷିମାନେ ଯେଉଁ ଛଳନାରେ ଅଭିଶାପ ଦେଇଛନ୍ତି, ଯେଉଁ ନାରଦ ମୁନି ସେଇଠି ଥିଲେ ଯେତେବେଳେ ଅଭିଶାପ ଦେଉଛନ୍ତି ତୁମ କୂଳରେ ଏ ଶାମ୍ବ ଗୋଟେ ମୂଷଳ ଜନ୍ମ କରିବ ଯେଉଁଟାକି ତୁମର କୂଳକୁ ନାଶ କରିବ, କିନ୍ତୁ ସେତେବେଳେ ଋଷିମାନେ କହିଛନ୍ତି ଏ କୂଳକୁ ସମସ୍ତଙ୍କୁ ନାଶ କଲେ ସୁଦ୍ଧା ରାମକୃଷ୍ଣ ଏଇ ଅଭିଶାପ ଭିତରେ ପଡ଼ିବେ। ଏ ମହାଭାରତରେ ଅଛି, ମୂଳ ଶ୍ଳୋକରେ ଅଛି, ପୁତ୍ର ଶାମ୍ବା ଯାଇକି ଭଗବାନ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି ହେ ପିତା ଆପଣ ତ ଜଗତକର୍ତ୍ତା, ବ୍ରାହ୍ମଣମାନେ ଅଭିଶାପ ଦେଲେ, ଆପଣ ଏଇଟାକୁ ଅନ୍ୟଥା କରିଦିଅନ୍ତୁ, କିନ୍ତୁ ଭଗବାନ ଇଚ୍ଛା କରୁଛନ୍ତି ନା, ଭଗବାନ ଜଗତକୁ ଶିକ୍ଷା ଦେବେ, କାରଣ ମୁଁ ଧର୍ମକୁ ସଂସ୍ଥାପନ କରିବା ପାଇଁ ଆସିଛି ନା, ଦୁଷ୍କୃତମାନଙ୍କୁ ବିନାଶ କରିବା ପାଇଁ ଆସିଛି ନା, ମୋ ପୁତ୍ରମାନେ ବି ଯଦି ଦୁଷ୍ଟ ହୁଅନ୍ତି ତାଙ୍କୁ ଏଭଳି ବିନାଶ କରାଯିବ, କାହିଁକି ପୁତ୍ରମାନଙ୍କର ଦୋଷ କ'ଣ ନା ସାଧୁକୁ ଅପମାନ କରେ, ଏମାନେ ମୋ ବଂଶରେ ଜନ୍ମ ହେଇ ସାଧୁଙ୍କୁ ମିଥ୍ୟାବାଦ, ସାଧୁଙ୍କ ଆଗରେ ମିଛ କଥା କହିଲେ, ସାଧୁଙ୍କୁ ସାଧୁଙ୍କ ନିକଟରେ ଅପରାଧ କଲେ, ମୁଁ ସବୁ ନିନ୍ଦା ସହିବି ସାଧୁ ଅପରାଧ ସହିବି। ଭଗବାନଙ୍କ ଯଦୁ ବଂଶଟାକୁ ଧ୍ୱଂସ କଲେ, ଭଗବାନ ଚାହିଁଥିଲେ ଅନ୍ୟଥା କରିପାରିଥାନ୍ତେ, କିନ୍ତୁ ସାଧୁ ଅପରାଧରେ ଭଗବାନ ଅନ୍ୟଥା କରିବା, ସାଧୁଙ୍କୁ ସାଧୁଙ୍କ ନିକଟରେ ଅପରାଧ କରିଥିଲେ ସେଇଥିପାଇଁ ଯଦୁ ବଂଶଟା ଧ୍ୱଂସ କଲା, କିନ୍ତୁ କର୍ମର ପ୍ରତିକ୍ରିୟାଟା କାରଣ ନୁହେଁ। ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ଅର୍ଜୁନ କାଳେ ପଚାରିବେ ଆପଣ ଗୁଣ ସୃଷ୍ଟି କରିଛନ୍ତି, ବିଶ୍ୱକୁ ସୃଷ୍ଟି କରିଛନ୍ତି, ଆପଣ ବିଶ୍ୱକୁ ସଂହାର କରୁଛନ୍ତି, ଆପଣ କ'ଣ କର୍ମର ପ୍ରତିକ୍ରିୟା ଭୋଗୁନାହାନ୍ତି ନା। ନମେ କର୍ମାଣି ଲିପ୍ୟନ୍ତି ନମେ କର୍ମ ଫଳ ସ୍ପୃବା ଇତିମାଂ ଯୋ ଅଭିଜାନାତି କର୍ମ ଭିଦ୍ୟ ସନ ଇତିମାଂ ଯୋ କର୍ମଭିନ ସବଧ୍ୟତେ ନମେ କର୍ମାଣି ଲିପ୍ୟନ୍ତି ନମେ କର୍ମ ଫଳ ସ୍ପୃହା, କୌଣସି କର୍ମର ଫଳ
ପ୍ରତି ମୋର ଆସକ୍ତି ନାହିଁ, କିମ୍ବା କର୍ମର ପ୍ରତିକ୍ରିୟା ମୋତେ ଭୋଗ କରିବାକୁ ପଡ଼ିବ ନାହିଁ। ଆଉ ଏଇଟାକୁ ଯିଏ ଜାଣିବ ସେ କର୍ମ ପ୍ରତିକ୍ରିୟାର ମୁକ୍ତି ପାଇଛି। କର୍ମର ପ୍ରତିକ୍ରିୟା ଭଗବାନଙ୍କୁ ଭୋଗିବାକୁ ପଡ଼େ ନା, ଭଗବାନ ସମସ୍ତଙ୍କୁ କର୍ମର ପ୍ରତିକ୍ରିୟା ସମସ୍ତିକି ଭୋଗାନ୍ତି, କିନ୍ତୁ ନିଜ ହେଉଛନ୍ତି କର୍ତ୍ତା, ତାଙ୍କୁ କର୍ମର ପ୍ରତିକ୍ରିୟା ଭୋଗିବାକୁ ପଡ଼ିବ ନା। ତେଣୁ ଅର୍ଜୁନ କହୁଛନ୍ତି ଆପଣ କର୍ମର ପ୍ରତିକ୍ରିୟା ଭୋଗନ୍ତି କି ନା, ନମେ କର୍ମାଣି ଲିପ୍ୟନ୍ତି ନମେ କର୍ମ ଫଳ ସ୍ପୃହା। କର୍ମର ଫଳଟାକୁ ଆସକ୍ତି ନାହିଁ, କର୍ମର ଫଳଟାକୁ କିଏ ଭୋଗେ, ଦୁଃଖଟା କିଏ ଭୋଗେ, ଯାହାର ଆସକ୍ତି ଥାଏ। ସିଦ୍ଧର୍ଶମ ଏଇଠି କହିଛନ୍ତି ତାଙ୍କ ଟୀକାରେ, ଏ ଆମେ କର୍ମରେ ଦୁଃଖ କାହିଁକି ପାଉଛେ, କର୍ମ ମାନେ ସ୍ୱଧର୍ମ, ଶାସ୍ତ୍ରରେ ଯେଉଁ ସ୍ୱଧର୍ମ କୁହାହେଇଛି, ବ୍ରାହ୍ମଣ ବ୍ରାହ୍ମଣ କର୍ମ କରିବ, କ୍ଷତ୍ରିୟ କ୍ଷତ୍ରିୟ କର୍ମ କରିବ, ବୈଶ୍ୟ ବୈଶ୍ୟ କର୍ମ କରିବ, ଶୂଦ୍ର ଶୂଦ୍ର କର୍ମ କରିବ। ଆମେ ସବୁ କର୍ମ କରିକି ବି ଦୁଃଖ କାହିଁକି ପାଉଛେ, ଦୁଇଟା କାରଣ ସିଦ୍ଧର୍ଶମୀ ତାଙ୍କ ଟୀକାରେ କହୁଛନ୍ତି, ଅହଙ୍କାର ଆଉ ସ୍ପୃହା ଆସକ୍ତି। ଯଦି କର୍ମରେ ଅହଙ୍କାର ରହିଲା, ମୁଁ ଏ ବିଜନେସ୍ କରିକି ଆଜି ଏତେ ବଡ଼ ଲୋକ ହେଇଛି ନା, ଭଗବାନଙ୍କ କରୁଣାରେ ମୁଁ ଏଇ ଜିନିଷଟା ପାଇଛି। ଯଦି ଅହଙ୍କାର ରହିଲା କର୍ମର ବନ୍ଧନ ଭୂମି, ଆଉ ଆସକ୍ତି, ମୁଁ ଲାଭ ଏଇଟା ମୋର, ଲସ୍ ଏଇଟା ମୋର, ଆସକ୍ତି ବଢ଼ିଛି। ତେଣୁ ଭଗବାନ କହୁଛନ୍ତି ଏଇ ଦୁଇଟା ଜିନିଷ ମୋ ନିକଟରେ ନା, ଏତେ ବଡ଼ ଜଗତକୁ ସୃଷ୍ଟି କରୁଛି ଆଉ ପ୍ରଳୟ କରୁଛି, ଏଠି କହୁଛନ୍ତି ମମ ନିର୍ଲିପ୍ୟ କାରଣମ ନିରହଙ୍କାରତ୍ୱ ନିସ୍ପୃହତ୍ୱାତ୍ ଆଦିକମ ଜାନନମ ତତ୍ୟାପି ଅହଙ୍କାରାଦି ଶୈଥିଲିଙ୍ଗତ୍ୱ। ଯିଏ ଜାଣିବ ମୋ ନିକଟରେ ଦୁଇଟା ଗୁଣ ଅଛି, ମୋ ନିକଟରେ ଅହଙ୍କାର ନାହିଁ, ଭଗବାନଙ୍କ ନିକଟରେ ଅହଙ୍କାର ନାହିଁ, ଜୀବ ନିକଟରେ ଅହଙ୍କାର ଅଛି। ଜୀବ ଚାହୁଁଛି ମୁଁ ବଡ଼ ହେବି, କିନ୍ତୁ ଭଗବାନ ଚାହୁଁଛନ୍ତି ମୁଁ ସବୁଠୁ ଛୋଟ ହେବି। ମଣିଷ ସବୁଠୁ ଛୋଟ, ମଣିଷ ସବୁବେଳେ ଚାହୁଁଛନ୍ତି ମୁଁ ସବୁବେଳେ କିନ୍ତୁ ବଡ଼ ହେବାକୁ ଯିବି, କିନ୍ତୁ ଭଗବାନ ଜଗତରେ ସବୁଠୁ ବଡ଼, କିନ୍ତୁ ସିଏ ସବୁବେଳେ ଚାହୁଁଛନ୍ତି ମୁଁ ଭକ୍ତର ଅଧୀନ ହୋଇକି ରହିବି, ମୁଁ ଛୋଟ ହେବି। ଦେଖୁନାହାନ୍ତି ଭଗବାନ ସବୁବେଳେ ଛୋଟ କାମକୁ ବାଛନ୍ତି। ଶ୍ରୀକୃଷ୍ଣ ଯେତେବେଳେ ରାଜସୂୟ ଯଜ୍ଞ ହେଲା, ଭଗବାନ କେଉଁ କାର୍ଯ୍ୟ କରୁଥିଲେ, ପତ୍ର ଗୋଟିଏ, ସମସ୍ତଙ୍କୁ ବଡ଼ ବଡ଼ କାମ କଲେ। ଦୁର୍ଯ୍ୟୋଧନକୁ କେଉଁ ଡିପାର୍ଟମେଣ୍ଟରେ ଦେଇଥିଲେ, ଦୁର୍ଯ୍ୟୋଧନ କ୍ୟାସ୍ ଡିପାର୍ଟମେଣ୍ଟରେ ଥିଲା ନା, ଦୁର୍ଯ୍ୟୋଧନକୁ ଟଙ୍କା, ଯିଏ ଯାହା ରାଜସୂୟ ଯଜ୍ଞରେ ଅର୍ଥ ଦେବେ ତାର ଅଧିପତି ଥିଲେ, ସମସ୍ତଙ୍କୁ ଭଲ ଭଲ କାର୍ଯ୍ୟ ଦେଲେ, ଭଗବାନ ବଡ଼। ମତ ପରତର ନାନ୍ୟତ୍ କିଞ୍ଚିତ୍ ଅସ୍ତି ଧନଞ୍ଜୟ, ଏ ଗୀତାରେ କହିବି ମୋଠାରୁ କେହି ବଡ଼ ନାହାନ୍ତି, କିନ୍ତୁ ରାଜସୂୟ ଯଜ୍ଞରେ ନିଜେ ପତ୍ର ଗୋଟିଏ କାମରେ ରହିଲେ। ଆଉ କିନ୍ତୁ ମହାଭାରତରେ ଅଛି ଦୁଇଟା ଜିନିଷ ଅଛି, ପାଦ ଧୋଇଦେବା କାମ ବି ଭଗବାନ କରିଥିଲା, କାରଣ ସେ ଚାହୁଁଥିଲେ ମୋ ଭକ୍ତ ଯୁଧିଷ୍ଠିରଙ୍କର କଲ୍ୟାଣ କେମିତି ହବ, ସାଧୁ ବ୍ରାହ୍ମଣ ଯେଉଁମାନେ ଆସିବେ ତାଙ୍କର ପାଦଟାକୁ ମୁଁ ଧୋଇଦେଲେ ମୋ ଭକ୍ତର କଲ୍ୟାଣ। ସେଥିପାଇଁ ଭଗବାନ କହିଲେ ମୁଁ ଦୁଇଟା ସେବା ନେବି, ପତ୍ର ଗୋଟେଇବି ଆଉ ଯେଉଁମାନେ ଆସିବେ ଆଗନ୍ତୁକ ତାଙ୍କ ପାଦ ଧୋଇଦେବି, କାରଣ ସେମାନେ ସନ୍ତୁଷ୍ଟ ହେଲେ ମୋ ଭକ୍ତ ଯୁଧିଷ୍ଠିରଙ୍କର ସନ୍ତୁଷ୍ଟ। ସିଏ ବଡ଼ ହେଇକି ଛୋଟ କାମ ବାଛନ୍ତି, ଆମେ ଛୋଟ ହେଇକି ଆଗେ ଦେଖିବେ, ଆଗେ ସମସ୍ତେ କହିବେ ମୋତେ ଗୋଟେ ବଡ଼ ପୋଷ୍ଟ ଦିଆ, ତାପରେ ଯାହା ବଳିବ। ଜୀବର ଭଗବାନଙ୍କ ଭିତରେ ଏଇ ହେଉଛି ପାର୍ଥକ୍ୟ, କାହିଁକି ଆମର ବଡ଼ ହେବା ପାଇଁ ଇଚ୍ଛା, ଆମର ଅହଙ୍କାରଟା ଅଛି। କିନ୍ତୁ ଭଗବାନ କହୁଛନ୍ତି କଷ୍ଟ ଏ ଜଗତରେ କର୍ମ ବନ୍ଧନରେ କିଏ ପଡ଼େ, ଯାହାର ଅହଙ୍କାର ଅଛି ଆଉ ଯାହାର ଆସକ୍ତି ଅଛି। କିନ୍ତୁ ମୁଁ ଏତେ ବଡ଼ ଜଗତକୁ ସୃଷ୍ଟି କରିଛି ଆଉ ଧ୍ୱଂସ କରୁଛି, ମୋର ଆସକ୍ତି ନାହିଁ କି ଅହଙ୍କାର ନାହିଁ, ମୁଁ ଏ ଜଗତର କର୍ତ୍ତା ବୋଲି ମୁଁ କେବେ ମୋର ଜ୍ଞାନ ନାହିଁ, ମୁଁ ସୃଷ୍ଟି କରିକି। ତେଣୁ ଏଠାରୁ ସବୁଠୁ ବଡ଼ ଶିକ୍ଷା ହେଲା ଜଗତର ଜୀବର ବନ୍ଧନର କାରଣ, କର୍ମର ବନ୍ଧନର କାରଣ ହେଉଛି ଦୁଇଟା, ଅହଙ୍କାର ଆଉ ଆସକ୍ତି। ଭଗବାନ କହିଲେ ମୁଁ କର୍ମଫଳରେ ପଡ଼େ ନା କି କର୍ମଫଳ ସ୍ପୃହା ମୋର ନାହିଁ, କାହିଁକି ନା ମୋର ଆସକ୍ତି ନାହିଁ କି ମୋର ଅହଙ୍କାର। ତେଣୁ ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି, କଥା ତ ଅନନ୍ତ, ଏ ଶ୍ଳୋକ ପରେ ପୁଣି ତାପରେ ଶ୍ଳୋକ, ତା ଶ୍ଳୋକ ପରେ ପୁଣି ତାପରେ କର୍ମ ଅକର୍ମ ବିକର୍ମକୁ ବ୍ୟାଖ୍ୟା କରିପାରିଛି। ଏ ପ୍ରତି ଶ୍ଳୋକ ସହିତ ଭଗବତ ଗୀତା ଗୋଟେ ରତ୍ନ ବା, ପ୍ରତି ଅର୍ଜୁନର ସବୁ ସନ୍ଦେହକୁ କାଟି କାଟିକି ଯାଇଛନ୍ତି ନା, ତାକୁ ବୁଝେଇବେ ନା, ଅର୍ଜୁନଙ୍କ ଭଗବାନ ଏତେ ପ୍ରବଚନ ଦେଇକି ପୁଣି ବୁଲିବେ, ଅର୍ଜୁନ ତୁମେ ଯୁଦ୍ଧଟା କର,
କର୍ମ କ'ଣ ଏଇଠି କହିବି, କର୍ମଣା ଗହନା ଗତି, କର୍ମ ଅକର୍ମ ବିକର୍ମ ପୁଣି ବୁଝେଇବି। ପୁଣି ପଞ୍ଚମ ଅଧ୍ୟାୟରେ ଅର୍ଜୁନ ପୁଣି ପ୍ରଶ୍ନ ପଚାରିବେ, ଆପଣ ଦୁଇଟା କଥା କାହିଁ କହୁଛନ୍ତି, କର୍ମଯୋଗ କଥା କହୁଛନ୍ତି, ଏକା ସାଙ୍ଗରେ ନିଷ୍କାମ କର୍ମକୁ ପ୍ରଶଂସା କରୁଛନ୍ତି, ପୁଣି ସନ୍ନ୍ୟାସଟାକୁ କର୍ମକୁ ତ୍ୟାଗ କରିବାଟା ବି ପ୍ରଶଂସା କରୁଛନ୍ତି। ମୁଁ କେଉଁଟା କରିବି, ମୁଁ ସନ୍ନ୍ୟାସୀ ହେବି ନା କର୍ମ ତ୍ୟାଗ କରିବି, ମୋତେ ଆପଣ ସ୍ପଷ୍ଟ ଭାବରେ କୁହନ୍ତୁ। ଆଉ ଇଏ ପ୍ରବଚନଟା ନ ବୁଝିକି କ'ଣ ଖାଲି ଅର୍ଜୁନ ମନ କୃଷ୍ଣ କ'ଣ ମନକୁ ମନ ଗୀତାଟା କହିଦେଇଛନ୍ତି, ଅର୍ଜୁନ ମନକୁ ମନ ଖାଲି ଶୁଣି ଦେଇଛନ୍ତି, ଏଇଟା ବୁଝିବାକୁ ପଡ଼େ। ଏଇ ଟିକା ଟିକାର ଅର୍ଥ ହେଲା ସ୍ୱାମୀବାଦ ଏସବୁ ଅର୍ଥ କରିଛନ୍ତି। ତେଣୁ କର୍ମ ବନ୍ଧନରୁ ମୁକ୍ତି ପାଇବାକୁ ହେଲେ ମୁଁ ମହାତ୍ମାଟା କହିଦେଇଯାଉଛି, କାରଣ ପ୍ରଭୁ ସଂଯୋଗ କରିଛନ୍ତି ଚତୁର୍ଥ ଅଧ୍ୟାୟର ମହାତ୍ମାଟାକୁ ମୁଁ କହିଦେଇକି କଥାକୁ ବିଶ୍ରାମ ଦେବି। ଚତୁର୍ଥ ଅଧ୍ୟାୟ ଯେଉଁମାନେ ପାଠ କରିବେ, ଏ ପଦ୍ମପୁରାଣରେ ଯେଉଁ ମହାତ୍ମା ନାରାୟଣ କହୁଛନ୍ତି ଲକ୍ଷ୍ମୀକୁ, ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ଇଏ ହେଉଛି ସାକ୍ଷାତ ଘଟଣା, କାଶୀପୁରର ଘଟଣା, ବାରଣାସୀର ଘଟଣା। ବାରଣାସୀରେ ଭରତ ନାମକୁ ଜଣେ ସାଧୁ ରହୁଥିଲେ, ସେ ସାଧୁ ତାଙ୍କର ଗୋଟିଏ କାର୍ଯ୍ୟ, ପ୍ରତିଦିନ ଯିବେ ଶିବଜୀଙ୍କୁ ଦର୍ଶନ କରିକି ଆସିବେ, ପ୍ରତିଦିନ ଶିବଜୀଙ୍କୁ ଦର୍ଶନ କରନ୍ତି, କିନ୍ତୁ ପ୍ରତିଦିନ ଚତୁର୍ଥ ଅଧ୍ୟାୟ ଭଗବତ ଗୀତା ପଢ଼ନ୍ତି, ଏ ଦିବ୍ୟ ଜ୍ଞାନ ଯୋଗ। କିନ୍ତୁ ଗୋଟିଏ ଦିନ ତାଙ୍କର ଇଚ୍ଛା ହେଇଛି, କୃଷ୍ଣ ଭକ୍ତମାନେ ଦେବାଦେବୀଙ୍କୁ ଅନାଦର କରନ୍ତି ନା, ଦେବାଦେବୀଙ୍କୁ ଭଗବାନଙ୍କର ଭକ୍ତ ଭାବରେ ପୂଜା କରନ୍ତି, ପ୍ରଣାମ କରନ୍ତି, ଆଦର କରନ୍ତି, ପୂଜା କରନ୍ତି, କିନ୍ତୁ ନିଜର ଇଷ୍ଟ ହେଲେ କୃଷ୍ଣ, ତେଣୁ ସେ ତ ଗୀତା ପଢ଼ନ୍ତି, ତାଙ୍କର ଇଷ୍ଟ ହେଉଛି କୃଷ୍ଣ, ତେଣୁ ସେ ଜାଗାର ନାମ ହେଉଛି ତପୋ। କାଶୀପୁରରୁ କିଛି ବାଟ ଗଲା ପରେ ତପୋଦାନ, ତପୋଦାନ ନାମକ ଗୋଟେ ଗ୍ରାମରେ, କାଶୀପୁର ତ ହେଉଛି ଶୈବକ୍ଷେତ୍ର, ଶିବଜୀଙ୍କର ପ୍ରାଧାନ୍ୟ ଅଛି, କିନ୍ତୁ ଇଏ ଇଷ୍ଟଙ୍କୁ ଦେଖିବାକୁ ପାଆନ୍ତି ନା, କୃଷ୍ଣଙ୍କୁ ଦେଖିବାକୁ ପାଆନ୍ତି ନା। ତପୋଦାନ ବୋଲି ଗୋଟିଏ ଗ୍ରାମ କାଶୀଠାରୁ କିଛି ଦୂରରେ ଅଛି, ଆଜି ବି ଅଛି, ସେଠି କୃଷ୍ଣଙ୍କର ଗୋଟିଏ ସୁନ୍ଦର ମନ୍ଦିର ଅଛି। ତେଣୁ ଇଏ ଭରତ କ'ଣ କରିଛନ୍ତି, ତପୋଦାନଙ୍କୁ ଯାଇଛନ୍ତି ଦେଖିବା ପାଇଁ, ପ୍ରଭୁଙ୍କୁ ଟିକେ ଦେଖିବା ପାଇଁ ଯାଇଛନ୍ତି, ଯେତେବେଳେ ତପୋଦାନକୁ ଯାଇଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କିଛି ଦୂର ଦର୍ଶନ କରିକି ଯାଇକି ଫେରିବା ସମୟରେ ରାତି ହେଇଯାଇଛି। ରାତି ହେଇଗଲା ପରେ ଗୋଟିଏ ଜାଗାରେ ଦୁଇଟା ବୃକ୍ଷ ଅଛି, ଦୁଇଟା ବୃକ୍ଷ ପରସ୍ପର ବେଲ ବୃକ୍ଷ, ପରସ୍ପର ଲାଗିକି ଅଛନ୍ତି, ବେଲ ନୁହେଁ, ସେ ଦୁଇଟି ବୃକ୍ଷ ଅଛନ୍ତି, କି ବୃକ୍ଷ ତାକୁ ସ୍ପଷ୍ଟ ଭାବରେ ମୁଁ ବୁଝିପାରିଲିନି, ଏ ପିଲାଟିଏ ସାଉଣ୍ଡ କମ, ଦୁଇଟି ବୃକ୍ଷ ଇଏ ତ ଥକା ହେଇଛନ୍ତି ଚାଲି ଚାଲିକି, ଆଉ ଟିକେ ବଡ଼ା ଚାଲି ଚାଲିକି ଥକା ହେଇଯାଇଛି, ତେଣୁ ଭରତ କ'ଣ କଲେ, ଦୁଇଟି ବୃକ୍ଷ ଏଭଳି ଭାବରେ ରହିଛନ୍ତି, ଗୋଟେ ବୃକ୍ଷକୁ ଆଉଜିଲେ ତକିଆ ଭଳି କଲେ, ଆଉ ଗୋଟେ ବୃକ୍ଷକୁ ଗୋଡ଼ଟାକୁ ଟେକିକି ଥୋଇଲେ, ତେଣୁ ଗୋଟିଏ ବୃକ୍ଷରେ ମସ୍ତକ ରଖିଲେ, ଗୋଟିଏ ବୃକ୍ଷରେ ପାଦ ରଖିଲେ, ପାଦ ରଖି ଶୋଇଗଲେ। କିନ୍ତୁ ଆଙ୍କର ଗୋଟେ ଏଭଳି ଅଭ୍ୟାସ ଅଛି, ଇଏ ଦୁଇ ଟାଇମ୍ରେ ଗୀତା ପଢ଼ନ୍ତି, ଶୋଇବା ପୂର୍ବରୁ ଚତୁର୍ଥ ଅଧ୍ୟାୟ ସ୍ନାନ କରିକି ଆସିବେ, କାରଣ ବ୍ୟକ୍ତିର ଶୟନ ଗୋଟେ ହେଉଛି ବଡ଼ ମୃତ ଅବସ୍ଥା ଅଟେ, ଶୋଇବାଟା ଗୋଟେ ମୃତ୍ୟୁ ନା, ଆଉ ଆଠ ଘଣ୍ଟା କି ଦଶ ଘଣ୍ଟା ପାଇଁ ଆମେ ମରିଯାଉଛେ, ବା ଛଅ ଘଣ୍ଟା ପାଇଁ ଆମେ ମୃତ ନା, ଆଉ କ'ଣ ଇନ୍ଦ୍ରିୟ ସବୁ ବନ୍ଦ ହେଇଯାଉଛନ୍ତି ନା, ଆଉ କର୍ମେନ୍ଦ୍ରିୟ ମାନେ ସବୁ ବନ୍ଦ ହେଇଯାଉଛନ୍ତି ନା, କେବଳ ମନ ବୁଦ୍ଧି ଅହଂକାର ସୂକ୍ଷ୍ମ ଶରୀରଟା କାମ କରୁଛି, ମନଟା ଶୋଇଗଲେ ମନଟା କାମ କରୁଛି ନା, ଆଉ ତେଣୁ ଇଏ ଅଜ୍ଞାନ ଅବସ୍ଥା ନା, ସେଥିପାଇଁ ଶୋଇବା ପୂର୍ବରୁ ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର। ତେଣୁ ଇଏ ଶୋଇବା ପୂର୍ବରୁ ଚତୁର୍ଥ ଅଧ୍ୟାୟ ଗୀତା ପଢ଼ିଛନ୍ତି, ସେଠି ଉଚ୍ଚାରଣ କରିଛନ୍ତି, ଉଚ୍ଚାରଣ କରିକି ଶୋଇବା ଅବସ୍ଥାରେ ଉଚ୍ଚାରଣ କରିଛନ୍ତି, ତାଙ୍କର ତ ମୁଖସ୍ଥ ଅଛି, ପାଦ ଦେଇଛନ୍ତି ଗୋଟେ ବୃକ୍ଷକୁ, ମୁଣ୍ଡ ଦେଇଛନ୍ତି ଗୋଟେ ବୃକ୍ଷକୁ, ଉଚ୍ଚାରଣ କରିଛନ୍ତି, ଇଏ ରାତି ପାଇଲା, ଉଚ୍ଚାରଣ କରିକି ଶୋଇଲା, ରାତି ପାଇଲା, ଭରତ ତାଙ୍କର ପଳେଇ ଆସିଲେ କାଶୀ କ୍ଷେତ୍ରକୁ। କିନ୍ତୁ ଦୁଇଟି ବୃକ୍ଷ ପାଞ୍ଚ ଛଅ ଦିନ ଭିତରେ ଇଏ ଶୁଖିବାକୁ ଲାଗିଲେ, ଧୀରେ ଧୀରେ ଶୁଖିଗଲେ, ଏବଂ ଦୁଇଟି ବୃକ୍ଷ ଯେତେବେଳେ ସମ୍ପୂର୍ଣ୍ଣ ଶୁଖିଗଲେ, ଦୁଇଟି କନ୍ୟା ସେଥିରୁ ବାହାରିଲେ, ଦୁଇଟି କନ୍ୟା ବାହାରି ଦେବଲୋକକୁ, ଏ ଦୁଇଟି କନ୍ୟା ସେଥିରୁ ଜାତ ହେଲେ, ସେ କନ୍ୟା କେଉଁଠି ଜାତ ହେଲେ ନା, ସେ କାଶୀପୁର ନିକଟରେ, ସେଇ କନ୍ୟା ଦୁଇଟିଙ୍କର ବୟସ ଯେତେବେଳେ 7 ବର୍ଷ ହେଲା, ସେମାନଙ୍କର ଜ୍ଞାନ ଅଛି, କାରଣ ସେମାନେ ଅଭିଶପ୍ତ ହୋଇଛନ୍ତି, ଗନ୍ଧର୍ବ ଲୋକରେ ସେମାନେ ଥିଲେ, ଅପ୍ସରା ଥିଲେ, ସେମାନେ ଅଭିଶପ୍ତ ହେଇକି ବୃକ୍ଷ ଜନ୍ମ ପାଇଥିଲେ। କିନ୍ତୁ ଉଦ୍ଧାର ପାଇଲେ କିଭଳି? ଏ ଯେଉଁ 4ଥ ଅଧ୍ୟାୟ ଭଗବତ ଗୀତାଟାକୁ ପଢ଼ିଲେ ଏ ଉଦ୍ଧାର ପାଇଛନ୍ତି। ଉଦ୍ଧାର ପାଇକି 2ଟି କନ୍ୟା ହେଲେ, କନ୍ୟା ହେଇକି କାଶୀପୁର ପାଖରେ ରହିଲେ। କିନ୍ତୁ ଇଏ ପ୍ରତିଦିନ ଖୋଜନ୍ତି ସେ ଭରତ କାହାନ୍ତି, ତାଙ୍କୁ ଦର୍ଶନ କରି ତାଙ୍କୁ ପ୍ରାର୍ଥନା କରି କଲାପରେ ଆମେ ଅପ୍ସରା ଲୋକକୁ ଫେରିବୁ, ଗନ୍ଧର୍ବ ଲୋକକୁ ଫେରିବୁ। ତାଙ୍କର ଯେତେବେଳେ 7 ବର୍ଷ ଏ ଅପ୍ସରା ଦୁଇଜଣଙ୍କର, ଏମାନେ ଆସିଛନ୍ତି କାଶୀ ବିଶ୍ୱନାଥକୁ ଦର୍ଶନ କରିବା ପାଇଁ, ଭରତ ବି ଆସିଛନ୍ତି, ତାଙ୍କର ଦର୍ଶନ ହେଇଗଲେ। ଭଗବାନଙ୍କ କରୁଣାରୁ ଇଏ ଜାଣିଦେଲେ, ଏ ତ ଉଚ୍ଚ ଲୋକର ଲୋକ ନା, ତାଙ୍କର ଚିହ୍ନଟ ଉଚ୍ଚ ଲୋକମାନେ ସବୁ ସ୍ମରଣ ଶକ୍ତି ତାଙ୍କର ଥାଏ, ଦେବଲୋକରେ ସ୍ମୃତି ଶକ୍ତିଟା ଅଧିକ, ସେମାନେ ବିସ୍ମରଣ ନାହିଁ ତାଙ୍କ। ତେଣୁ ଇଏ ଜାଣିଦେଲେ, ଇଏ ତ ସାଧୁ, ଏଇ ସାଧୁଙ୍କ କରୁଣାରୁ ଆମେ ଆଜି ବୃକ୍ଷ ଜନ୍ମରୁ ଉଦ୍ଧାର ପାଇଲୁ। ଇଏ ପ୍ରଣାମ କଲେ, ଇଏ ପ୍ରଣାମ କରି କହିଲେ, ହେ ଭରତ, ଆପଣଙ୍କ କରୁଣାରୁ ଆମେ ଆଜି ଉଦ୍ଧାର ପାଇଲୁ ବୃକ୍ଷ ଜନ୍ମରୁ। ନା କାହିଁକି ତୁମେ ବୃକ୍ଷ ଜନ୍ମ ହେଇଥିଲ? ମୋର ତ କିଛି ଶକ୍ତି ନାହିଁ, ଆପଣଙ୍କର ଶକ୍ତି ନାହିଁ, ଆପଣଙ୍କର ସବୁଠୁ ବଡ଼ ଶକ୍ତି ଅଛି। କ'ଣ ବଡ଼ ଶକ୍ତି? ନା ଆପଣ ଗୀତାର 4ଥ ଅଧ୍ୟାୟକୁ ପାଠ କରନ୍ତି ପ୍ରତିଦିନ, ଆଉ ତାର ଏତେ ଶକ୍ତି, ତା ବଳରେ ଆମେ ଆଜି ବୃକ୍ଷ ଜନ୍ମରୁ ଉଦ୍ଧାର ପାଇଗଲୁ। ସେଇଟାକୁ ଶୁଣିକି, ନା ତୁମେ ବୃକ୍ଷ ଜନ୍ମ କାହିଁକି ପାଇଥିଲ? ସେ ତାଙ୍କର ପୂର୍ବ ଜନ୍ମ କହୁଛି ଯେ ଆମେ ଦୁଇ ଜଣ ଅପ୍ସରା ଥିଲୁ। ଇଏ ଗୋଟିଏ ଜାଗାରେ ଗୋଟିଏ ଦିନର ଘଟଣା ଯେ ଗୋଦାବରୀ ତଟରେ ଚିନ୍ନପା ନାମକ ଗୋଟିଏ ସ୍ଥାନ ଅଛି, ଆଜି ବି ସେ ସ୍ଥାନ ଅଛି ଚିନ୍ନପା। ଚିନ୍ନପା ନାମକ ସ୍ଥାନରେ ସଚତପ ନାମକ ଜଣେ ଋଷି ରହୁଥିଲେ, ସଚତପ। ସେ ସଚତପ ଋଷି ଏତେ ତପସ୍ୟା କରୁଥିଲେ, ତାଙ୍କ ତପସ୍ୟାରେ ସେ ଏଭଳି କୃଷ୍ଣ ଭକ୍ତି ପ୍ରାପ୍ତ ହୋଇଥିଲେ, ବ୍ରହ୍ମାଜୀ ତାଙ୍କ ପ୍ରତିଦିନ ତାଙ୍କ ନିକଟକୁ ଆସନ୍ତି ଦର୍ଶନ କରିବା ପାଇଁ। ଏବଂ ଏଇ ସଚତପ ନାମକ ଋଷି ବ୍ରହ୍ମାଜୀକୁ ପ୍ରତିଦିନ କୃଷ୍ଣ ଭକ୍ତି ବିଷୟରେ ପଚାରନ୍ତି। ଆଉ ଦେବତାଙ୍କ ଭିତରେ ସବୁଠୁ ହୁସିଆର ଦେବତା ହେଉଛନ୍ତି ଇନ୍ଦ୍ର। ଯଦି କେହି ଭକ୍ତି କଲା, ଇନ୍ଦ୍ର କେବେ ସହିପାରିବେନି, କାରଣ ଇନ୍ଦ୍ର ସବୁଠୁ ତାଙ୍କ ପୋଷ୍ଟ ପ୍ରତି ବେଶୀ ଭୟଙ୍କର। ତେଣୁ ଇନ୍ଦ୍ର ଦେଖିଲେ, ଆରେ ଇଏ ତ କ'ଣ, ବ୍ରହ୍ମାଜୀ ଯାହା ପାଖକୁ ଡେଲି ଯାଉଛନ୍ତି, ସିଏ ଯଦି ବ୍ରହ୍ମାଙ୍କୁ ମାଗିଦେବ ମୋତେ ଇନ୍ଦ୍ର ପୋଷ୍ଟ ଦିଅ ବୋଲି, ବ୍ରହ୍ମା ବି ମୋତେ ହଟେଇ ଦେଇଥିବି, ଏଇ ସଚତପକୁ ଇନ୍ଦ୍ର ବସେଇଦେବେ। ତେଣୁ ସିଏ ଭୟ କଲେ। କିନ୍ତୁ ସିଏ ଜାଣନ୍ତି ନା ଯେ ସଚତପ କେବଳ କୃଷ୍ଣ ଭକ୍ତି ପାଇଁ ହିଁ ତପସ୍ୟା କରୁଛନ୍ତି। ତେଣୁ ସିଏ କ'ଣ କଲେ, ଏଇ ଦୁଇଜଣ ଅପ୍ସରା କହୁଛନ୍ତି ଆମ ଦୁଇଜଣଙ୍କୁ ପଠେଇଲେ, କହିଲେ ତୁମେ ଦୁଇଜଣ ଯାଅ, ଏ ସଚତପ ଯେଉଁ ଗୋଦାବରୀ କୂଳରେ ତପସ୍ୟା କରୁଛି, ଗୋଦାବରୀର ଜଳପାନ କରୁଛି, ସେ ତପସ୍ୟା କରୁଛି, ତପସ୍ୟାକୁ ଭାଙ୍ଗିବ। ଇଏ କହିଲେ ଆମେ ତ ଅପ୍ସରା ଥିଲୁ, ଇନ୍ଦ୍ରଙ୍କର ଦାସୀ, ଇନ୍ଦ୍ରଙ୍କର ଆଦେଶ ପାଳନ କରି ଆମେ ଆସିଲୁ, ଆମେ ତ ଆସିଲୁ, ଇନ୍ଦ୍ର ବି କାମଦେବଙ୍କୁ ପଠେଇଲେ। ତେଣୁ ବସନ୍ତ କହିଲା, ଆଉ ଆମେମାନେ ନୃତ୍ୟ କଲୁ, ଆମେ ଏଭଳି ନୃତ୍ୟ ଗୀତ କଲୁ, ସଚତପଙ୍କର ଧ୍ୟାନ ଭାଙ୍ଗିଲା। ସଚତପଙ୍କର ଯେତେ ଧ୍ୟାନ ଭାଙ୍ଗିଲା, ଆମେ ଜାଣିଶୁଣି ଆମେ ଦୁଇଜଣ ଆମ ଶରୀରର ବସ୍ତ୍ରକୁ କାଢ଼ିଦେଲୁ, ଅର୍ଦ୍ଧଲଗ୍ନ ହେଲୁ। ଏଇ ଦୃଶ୍ୟକୁ ଯେତେବେଳେ ସଚତପ ଦେଖିଦେଲେ, ସେ ତ ମୋହିତ ହେଲେ ନା, କାରଣ ତାଙ୍କ ଅନ୍ତରରେ କୃଷ୍ଣ ଭକ୍ତି ଅଛି, ସିଏ ଆମର ଉପରେ କେମିତି ମୋହିତ ହେବେ? ସେ ଆମକୁ ଅଭିଶାପ ଦେଲେ, ତୁମେ ମୋତେ ମୋହିତ କରିବା ପାଇଁ ଆସିଛ ଇନ୍ଦ୍ରର ପ୍ରେରଣାରେ, ତୁମେ ଯା ବୃକ୍ଷ ଜ୍ୱନି ସ୍ଥାବର ଜ୍ୱନି। ସେତେବେଳେ ଆମେ ଇନ୍ଦ୍ର ଆମକୁ ପଠେଇଲେ, ଆଉ ଇନ୍ଦ୍ରକୁ ଯେତେବେଳେ ପ୍ରାର୍ଥନା କଲୁ ଆମେ କେମିତି ମୁକ୍ତି ପାଇବୁ, ଇନ୍ଦ୍ର କହିଲେ ମୁଁ ମୁକ୍ତି ଦେଇପାରିବି ନା, ତୁମେ ମୋର ଦାସୀ, ତେଣୁ ତୁମେ ଦାସୀ କାର୍ଯ୍ୟ କରୁ କରୁ ଯଦି ଅସୁବିଧାରେ ପଡ଼ିଛ, ମୁଁ ସେଥିପାଇଁ ଦାୟୀ ନୁହେଁ। ଯିଏ ତୁମକୁ ଅଭିଶାପ ଦେଇଛନ୍ତି ସେଇ ସଚତପକୁ ପଚାର। ସେତେବେଳେ ସଚତପ କହିଲେ, ତୁମର ଉଦ୍ଧାର କେଉଁ ଦ୍ୱାରା ସମ୍ଭବ ନୁହେଁ, ତୁମେ ବୃକ୍ଷ ହେଇକି ରହିବ, ତୁମେ ଯେତେବେଳେ 4ଥ ଅଧ୍ୟାୟର ଭଗବତ ଗୀତା ଭରତ ନାମକ ଋଷି ଯିଏ ରହୁଛନ୍ତି ସିଏ ଆସିବେ, ସିଏ କାଶୀପୁରରେ ରହିବେ, ସିଏ ଭଗବତ ଗୀତା ତୁମକୁ ଶୁଣେଇଲେ ତୁମେ ଉଦ୍ଧାର। ତେଣୁ ଆପଣ ଆମକୁ ଉଦ୍ଧାର କରିଛନ୍ତି, ଆମେ ଯେଉଁ ନିଜ ଜନ୍ମ ବୃକ୍ଷ ଜନ୍ମ ପାଇଥିଲୁ, ଆପଣ ଯେଉଁ 4ଥ ଅଧ୍ୟାୟ ଗୀତା ପାଠ କଲେ, ଆମେ ସେଇଟା ରାତିରେ ଶୁଣିଲୁ, ଆମର ଏ ଅପ୍ସରା ଶରୀରରୁ ଆମେ ଯେଉଁ ବୃକ୍ଷ ଶରୀର ଅଭିଶାପ ପାଇଥିଲୁ ସଚତପଙ୍କ ଦ୍ୱାରା ଆମେ ମୁକ୍ତି ହେଲୁ। ତେଣୁ ସ୍ଥାବରତ୍ୱ ଆମେ ଯେଉଁ ପ୍ରାପ୍ତ ହୋଇଥିଲୁ ଏଇଟା ଆମର ଦୂର ହୋଇଗଲା, ଆମେ ଉଚ୍ଚ ଲୋକକୁ ଗଲୁ। କେବଳ ଚତୁର୍ଥ ଅଧ୍ୟାୟର ଭଗବତ ଗୀତା ଶୁଣୁ। ତେଣୁ ଚତୁର୍ଥ ଅଧ୍ୟାୟ ଗୀତା ହେଉଛି ଦିବ୍ୟଜ୍ଞାନ ଜଗତ। ଏଥିରେ ଦିବ୍ୟଜ୍ଞାନ ଚେତନା ଯେଭଳି ସ୍ଥାବରତ୍ୱର ଚେତନତ୍ୱ ପ୍ରାପ୍ତ ହେଲା, ଯେଉଁମାନଙ୍କର ଜ୍ଞାନ ପ୍ରାପ୍ତ, ଯେଉଁମାନେ ଭଗବତ ଜ୍ଞାନ ଲାଭ କରୁନାହାନ୍ତି ଯେଉଁ ଲୋକମାନଙ୍କର, ତାଙ୍କ ନିକଟ ଯଦି ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟ ପାଠ କରାଯାଏ ବାର 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 ବାର, ତାଙ୍କର ଜ୍ଞାନ ଦିବ୍ୟଜ୍ଞାନଟା ବୃଦ୍ଧି ହେବ, ଚେତନତ୍ୱ ବଢ଼ିବ ଚତୁର୍ଥ ଅଧ୍ୟାୟ। ତେଣୁ ଶିବଜୀ ପାର୍ବତୀଙ୍କୁ ଏ କଥା ହିଁ କହିଥିଲେ, ନାରାୟଣ ମଧ୍ୟ ଲକ୍ଷ୍ମୀଙ୍କୁ ଏଇ କଥା ହିଁ କହିଥିଲେ। ତେଣୁ ଚତୁର୍ଥ ଅଧ୍ୟାୟକୁ ମୁଁ ସଂକ୍ଷେପରେ ଏଇଠି ବିଶ୍ରାମ ଦେଉଛି, କଥା ତ ଅନନ୍ତ ସମୟ ହୋଇଗଲେଣି। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କର କ'ଣ କହୁଥିଲେ କି ସାରେ, ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି। ସାର୍ କ'ଣ କହିଲେ, ବସି କୁହ, ବସି ବସି କହୁନାହାନ୍ତି, ବସି କୁହ। ଆଚ୍ଛା ଠିକ୍ ଅଛି, ଆପଣ କହିବେ ତ, କହିବେ ସାର୍ କହୁଛନ୍ତି, ଆମେ ତ ସାରିବା ପୂର୍ବରୁ ଟିକେ ନାମ କୀର୍ତ୍ତନ କରୁ, ସାର୍ ଟିକେ ସମ୍ବର୍ଦ୍ଧନା ଦେବେ, ତାର ପରେ ନାମ କୀର୍ତ୍ତନ କରିବେ, ଏ ଭାଗବତର ଯଜ୍ଞକୁ ଆମେ ପୂର୍ଣ୍ଣ କରିବୁ।